ବ୍ରଦର ଗ୍ରାହମ୍ ଧନ୍ୟବାଦ, ସମସ୍ତଙ୍କୁ ଶୁଭ ପ୍ରଭାତ। ତତ୍ପରେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ବଡ଼ଦିନର ଶୁଭ ସମ୍ଭାଷଣ ଜଣାଏ। ଆଜିର ଏହି ଶୁଭ ପ୍ରଭାତରେ ଏଠା ସ୍ଥିତ ଏହି ଆରାଧନାଳୟକୁ ଏହି ଛୋଟ କାଟ ପ୍ରିୟଜନ ମଧ୍ୟରେ ଉପସ୍ଥିତ ହେବାକୁ ପୁନର୍ବାର ଫେରି ଆସିଥିବାରୁ ଆମମାନେ ଅତ୍ୟନ୍ତ ଆନନ୍ଦିତ ଅଟୁ। ଗୋଟିଏ ବିଷୟବସ୍ତୁ ପରେ ମୁଁ ଆଉ ଭାଇ ଗ୍ରାହମ୍ କିଛି କ୍ଷଣ ପୂର୍ବେ କଥାବାର୍ତ୍ତା କରୁଥିଲୁ। ସେ ପଚାରି କହିଥିଲେ, ଭାଇ ବିଲ୍, ଆଜିର ପ୍ରାତଃକାଳରେ ଆପଣ ନିଜ ଅନ୍ତକରଣ ମଧ୍ୟରେ କୌଣସି ବିଶେଷ ବିଷୟକୁ ହାସଲ କରିଛନ୍ତି କି? ମୁଁ କହିଥିଲି, କେବଳ ଖ୍ରୀଷ୍ଟଙ୍କୁ, ଆମେନ୍, ତାହା ସବୁକିଛି ଅଟେ। ଆମେ ନିରନ୍ତର ତାହାଙ୍କୁ ହାସଲ କରି ରହିଅଛୁ, ସୁତରାଂ ତାହା ଆମମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ବିଷୟ ଅଟେ, ଯାହାକୁ ଆମମାନେ ତାଙ୍କରି ଉଦ୍ଦେଶ୍ୟରେ ହାସଲ କରି ରହିଅଛୁ। ଡାଲାସରୁ ଆମମାନେ ଗତକାଲି ବିଳମ୍ବରେ ପହଞ୍ଚିଥିଲୁ, ଯେଉଁଠାରେ ଆମମାନେ ହାସଲ କରିଥିଲୁ ସବୁଠାରୁ ଅତି ମହତ୍ତ୍ୱପୂର୍ଣ୍ଣ ଉପାସନାଗୁଡ଼ିକର ଆମମାନେ ବେଳାକୁ ହାସଲ କରିଥିଲୁ। ତତ୍ପରେ ଯେଉଁ ବିଷୟଗୁଡ଼ିକ ନିମନ୍ତେ ଆମମାନେ ପ୍ରାର୍ଥନା କରୁଥିଲୁ ଏତେବେଳେ ସେଗୁଡ଼ିକ ଘଟିବାରେ ଲାଗିଛି। ଠିକ୍ ଏହି ସମୟରେ ତାହା ପୂର୍ବରୁ ଅଧିବେଶନର କାର୍ଯ୍ୟସୂଚୀ ମଧ୍ୟରେ ସ୍ଥାନ ପାଇସାରିଅଛି, ପୁଣି ତାହା ରାଷ୍ଟ୍ରଭର ଏକ ଉଦ୍ଦୀପନା ନିମନ୍ତେ ଅଟେ। ଗତକାଲି ସମସ୍ତ ସେବକଗଣ କିମ୍ବା ବିଗତ ଦିନମାନଙ୍କରେ ସେମାନେ ଯେକୌଣସି ଦଳର କିମ୍ବା ଯୋଗ୍ୟତା ସମ୍ପନ୍ନ ସେବକଗଣ ଥିଲେ କିମ୍ବା ଯେକୌଣସି ସେବା ସହିତ ସମ୍ପର୍କ ରଖୁଥିଲେ, ଏହି ଅଧିବେଶନ ନିମନ୍ତେ ଆମେ ସମସ୍ତେ ଡାଲାସରେ ସମବେତ ହୋଇଥିଲୁ। ପୁଣି ସେଠାରେ ପ୍ରାୟତଃ 15-18 ଜଣ ଏପରି ସେବକଗଣ ଉପସ୍ଥିତ ଥିଲେ, ଯେଉଁମାନେ କି ପ୍ରାୟ 3000 ପୁଣି 15000 କିମ୍ବା ଏପରି ହୋଇପାରିଥାଏ ଯେ ପ୍ରାୟ 18000 ସଂଖ୍ୟକ ସମୁଦାୟ ଲୋକଙ୍କ ଗହଣରେ ସେବାର କାର୍ଯ୍ୟକୁ ପରିଚାଳନା କରିବାର ଭାରକୁ ଗ୍ରହଣ କରିଛନ୍ତି। ଉଦାହରଣ ସ୍ୱରୂପ ରେମନ୍ ଟି ରିଚି, ପୁଣି ବସୱର୍ଥ, ତତ୍ପରେ ଓରାଲ ରବର୍ଟସ, ପୁଣି ଜ୍ୟାକସନ୍, ପୁଣି ଏହି ସେବକମାନଙ୍କ ସଦୃଶ୍ୟ ଅନ୍ୟ କେତେକ ବ୍ୟକ୍ତି ବିଶେଷ ସେଠାରେ ଉପସ୍ଥିତ ଥିଲେ। ବିଗତ ରାତ୍ରିକାଳରେ ଭ୍ୟାଇ ଜ୍ୟାକସନ୍ ତାଙ୍କର ଉପାସନାରେ ଉପସ୍ଥିତ ଥିଲେ। ପୁଣି ଏକକାଳୀନ ସମୟରେ 500 ଜଣ ବ୍ୟକ୍ତି ପବିତ୍ର ଆତ୍ମାଙ୍କୁ ଲାଭ କରିଥିଲେ, ତେଣୁ ତାହା ପ୍ରକୃତରେ ଚମତ୍କାର ବିଷୟ ଥିଲା। ପୁଣି ଗତକାଲି ଆମମାନେ ସମସ୍ତେ ଏକତ୍ରିତ ହୋଇଥିଲୁ ସେହି ଅନ୍ୟ ଦିନରେ ବର୍ଷଟିର ନିମନ୍ତେ ଆମମାନେ ସମସ୍ତ କାର୍ଯ୍ୟ କରିବାର ଏକ ବୁଝାମଣା ଉଦ୍ଦେଶ୍ୟରେ ସମବେତ ହୋଇଥିଲୁ। ଅର୍ଥାତ୍ ସେ କଥାକୁ ଆମମାନେ ବିଶ୍ୱାସ କରୁ ଯେ ଏକ ସେବାର କାର୍ଯ୍ୟକୁ କରିବା ନିମନ୍ତେ ପରମେଶ୍ୱର ସେଠାରେ ଉପସ୍ଥିତ ଅଛନ୍ତି। ପୁଣି ବିଶ୍ୱ ଯାହାକୁ ପୂର୍ବେ କଦାପି ଦେଖିନାହିଁ ସେପରି ଧରଣର ଏକ ଉତ୍ତେଜନାର କର୍ମକୁ କରୁଅଛନ୍ତି। ବନ୍ଧୁଗଣ, ମୁଁ ବିଶ୍ୱାସ କରେ ଯେ ଆମମାନେ କେତେକ ବିଚକ୍ଷଣତାର ମଧ୍ୟକୁ ପ୍ରବେଶ କରିଅଛୁ। ତତ୍ପରେ ପରବର୍ତ୍ତୀ ଖରା ଋତୁରେ ଏହି ସେବକଗଣ, ଯେଉଁମାନେ କି ସମ୍ଭବତଃ ପ୍ରତ୍ୟେକ ଦିନର ରାତ୍ରିବେଳା ହାସଲ କରିପାରନ୍ତି, ପ୍ରଭୁ ଆମମାନେ ଯଦି ଅନୁମତି ଦିଅନ୍ତି ଯେ ପ୍ରତିଦିନର ରାତ୍ରିବେଳାରେ ଯେକୌଣସି ସ୍ଥାନରୁ ଆସି ଅନ୍ତପକ୍ଷେ ସମ୍ଭବତଃ ହେବୁ 15 କିମ୍ବା 16 କିମ୍ବା ଏପରି ହୋଇପାରେ ଯେ ସେଥିରୁ ମଧ୍ୟ ଅଧିକ ସଂଖ୍ୟକ ସେବକ ସେ ବିରାଟ ତମ୍ବୁ ଯାହାକି ପକାଯାଇଅଛି ତହିଁରେ ଏକାଠି ହେବୁ, ଯାହାକି ସମସ୍ତ ଯୁକ୍ତରାଷ୍ଟ୍ରର 8000 କିମ୍ବା 10000 ଲୋକଙ୍କ ସଂଗୃହିତ କରି ରଖିବ, ଏକକାଳୀନ ସମୟରେ ସେତିକି ସଂଖ୍ୟକ ଲୋକଙ୍କୁ ଧାରଣ କରିବ। ଆରେ ବା, ଏଥିରେ ଆମମାନେ ଅକ୍ଲେଶରେ ଏକ ଉଦ୍ଦୀପନା ସଭାକୁ ହାସଲ କରି ରହିଅଛୁ। ଏହା ସମ୍ପୂର୍ଣ୍ଣ ରୂପେ ଅଧିବେଶନରେ ଅନ୍ତର୍ଭୁକ୍ତ ଅଟେ। ଶତାଧିକ ବ୍ୟକ୍ତିଗଣ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ହାସଲ କରୁଅଛନ୍ତି, ବର୍ତ୍ତମାନ ଈଶ୍ୱରଙ୍କ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଅଛନ୍ତି। କିଛି କ୍ଷଣ ଉତ୍ତାରେ ଯାହା ନିମନ୍ତେ ଆମମାନେ ଆଗକୁ ଅପେକ୍ଷା କରି ରହିଅଛୁ, ଏହା ତ ସେପରି କିଛି ବିଷୟ ଆଦୌ ନୁହେଁ, ମାତ୍ର ଏହା ସମ୍ପୂର୍ଣ୍ଣ ରୂପେ ବର୍ତ୍ତମାନ ଉପସ୍ଥିତ ଅଟେ। ପରମେଶ୍ୱର ଏହାକୁ ଠିକ୍ ଏହି ସମୟରେ ସମ୍ପାଦନ କରୁଅଛନ୍ତି। ଆଜ୍ଞା, ହଁ, ମୁଁ ତ ଭାଇ ଗ୍ରାହମ୍, ହଁ, ତାହା ତ ସେହି ବ୍ୟବସ୍ଥାଟି ଅଟେ ଯାହାକୁ ମୁଁ ସବୁବେଳେ ଲୋଡ଼େ। ଉତ୍ତମ ବିଷୟ। ଆଚ୍ଛା, ତେବେ ଆପଣମାନଙ୍କୁ ଜଣା ଯେ ମୁଁ ଓ ଭାଇ ଗ୍ରାହମ୍ ଏକତ୍ରିତ ହୋଇ ଉତ୍ତମ କର୍ମ କରିଥାଉ। ସେ ତ ଅତି ଡେଙ୍ଗା ଅଟନ୍ତି, ପୁଣି ମୁଁ ଅତି ବାଙ୍ଗଳା ଅଟେ, ତେଣୁ ମୁଁ ସେପରି ଅଟେ। କେତେକ ସମୟରେ ମୋତେ ତାଙ୍କୁ ହଲାଇ ଦେଇ ତଳକୁ ପକାଇ ଦେବାକୁ ନିହାତି ପକ୍ଷେ ଆବଶ୍ୟକ ପଡ଼େ। ଭାଇ ଗ୍ରାହମ୍, ଧନ୍ୟବାଦ। ସେହି ଉତ୍ତେଜନାକୁ, ବହ୍ନିଟିକୁ ମୁଁ ଅଦ୍ୟାବଧି ମଧ୍ୟ କରୁଣା କରିପାରିନାହିଁ। ଏହାକୁ ବେଦୀ ଉପରେ ଆମମାନେ ଆବଶ୍ୟକ କରୁ, ଆମେ ସେପରି କରିନଥାଉ କି? ଆମେନ୍। ଆପଣମାନେ କାହିଁକି ତେବେ ତାହା ହାସଲ କରିବାକୁ ଚାହାନ୍ତି? ସେଦିନ ରାତିରେ ଯେଉଁ ସ୍ଥାନରେ ଆମମାନେ ବସିଥିଲୁ ସେଠାରେ ହଜାର ହଜାର ସଂଖ୍ୟକ ବହୁଳ ଜନତା ଉପସ୍ଥିତ ଥିଲେ, ପୁଣି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସେମାନଙ୍କର କରତାଳି ଦେଉଥିଲେ, ପୁଣି ପରମେଶ୍ୱରଙ୍କ ପ୍ରଶଂସା କରୁଥିଲେ। ଆମମାନେ ବାସ୍ତବରେ ଏକ ଗୌରବମୟ ସମୟକୁ ହାସଲ କରିଥିଲୁ। ଠିକ୍ ସେହି ସମୟରେ ବେଦୀ ଉପରେ ଆମମାନେ ଅଗ୍ନିର ଅବସ୍ଥିତିକୁ ଦେଖିଥିଲୁ। ଏହି ଆଗତ ହେଉଥିବା ଗ୍ରୀଷ୍ମାବକାଶରେ ଏକ ଉଦ୍ଦୀପନା ସଭା ପାଇଁ ସୂଚନା ଦେବାର ପରିପ୍ରେକ୍ଷୀରେ ଆମେ ଖୁବ୍ ଆନନ୍ଦିତ ଅଟୁ। ବର୍ତ୍ତମାନ ମୁଁ ସେହିଠାରେ ଉପସ୍ଥିତ ଅଟେ। ଏହି ସ୍ଥାନର ମଣ୍ଡଳୀ ସହିତ ମୁଁ ଉପସ୍ଥିତ ରହିବି ଆସନ୍ତା 8 କିମ୍ବା 10 ଦିନ ପାଇଁ। ଭାଇ ଗ୍ରାହମ ପୁଣି ଆପଣମାନଙ୍କ ସହିତ ମୁଁ ଉପସ୍ଥିତ ରହିବି। ମୁଁ ଯେପରି ବୁଝିଥାଏ ତଦନୁସାରେ ମୁଁ ଧାରଣା କରେ। ତତ୍ପରେ ମୁଁ ଇଚ୍ଛା କରେ ଯେ ମୁଁ କରିପାରିବା ଅନୁସାରେ ପ୍ରତିଟି ଉପାସନାରେ ଉପସ୍ଥିତ ରହିବାକୁ ଚାହେଁ। ତାପରେ ମୁଁ ହାସଲ କରିଅଛି ଟେକ୍ସାସର ହୋଷ୍ଟନକୁ ଆମମାନେ ଏହି ସ୍ଥାନରୁ ଯାତ୍ରା କରିବୁ। କଲସିୟମରେ ଉପସ୍ଥିତ ହେବାକୁ ଏଠାରୁ ପ୍ରସ୍ଥାନ କରିବୁ। ସେଠାରେ ଏକ ସୁନ୍ଦର ବିରାଟ ଭବନ ହାସଲ କରିଅଛୁ ଯାହାକି 17,000 ସଂଖ୍ୟକ ଲୋକଙ୍କୁ ଧାରଣ କରେ। ପୁଣି ଏକ ବହୁମୂଲ୍ୟ ସମୟକୁ ଆମମାନେ ଆଗକୁ ଆଶା ଲଗାଇ ରହିଅଛୁ। ଅବସରଟିକୁ ହାସଲ କରିବାକୁ ଚେଷ୍ଟା କରିଥିଲୁ। ଆମ ମଧ୍ୟରୁ ପ୍ରତ୍ୟେକ ଜଣ ପ୍ରାର୍ଥନାର ଏକ ଧାଡ଼ିକୁ ସେଠାରେ ହାସଲ କରି ରହିଥିଲୁ। ତଥାପି ଏହାକୁ ଆମମାନେ କାର୍ଯ୍ୟକାରୀ କରିପାରିଲୁ ନାହିଁ। କେହି ଜଣେ ସେବକ ଏକ ଅନ୍ୟ ସ୍ଥାନରେ ଆଉ ଜଣକ ଅନ୍ୟ ଏକ ସ୍ଥାନରେ ରହି ପ୍ରାର୍ଥନା ଧାଡ଼ିରେ ଉପସ୍ଥିତ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ତାହା କୌଣସି ପ୍ରକାରେ କାର୍ଯ୍ୟରେ ସମ୍ଭବ ହୋଇପାରିଲା ନାହିଁ। ପୁଣି ଭାଇ ଜାଗର୍ସନଙ୍କୁ କେବଳ ଆଗକୁ ବଢ଼ାଇ ନେବାକୁ ପଡ଼ିଥିଲା। ତତ୍ପରେ କହିବା ବାହୁଲ୍ୟ ଅନ୍ୟ ଏକ ବିଷୟକୁ ମୁଁ ସୂଚନା ଦେବାକୁ ଚାହେଁ। ଭାଇ ଜାଗର୍ସନ ଠିଆ ହୋଇ ପଡ଼ିଥିଲେ। ପୁଣି କାଲଗେରିରେ ଆମେ ଯେପରି କରିଥିଲୁ ସେ ତଦ୍ରୁପ ସଂକଳ୍ପକୁ ଧାରଣ କରି ରହିଥିଲେ। ସେ ତ ମିଶନାରୀ ବ୍ୟାପ୍ଟିଷ୍ଟ ଗଣ, ପୁଣି ଫ୍ରି ୱିଲ୍ ବ୍ୟାପ୍ଟିଷ୍ଟ ଗଣ, ପୁଣି ଅନ୍ୟମାନେ। ଆପଣମାନଙ୍କୁ ଜଣା ଯେ ଟେକ୍ସାସ ବ୍ୟାପ୍ଟିଷ୍ଟମାନଙ୍କ ଦ୍ୱାରା ଭରପୂର ଅଟେ। ସେମାନଙ୍କର ଦୃଢ଼ ଗଡ଼ସ୍ୱରୂପ ଅଟେ। ସେମାନେ ତାଙ୍କର ସପକ୍ଷରେ ଠିଆ ହେଲେ। ମାତ୍ର ଫଣ୍ଡାମେଣ୍ଟାଲ ବ୍ୟାପ୍ଟିଷ୍ଟ ଗଣ ଏହି କାର୍ଯ୍ୟସୂଚୀର ବିରୋଧରେ ଠିଆ ହେଲେ। ଓହୋ, ପୁଣି ସେମାନେ ତାଙ୍କ ବିରୋଧରେ ପତ୍ରିକାରେ ପୁଣି ଅନ୍ୟାନ୍ୟ ପତ୍ରପତ୍ରିକାରେ ଛାପିଥିଲେ। ଏପରିକି ସେମାନେ ବାଇବଲର କେତେକ ପ୍ରଶ୍ନ ତାଙ୍କ ନିକଟକୁ ଲେଖି ପଠାଇଥିଲେ ଆଉ ସେଗୁଡ଼ିକ ଉତ୍ତର ଲେଖି ସେମାନଙ୍କୁ ଦେଇଥିଲେ। ପୁଣି ସେମାନେ ଏକ ପ୍ରକାର ବିଷୟକୁ ହାସଲ କଲେ। ସେମାନେ ଆପଣାର ନିଜସ୍ୱ ପ୍ରମାଣକୁ ହାସଲ କଲା ଉତ୍ତରେ ତତ୍ପରେ କେତେକ ରାଜନୈତିକ ଦଳ ମୁଣ୍ଡ ଟେକିଲେ, କାହିଁକି ନା ସେମାନେ ଏହାକୁ ପତ୍ରିକାରେ ପ୍ରକାଶିତ କରିପାରିଲେ ନାହିଁ। ତେଣୁକରି ଭାଇ ଜାଗର୍ସନ, ସେଠାରେ ଆମମାନେ ଏକ ବୈଠକକୁ ଆମନ୍ତ୍ରିତ କଲୁ। ପୁଣି 75 ଜଣ ସହଯୋଗ କରୁଥିବା ସହରର ସେବକଗଣ ତହିଁରେ ଏକତ୍ରିତ ହେଲେ। ଆମମାନେ ଏହାର ଫଟୋଷ୍ଟାଟିକ ନକଲକୁ ଉଠାଇଲୁ। ପୁଣି ପ୍ରଶ୍ନ କଲୁ, ଭାବ ବିନିମୟର ସ୍ୱାଧୀନତା ଏହା ଅଟେ କି? ଏହା ସାମ୍ବାଦିକତାର ସ୍ୱାଧୀନତା ଅଟେ କି? ଆଉ ପରିଶେଷରେ ଆମେ ପ୍ରକାଶ କଲୁ, ପୁଣି ଏହାକୁ ପଠାଇଦେଲୁ। ଆଉ ପରବର୍ତ୍ତୀ ଦିନର ପ୍ରାତଃକାଳରେ ସେ ନିର୍ଦ୍ଦିଷ୍ଟ ସମ୍ବାଦପତ୍ରଟି ଆପଣଙ୍କର 10,000 ଗ୍ରାହକଙ୍କୁ ହରାଇଲା। ପୁଣି କାନ୍ଦୁଥିବା ଅବସ୍ଥାରେ ସେମାନେ ଆସିଥିଲେ, ସେମାନଙ୍କର ଆଣ୍ଠୁପାତ କରି ବସିଥିଲେ ଆଉ କହିଥିଲେ, ଆମମାନେ ବିନା ମୂଲ୍ୟରେ ପତ୍ରିକାରେ ପ୍ରକାଶିତ କରିବୁ, ଆପଣମାନେ ଆମମାନଙ୍କୁ ପଇସାଟିଏ ସୁଦ୍ଧା ଦେବାକୁ ପଡ଼ିବ ନାହିଁ। ହେ ଭାଇ, ଆପଣମାନେ ମଣ୍ଡଳୀ ଏହାକୁ ଶୁଣନ୍ତୁ। ଏକଦା ଆମମାନେ ରେଳ ଧାରଣା ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥାନ କରି ରହିଥିଲୁ। ଆମମାନେ ଅଧିକ କିଛି ଜାଣିନଥିଲୁ। ଏତେବେଳେ ଆମମାନେ ହାଲିଲିଆ ଧନୀ କରୁଥିବା ଅଞ୍ଚଳରେ ବାସ କରୁଅଛୁ। ଆଜ୍ଞା ହଁ, ଆମମାନେ ଏକାଧିକ ଲକ୍ଷ ହୋଇ ବୃଦ୍ଧି ଲାଭ କରିଛୁ। ଆମମାନେ ଏକ ପ୍ରକାରେ ରହିଥିଲୁ। ଆମମାନଙ୍କ ସଂଖ୍ୟା ସେତେବେଳେ କେତେକ ସହସ୍ର ବିଶିଷ୍ଟ ସମଷ୍ଟି ଥିଲା। ମାତ୍ର ଏତେବେଳେ ଆମମାନେ ତ ଲକ୍ଷାଧିକ ସଂଖ୍ୟାରେ କେତେକ ଲକ୍ଷ ସଂଖ୍ୟାବିଷ୍ଟ ହୋଇ ସାରିଅଛୁ। ତତ୍ପରେ ଏକତ୍ରିତ ହୋଇ ଦଳବଦ୍ଧ ଆକାରରେ ସଂଖ୍ୟାନୁପାତରେ ଆମମାନେ ସବୁଠାରୁ ଶକ୍ତିଶାଳୀ ମଣ୍ଡଳୀ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଅବସ୍ଥିତ ଅଟୁ। ତାହା ନିରାଟ ସତ୍ୟକଥା ଅଟେ। ଆରେ ବା, ମୁଁ ଧାରଣା କରେ ଯେ ବିଶ୍ୱରେ ଆମମାନେ ସବୁଠାରୁ ସାମର୍ଥ୍ୟ ମଣ୍ଡଳୀ ଅଟୁ। ଗତବର୍ଷ ଆମମାନେ ପ୍ରାୟ 1.5 ଲକ୍ଷ ସଂଖ୍ୟକ ମନପରିବର୍ତ୍ତନକାରୀମାନଙ୍କୁ ଲାଭ କରିଥିଲୁ। ତା ବିଷୟରେ ବିଚାର କରି ଦେଖନ୍ତୁ, ଫୁଲ୍ ଗସ୍ପୁଲ ଲୋକମାନଙ୍କ ମଧ୍ୟରେ 1.5 ଲକ୍ଷ ସଂଖ୍ୟକ ମନପରିବର୍ତ୍ତନକାରୀମାନଙ୍କୁ ଲାଭ କରିଥିଲୁ। ଗତବର୍ଷର ସାଧାରଣ ନିୟମର ଅନୁସାରେ ତାହା ଅଟେ। ଆରେ ବା, ଏତେବେଳେ ଆମମାନେ ବଢ଼ିବାରେ ଲାଗିଛୁ। ଆଉ ସେହି ଛୋଟ କାଟ ପତ୍ରପତ୍ରିକା ଗୁଡ଼ିକ ପୁଣି ଅନ୍ୟାନ୍ୟ ପ୍ରକାଶନ ଗୁଡ଼ିକ ଯେଉଁଗୁଡ଼ାକ ପ୍ରକାଶିତ ହୋଇସାରିଅଛି, ସେଗୁଡ଼ିକ କ୍ୟାଥୋଲିକ ଲୋକମାନଙ୍କ ବିଷୟରେ କୌଣସି ଆଭାସ ଦେବେ ନାହିଁ। ସେମାନେ ତ ଏମାନଙ୍କ ନିମନ୍ତେ ଭୟାତୁର ଥିଲେ। ବୁଝନ୍ତୁ, ଏହାକୁ କାର୍ଯ୍ୟକାରୀ କରିବାକୁ ସେମାନେ ଭୟତ୍ରସ୍ତ ଅଟିଥିଲେ। କିନ୍ତୁ ଏତେବେଳେ ଆମମାନେ ସେମାନେ ମଧ୍ୟରୁ ସୁଦ୍ଧା ଗଣତି କରୁଅଛୁ। ଆମମାନେ କେତେକ ଅଧିକାରକୁ ଲାଭ କରିଥିଲୁ। ଆସନ୍ତୁ, ଈଶ୍ୱରଙ୍କଠାରେ ଆମମାନେ ଆମମାନଙ୍କର ଅଧିକାର ନିମନ୍ତେ ଦାବି କରୁ। ତାହା ସତ୍ୟ କଥା ଅଟେ। ସୁତରାଂ ଏହି ବର୍ଷ ଆମମାନେ ଆଗକୁ ବଢ଼ିବାକୁ ଯାଉଅଛୁ। ଆମମାନଙ୍କର ସାହାଯ୍ୟକାରୀ ପୁଣି ଆମମାନଙ୍କ ଢାଲ ଈଶ୍ୱରଙ୍କ ସହିତ ଏକ ଉଦ୍ଦେଶ୍ୟକୁ ସଫଳ କରିବା ନିମନ୍ତେ ଅଗ୍ରସର କରୁଅଛୁ। ଏକ ଉଦ୍ଦୀପନାକୁ ହାସଲ କରିବା ନିମନ୍ତେ ଆମମାନେ ଯଥାସାଧ୍ୟ ଉଦ୍ୟମକୁ ସଫଳ କରିବା ପାଇଁ ଚେଷ୍ଟା କରୁଅଛୁ। ଏତେବେଳେ ମୁଁ ତ ଅଟେ। ଆରେ ବା, ଠିକ୍ ଏହିଠାରେ କି କେତେବେଳେ ଯେ ବନ୍ଦ କରିବାକୁ ହେବ, ସେ କଥାକୁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ମୋତେ ସୂଚିତ କରିବାକୁ ପଡ଼ିବ। ଉପରେ ସେହି ସ୍ଥାନରେ, ଠିକ୍ ସେହି ସ୍ଥାନରେ ରହିଅଛି। ଖୁବ୍ ଭଲ କଥା, ମୁଁ ଠିକ୍ ଏହି ମାର୍ଗ ଦେଇ ଚାଲିଯାଇପାରେ। ତତ୍ପରେ ପଛକୁ ଚାହିଁ ଦେଖିପାରେ। ପୁଣି ଖୁବ୍ ପ୍ରୀତିକର ବିଷୟ, ବଡ଼ଦିନର ଉପଲକ୍ଷେ କେତେଜଣ ବ୍ୟକ୍ତି ଖୁବ୍ ଆଶ୍ୱସ୍ତିକର ଅନୁଭବ କରନ୍ତି, ଆମେନ୍ ବୋଲି କହନ୍ତୁ।
ଆରେ ବା ଚମତ୍କାର, କି ଚମତ୍କାର ସତେ।
ଲକ୍ଷ୍ୟ କରନ୍ତୁ, ଏହା ଉଲ୍ଲସିତ ହେବାର ସମୟ, ଏପରି ଏକ ଅବସର ଅଟେ ଯେତେବେଳେ ଆମ ମଧ୍ୟରୁ କେତେକ ଜଣ ଏକତ୍ରିତ ରୂପେ ସମବେତ ହୋଇପାରନ୍ତି, ପୁଣି ଖ୍ରୀଷ୍ଟଙ୍କର ଆରାଧନା କରିପାରନ୍ତି। ଆଉ ମୁଁ ପାଇନାହିଁ କୌଣସି ସମାଚାରକୁ ଲାଭ କରିନାହିଁ, ଗୋଟିଏ ବିଷୟ ସୁଦ୍ଧା ଲାଭ କରିନଥିଲି। ଏଠାରେ ମୁଁ ତ କେବଳ ବାଇବଲକୁ ଖୋଲିଥିଲି ଯେତେବେଳେ ସେ ସେଠାରେ କିଛି କହୁଥିଲେ। ଏଠାରେ ମୁଁ ଅଖିଳେଶରେ କେବଳ ଖୋଲିଥିଲି, ମୁଁ ବିଚାର କରିଥିଲି ଖ୍ରୀଷ୍ଟଙ୍କର ଜନ୍ମବିବରଣୀ କେଉଁଠାରେ ଅଛି। ପ୍ରାୟତଃ ପ୍ରତ୍ୟେକ ଜଣ ଏତେବେଳେ ସେ ବିଷୟରେ କଥାବାର୍ତ୍ତା କରୁଛନ୍ତି, ପୁଣି ଏପରି ସ୍ଥଳେ ମୁଁ କେବଳ କିଛି କ୍ଷଣର ଅବଧି ପାଇଁ ପାଠ କରିବି, ତତ୍ପରେ କିଛିଟା ବିଷୟବସ୍ତୁକୁ ହାସଲ କରିବି, ପୁଣି ଏତେବେଳେ ପର୍ଯ୍ୟନ୍ତ ଟାଉଟ ରୋଗ କରି ଚାଲୁଥିବି ଯେତେବେଳେ ପର୍ଯ୍ୟନ୍ତ ପ୍ରଭୁଙ୍କର ଆତ୍ମା କିଛିଟା ବିଷୟବସ୍ତୁକୁ ପରିଚିତ ନ କରାନ୍ତି।
ଏତେବେଳେ ଆରମ୍ଭ କରିବା ପାଇଁ ଆସନ୍ତୁ ଲିଖିତ ସୁସମାଚାରରୁ ଆରମ୍ଭ କରିବା।
ଲୁକ ପୁସ୍ତକର ପ୍ରଥମ ଅଧ୍ୟାୟରୁ ଆମେ ଆରମ୍ଭ କରିବା, ତାହା ତ ଖ୍ରୀଷ୍ଟଙ୍କ ଜନ୍ମବିବରଣୀର ଆରମ୍ଭ ବିଷୟ ଅଟେ। ପୁଣି ଏଠାରେ କିଛିଟା ଅଂଶକୁ ଆମେ ପାଠ କରିବୁ, କିମ୍ବା ଆମ୍ଭେମାନେ ଯଦି ସକ୍ଷମ ହୋଇପାରିବା ତେବେ କିଛିଟା ବାକ୍ୟକୁ କେବଳ ଶିକ୍ଷା କରିପାରିବା। ପରମେଶ୍ୱର ଯେ ଆମମାନଙ୍କ ପାଇଁ କ'ଣ କରିବେ ସେ କଥାକୁ ଆମମାନେ ଆଦୌ ଜାଣୁନା, କିନ୍ତୁ ଆମମାନେ କେବଳ ତହିଁରେ ଭରସା ରଖିଥାଉ ଯେ ସେ ଆମମାନଙ୍କୁ ଏକ ମହାନ ଆଶୀର୍ବାଦକୁ ପ୍ରଦାନ କରିବେ। କହିଥାନ୍ତି, ମୁଁ ଆପଣଙ୍କ ଦୂରଭାଷ ପ୍ରସାରଣକୁ ଶୁଣିଥିଲି, ଏହା ଅତି ଚମତ୍କାର ଥିଲା, କେବଳ ବଢ଼ିବାରେ ଲାଗିଥାନ୍ତୁ, କେବଳ ଆଗକୁ ଆଗକୁ ବଢ଼ୁଥାନ୍ତୁ, ବଚନର ପ୍ରଚାର କରନ୍ତୁ। ସେଠାରେ ଉପସ୍ଥିତ ଥିବା ଭାଇ ଗ୍ରାହମଙ୍କୁ ଲକ୍ଷ୍ୟ କରି କେବଳ କହୁଅଛି, ଯଦି ସେପରି କିଛି ଯୋଗ୍ୟ ଅବସରଟିଏ କଦାପି ରହିଥିଲା ଯେତେବେଳେ କି ଖ୍ରୀଷ୍ଟିଆନଗଣ ପରସ୍ପରର ଆବଶ୍ୟକତାକୁ ଲୋଡ଼ୁଥିଲେ, ତାହା ଠିକ୍ ଏହି ସମୟର ସୁଯୋଗଟି ଅଟେ, ଠିକ୍ ଏହି ସମୟର ଅବସରଟି ଅଟେ। ଆପଣମାନେ ଯାହା କିଛି କର୍ମ କରନ୍ତୁ ନା କାହିଁକି, ସବୁକିଛି ବ୍ୟସ୍ତତାର ବିଷୟକୁ ଏକତରଫା ରଖନ୍ତୁ, ଯେହେତୁ ମୁଁ ବିଶ୍ୱାସ କରେ ଯେ କେବଳ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ମୁଁ ତାହାରି ଉପରେ ବିଚାର ବ୍ୟକ୍ତ କରିବି, କିଛିକାଂଶରେ କହିବି, କିଛି ମିନିଟ୍ର ପାଇଁ କହିବି, ଅର୍ଥାତ୍ ଠିକ୍ ଏହି ସମୟରେ ଆମମାନେ ଯେ ପରସ୍ପର ସହଯୋଗକୁ କି ପ୍ରକାର ଆବଶ୍ୟକ କରୁ ତାହାରି ସମ୍ବନ୍ଧରେ କହିବି। ସେହି ମହାନ ସୁଅବସରଟି ଆମମାନେ ତାହାକୁ ସାମ୍ନା କରୁଅଛୁ ଏପରି ମୁଁ ବିଶ୍ୱାସ କରେ। ଆପଣମାନେ ମୋତେ ଶୁଣିପାରୁଛନ୍ତି କି?
ଖୁବ୍ ଭଲ କଥା।
ବର୍ତ୍ତମାନ ଆମମାନେ ସାମ୍ନା କରୁଅଛୁ ସମସ୍ତ ମାନବଙ୍କ ଇତିହାସରେ କଦାପି ମଞ୍ଚସ୍ଥ ହୋଇଥିବା ସବୁଠାରୁ ଶ୍ରେଷ୍ଠ ନାଟକଟିକୁ ଆମମାନେ ଚାହିଁ ରହିଅଛୁ। ଏଠାରେ ଆମମାନଙ୍କର ସମ୍ମୁଖରେ ତା ମଞ୍ଚସ୍ଥ ହେଉଅଛି। ଏଠାରେ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ରଙ୍ଗଭୂମି ରହିଅଛି, ତତ୍ପରେ ଠିକ୍ ଏହି ସମୟରେ ଏକ ନାଟକକୁ ଯାହାକୁ ପରମେଶ୍ୱର ମଞ୍ଚସ୍ଥ କରି ପ୍ରଦର୍ଶିତ କରିବାକୁ ଯାଉଅଛନ୍ତି, ଅର୍ଥାତ୍ ଏହା ଏକ ପ୍ରାରମ୍ଭିକ ବିଷୟ ଅଟେ। ସମସ୍ତ ବିଶ୍ୱକୁ ଚାରିଆଡୁ ଧ୍ୟାନ ଲଗାଇ ଦେଖିବାକୁ, ପୁଣି ସକଳ ବିଷୟବସ୍ତୁ କିପରି ଭାବେ ସମବେତ ରୂପେ ଅବସ୍ଥାନ କରି ସଞ୍ଚାର ହେଉଅଛି ସେ ବିଷୟକୁ ଲକ୍ଷ୍ୟ କରିବାକୁ ବିଷୟ ଅଟେ।
ଓହୋ, ଆହେ ବନ୍ଧୁ, ଏହା ସେ ପ୍ରକାର ଧରଣର କିଛିଟା ନାଟକ ଅଟେ ଯାହାକୁ ଘଟିବାକୁ ଯାଉଅଛି।
ଏହାକୁ ଯାହା ସମ୍ବନ୍ଧରେ ଆମମାନେ ଆଲୋଚନା କରି ସାରିଅଛୁ, ପୁଣି ଅବଗତ କରାଇ ସାରିଅଛୁ, ତାହା ଠିକ୍ ଏହି ସ୍ଥାନରେ ବର୍ତ୍ତମାନ ଅବସ୍ଥାନ କରେ। ଧ୍ୟାନ ଦିଅନ୍ତି ତ,
ପ୍ରତ୍ୟେକ ସ୍ଥାନରେ ଏହା ସମ୍ପୂର୍ଣ୍ଣ ରୂପେ ଆରମ୍ଭ ହୋଇସାରିଅଛି, ବାହାରକୁ ବାହାରି ଆସି ସଂଗଠିତ ହୋଇସାରିଅଛି।
ସେପରି ସ୍ଥଳେ ଏକ ବିରାଟକାର ନକ୍ସା ରହିଅଛି ଯାହାକୁ ଆଜିର ପ୍ରାତକାଳରେ ମୁଁ ଆପଣମାନଙ୍କ ସମ୍ମୁଖରେ ଆଙ୍କିବାକୁ ଚାହିଁବି।
ମୁଁ ଏକ ମେଷକୁ ବାହାର କ୍ଷେତ୍ର ମଧ୍ୟରେ ଶାବକ ଗୁଡ଼ାକୁ ଦୁଗ୍ଧପାନ କରାଉଥିବା ଦେଖେ।
ଶାବକଟି ପ୍ରାୟତଃ ଭୀତସ୍ତ ହୋଇପଡ଼େ, ପୁଣି ସେ ତ କେବଳ ବିଚଳିତ ହୋଇ ଖୋଜି ବୁଲେ, ତାହାର ପଛ ପାଖରେ ରହିଥିବା ନଳବଣରେ ସେ ନଜର ପକାଇ ଦେଖେ। ସେଠାରେ ଗୋଟିଏ ସିଂହକୁ ଶୋଇଥିବାର ଅବସ୍ଥାରେ ମୁଁ ଦେଖେ, ଖୁବ୍ ସହଜ ଭାବରେ ସେଠାରେ ଶୋଇଥିବାର ମୁଁ ଦେଖେ। ବୁଝନ୍ତି ତ, ଆପଣଙ୍କର ଲାଞ୍ଜକୁ ଭୂଇଁ ଉପରେ ଲମ୍ବାଇ ରଖିଅଛି, ଏକ ଶିକାର ନିମନ୍ତେ ନିଜର ପଞ୍ଜାକୁ ପ୍ରସ୍ତୁତ କରି ରଖିଅଛି, ତାହା ହିଁ ଏକ ମଣ୍ଡଳୀର ଆଦର୍ଶ ଅଟେ। ସେଠାରେ ବାହାର ପାଖରେ କ୍ଷେତ୍ର ମଧ୍ୟରେ ରହିଅଛି, ସମସ୍ତ ବିଶ୍ୱରେ ସାମ୍ୟବାଦର ଘୋର ଅନ୍ଧକାର ଘୋଟି ଆସି ପ୍ରବେଶ କରୁଅଛି, ଏକ ବିରାଟ ଛାୟା ନ୍ୟାୟ ଅବରୁଦ୍ଧ କରି ନିଷ୍ପ୍ରାଣ କରି ପକାଉଛି। ପୁଣି ଏହା ହିଁ ପାର୍ଥକ୍ୟ ପ୍ରଦର୍ଶନ କରିବାର ନିୟମ ଅଟେ। ଦିବସର ପୂର୍ବ ଅବସ୍ଥା ପରି ଏହାକୁ ବିଚାର କରନ୍ତୁ, ଦିବସର ଆଗମନ ପୂର୍ବେ ଏହା ସବୁବେଳେ ଅନ୍ଧକାରାଚ୍ଛନ୍ନ ହୋଇ ରହିଥାଏ, ଯେହେତୁ ଦିବସ ଘନେଇ ଆସୁଅଛି, ଅନ୍ଧକାରକୁ ଦୂରେଇ ଦେଉଅଛି, ପୁଣି ଏହା ହିଁ ପ୍ରତିପକ୍ଷର ନିୟମ ଅଟେ। ଆପଣମାନେ ବୁଝନ୍ତୁ, ଦିବସର ସୂତ୍ରପାତ ପୂର୍ବେ ଏହା ପରିବେଶକୁ ଅନ୍ଧକାରମୟ କରି ପକାଏ, ପୁଣି ସେହି ଏକା ପ୍ରକାରର ଅବସ୍ଥା ମଧ୍ୟରେ ଆମେ ଯେତେବେଳେ ବାସ କରି ରହିଥାଉ।
ଦିବସର ଆବିର୍ଭାବ ପୂର୍ବେ ଏହା ଅନ୍ଧକାରମୟ ପରିବେଶର ଅବସ୍ଥା ଅଟେ। ଅନ୍ଧକାରର ବିରାଟ ଛାୟା ଗୁଡ଼ିକ ମଧ୍ୟକୁ ଏତେବେଳେ ତାହା ପ୍ରବେଶ କରୁଅଛି। ପାପରେ ଭାରାକ୍ରାନ୍ତ ମଣିଷ ସଂକଳ୍ପକୁ ପୂରା କରିଦେବା ନିମନ୍ତେ ପ୍ରବେଶ କରୁଅଛି। ଏହି ବର୍ଷର ବଡ଼ଦିନର ସମୟରେ ଆପଣମାନେ ଧ୍ୟାନ ଦେଇଥିଲେ କି ପ୍ରତ୍ୟେକ ସାମ୍ୟବାଦ ରାଷ୍ଟ୍ରଗୁଡ଼ିକ ସେଠି ଅଟନ୍ତି। ଖ୍ରୀଷ୍ଟଙ୍କୁ ଗୌରୁକୁଣ୍ଡରେ ସ୍ଥାନ ଦେବା ପରିବର୍ତ୍ତେ ସେମାନେ ଷ୍ଟାଲିନ୍ଙ୍କର ପୁସ୍ତକ ଗୁଡ଼ିକୁ ସେମାନେ ବାହାରକୁ ପ୍ରେରଣ କରିଥିଲେ। ଏହାରି ଉପରେ ଷ୍ଟାଲିନ୍ଙ୍କର ଚିତ୍ରକୁ ରଖିଥିଲେ। ସେହି ମନୁଷ୍ୟ ଜଣକ ଯିଏକି ବିରୋଧ କରିଥାଏ ପରମେଶ୍ୱର ବୋଲି ଯିଏ ପରିଚିତ ଅଟନ୍ତି ତାଙ୍କଠାରୁ ନିଜକୁ ଉଚ୍ଚ କରିଥାଏ ସେହି ପରିଚାଳନା କରିଥାଏ। ଜଗତର ଏକ ବିରାଟ କ୍ଷେତ୍ରକୁ ଆପଣାର ଜାଲଗୁଡ଼ିକରେ ଆଣି ଆବଦ୍ଧ କରୁଅଛି। ତତ୍ପରେ ଅନ୍ୟ ଏକ ବିଷୟ ଅର୍ଥାତ୍ ଏହିସବୁ ଘଟଣାବଳୀ ତାହା ହିଁ ଧର୍ମଶାସ୍ତ୍ର ବାକ୍ୟକୁ ସଫଳ କରିଥାଏ। ଆଉ ତତ୍ପରେ ପୁନଶ୍ଚ ଆପଣମାନେ ଯେ ଅନ୍ୟ ଏକ ବିଷୟକୁ ଧ୍ୟାନ ଦିଅନ୍ତୁ ସେ କଥାକୁ ମୁଁ ଚାହେଁ। ଅନ୍ୟ ଏକ ସଫଳୀକରଣକୁ ଧ୍ୟାନ ଦିଅନ୍ତୁ। ଏହି ବ୍ୟକ୍ତିଗଣ ଯେଉଁମାନେ କି ଆଚରାନୁଗତ ସେହିସବୁ ମଣ୍ଡଳୀରେ ଶୃଙ୍ଖଳାବଦ୍ଧ ଅଟନ୍ତି ସେମାନେ ଏହି କୌଶଳ ବିରୁଦ୍ଧରେ ମୁଣ୍ଡ ଟେକୁଅଛନ୍ତି। ଆଉ ବାଇବଲ ଏପରି କହି ଆମମାନଙ୍କୁ ନିର୍ଦ୍ଦେଶ ଦେଇଅଛି ଯେ ସେମାନେ ଭକ୍ତିର ଭେକ ଧରନ୍ତି କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ। ଆଉ ସେମାନେ ନିଜ ନିଜର ସ୍ଥାନକୁ ଏତେବେଳେ ଗ୍ରହଣ କରୁଅଛନ୍ତି। ସାମ୍ୟବାଦ ନିଜର ସୁଦୃଢ଼ ସ୍ଥାନକୁ ଗ୍ରହଣ କରିଅଛି। ପରମେଶ୍ୱରଙ୍କ ପ୍ରଶଂସା ହେଉ। ପବିତ୍ରାତ୍ମା ନିଜର ଅଧିକୃତ ସ୍ଥାନକୁ ଗ୍ରହଣ କରୁଅଛନ୍ତି। ହଁ, ତାହା ହିଁ ଶତ୍ରୁ ଭୀଷଣ ତରଙ୍ଗ ରୂପକୁ ନେଇ ଯେତେବେଳେ ଚାଲି ଆସେ ସେତେବେଳେ ତାହାର ବିରୁଦ୍ଧରେ ମୁଁ ଏକ ପ୍ରମାଣିକ ତଥ୍ୟକୁ ଉତ୍ଥାପନ କରିବି। ତାହା ହିଁ ନିରାଟର ସତ୍ୟ କଥା ଅଟେ। ପୁଣି ମଣ୍ଡଳୀ ଆପଣଙ୍କ ଦୃଢ଼ ସ୍ଥିତିକୁ ଗ୍ରହଣ କରିସାରିଅଛି। ମୁଁ ତ ପବିତ୍ର ଆତ୍ମାଙ୍କର ମଣ୍ଡଳୀକୁ ଅର୍ଥ କରି କହୁଛି। ହେ ବନ୍ଧୁଗଣ, ତାହା ହିଁ ସବୁକିଛି ଉଦ୍ଦେଶ୍ୟ ଅଟେ। ଜହିଁରେ ମୁଁ ଆଗ୍ରହୀ ଅଟେ। ପୁଣି ମୁଁ ଏହିଠାରେ ତାହାରି ପାଇଁ ଉପସ୍ଥିତ। ସେଠାରେ ବାହାର ପାଖରେ ରହି ମୁଁ ପୀଡ଼ିତମାନଙ୍କ ପାଇଁ ପ୍ରାର୍ଥନା କରିବି କିନ୍ତୁ ଏଠାରେ ଭିତର ପାଖରେ ଥିବା ସମୟରେ ମୁଁ ଗୋଟିଏ ମାତ୍ର ବିଷୟ ପାଇଁ ଆଗ୍ରହୀ ଅଟେ। ପୁଣି ତାହା ପରମେଶ୍ୱରଙ୍କ ମଣ୍ଡଳୀଟି ନୂତନ ରୂପେ ଜନ୍ମିଥିବା ମଣ୍ଡଳୀ ଅଟେ। ତାହା ସତ୍ୟ କଥା ଅଟେ। ତାହା ହିଁ ସେହି ବିଷୟଟି ଅଟେ ଯାହା ପାଇଁ ମୁଁ ଯେକୌଣସି ପ୍ରକାର ହେଉ ପଛେ ଆଗ୍ରହୀ ଅଟେ। ମୁଁ ସ୍ଥିରୀକୃତ ହୋଇ ସାରିଥିବା ଅନୁଶାସନ ପ୍ରଣାଳୀରେ ଆଦୌ ଆଗ୍ରହୀ ନୁହେଁ। ପୁଣି ଡିକନ୍ସ ମାନଙ୍କ ପାଇଁ ପୁଣି ସେପରି ଧରଣର ବିଭିନ୍ନ ପଦପଦବୀ ଗୁଡ଼ିକର ପାଇଁ କିମ୍ବା ମଣ୍ଡଳୀ ଗୁଡ଼ିକର ବ୍ୟବସ୍ଥା ସମ୍ବଳିତ ନୀତିଗୁଡ଼ିକ ପାଇଁ ମୁଁ ଆଦୌ ଆଗ୍ରହୀ ନୁହେଁ। ମଣ୍ଡଳୀ ଉପରେ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମର ଆଶୀର୍ବାଦ ନିମନ୍ତେ ମୁଁ ଆଗ୍ରହୀ ଅଟେ। ଏହି ଦିବସର ପାଇଁ ଯେଉଁରେ ଆମେ ବାସ କରୁଅଛୁ ତାହା ଏହା ହିଁ ଅଟେ। ତାହା ହିଁ ମୂଳଗତ ତତ୍ତ୍ୱର ଅଂଶ ଅଟେ। ଆଉ ତାହା ହିଁ ଯାହାକୁ ଆମେ ଅପେକ୍ଷା କରି ରହିଅଛୁ। ଏତେବେଳେ ପ୍ରାର୍ଥନାର କିଛିଟା ଶବ୍ଦ ବ୍ୟବହାର କରିବା ପାଇଁ କେବଳ ସ୍ୱର୍ଗସ୍ଥ ପିତ, ଏହି ପ୍ରାତଃକାଳରେ ତଳକୁ ଓହ୍ଲାଇ ଆସନ୍ତୁ, ଆମମାନଙ୍କ ମଧ୍ୟକୁ ଓହ୍ଲାଇ ଆସନ୍ତୁ, ପ୍ରଭୁ ଏହାକୁ ଦାନ କରନ୍ତୁ। ତତ୍ପରେ ପରମେଶ୍ୱରଙ୍କ ଆତ୍ମା ଏହି ସମାନ ସ୍ଥାନକୁ ଯେପରି କରାଗତ କରି ନିଅନ୍ତି, ପ୍ରଭୁ ଏଠା ସ୍ଥିତ କାର୍ଯ୍ୟକୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ଆମମାନଙ୍କ ଭାଇ ଗ୍ରାହମଙ୍କୁ ଆଶୀର୍ବାଦ କରନ୍ତୁ। ହେ ପ୍ରଭୁ, ଆଜିର ରାତ୍ରିବେଳାର ବେତାର ଯନ୍ତ୍ର ପ୍ରସାରଣ ପାଇଁ ଆପଣ ତାଙ୍କୁ ସୁବୁଦ୍ଧିର ଜ୍ଞାନକୁ ପ୍ରଦାନ କରନ୍ତୁ। ବଚନର ପ୍ରଚାର ଦ୍ୱାରା ସେ ଲୋକମାନଙ୍କୁ ଅନ୍ତରାତ୍ମାରେ ଯେପରି ଦୋହଲାଇ ଦେଇପାରନ୍ତି, ପ୍ରଭୁ ଏହା ହିଁ ପ୍ରଦାନ କରନ୍ତୁ। ପାପୀଗଣ ଯେପରି କ୍ରନ୍ଦନ କରିପାରନ୍ତି, ଆପଣଙ୍କ କୋଠରୀ ଗୁଡ଼ାକର ମଧ୍ୟରେ ଆଣ୍ଠୁପାତ କରିପାରନ୍ତି, ପୁଣି ଖ୍ରୀଷ୍ଟଙ୍କୁ ସେମାନଙ୍କର ହୃଦୟ ଗୁଡ଼ିକୁ ଅର୍ପଣ କରିଦେଇପାରନ୍ତି। ଆଜିର ପ୍ରାତଃକାଳରେ ଯଦି ସେପରି କେହି ଅବିଶ୍ୱାସୀ ବ୍ୟକ୍ତିଗଣ ଥାନ୍ତି କିମ୍ବା ଏପରି କେହି ବ୍ୟକ୍ତି ଥାନ୍ତି ଯିଏକି ଖ୍ରୀଷ୍ଟଙ୍କୁ ଗ୍ରହଣ କରିନଥାନ୍ତି, ସେମାନେ ମଧ୍ୟ ଯେପରି ଆସିପାରନ୍ତି। ଆଉ ଏତେବେଳେ ଲୋକମାନଙ୍କ ହୃଦୟରେ ଏକ ଉଦ୍ଦୀପନାକୁ ଜାଗୃତ କରନ୍ତୁ। ହେ ପ୍ରଭୁ, ଏହି ସକାଳବେଳା ତାହା ହିଁ କରନ୍ତୁ। ଏହା ଯେପରି ନବୀକରଣର ଅବସର ହୋଇପାରେ, ଏପରି ଏକ ସମୟ ଯେତେବେଳେ କି ପ୍ରାଣଟି ନବୀକରଣ ହୋଇପାରେ। ପୁଣି ହେ ପିତା, ଆମମାନେ ଏହିପରି ଧାରଣାର ସହିତ ପ୍ରାର୍ଥନା କରିପାରନ୍ତୁ। ଆସନ୍ତୁ, ଆମମାନଙ୍କୁ ହସ୍ତ ଦ୍ୱାରା ଗ୍ରହଣ କରି ନିଅନ୍ତୁ। ଆମ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ସ୍ୱୀକାର କରନ୍ତୁ। ଏଠା ସ୍ଥିତ ଚଳପଥ ମଧ୍ୟରେ ଆମମାନ ସହିତ ଚଳପ୍ରଚଳ କରନ୍ତୁ। ଏହି ବିରାଟ ଛବିଟିକୁ ଆମମାନଙ୍କୁ ଦେଖାନ୍ତୁ ଯାହାକି ବିଧିବଦ୍ଧ ଭାବେ ଆମମାନଙ୍କ ସମ୍ମୁଖରେ ଅବସ୍ଥାନ କରି ରହିଅଛି। ଆଜିର ସକାଳବେଳା ଆପଣଙ୍କର ଗୁପ୍ତ ବିଷୟଗୁଡ଼ିକୁ ସାଧୁମାନଙ୍କର ହୃଦୟ ଗୁଡ଼ିକରେ ତଦ୍ୱାରା ପ୍ରଘଟ କରିଅଛନ୍ତି। ଯେପରିକି ଏଠାରେ ବାହାର ପାଖରେ ଯେ କ'ଣ ରହିଅଛି ସେ ବିଷୟଟିକୁ ଆମମାନେ ଦେଖିପାରୁ। ପୁଣି ଆମମାନେ ଯେହେତୁ ଆଗକୁ ଅଗ୍ରସର କରି ଚାଲିଥାଉ, ପ୍ରଭୁ ପରମେଶ୍ୱରଙ୍କ ସକଳ ଯୁଦ୍ଧାସ୍ତ୍ର ଗୁଡ଼ିକର ସହିତ ଆଗକୁ ବଢ଼ିଥାଉ। ଆମମାନେ ସାହସିକ ସୈନିକ ସେନା ବାହିନୀ ନାୟ ଯେପରି ବଢ଼ିପାରୁ, ଶତ୍ରୁର ସାମ୍ନା କରିବାକୁ ଯେପରି ତଦ୍ୱାରା ସକ୍ଷମ ହୋଇପାରୁ, ତତ୍ପରେ ବୁଝିବା ନିମନ୍ତେ ଆଜିର ପାତକାଳରେ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ପୁଣି ଆମମାନଙ୍କୁ ତାହା ଦେଖାନ୍ତୁ। ସେଠାରେ ତାହାର ପ୍ରତିରୋଧର ସ୍ଥାନକୁ ପୂର୍ବ ନିରୂପିତ ସଂଗ୍ରାମସ୍ଥଳୀକୁ ଦେଖାଇ ଦିଅନ୍ତୁ, ତେବେ ଯାଇ ଆମମାନେ ଜାଣିପାରିବୁ ଯେ ଆମମାନେ କେଉଁ ସ୍ଥାନରେ ତାହାକୁ ଭେଟିବୁ। ଯେହେତୁ ଯୀଶୁଙ୍କ ନାମରେ ଆମମାନେ ଏହାକୁ ଯାଚନା କରୁଅଛୁ, ଆମେନ୍। ଆସନ୍ତୁ ସମସ୍ତେ ଦେଖିବା ଦ୍ୱିତୀୟ ଅଧ୍ୟାୟକୁ ଆସନ୍ତୁ, ଆମମାନେ ପାଠ କରିବା। ସେହି ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କ ଦ୍ୱାରା ଆଜ୍ଞା ଘୋଷଣା କରାଗଲା। ସୁରିଆର ଶାସନକର୍ତ୍ତା କ୍ୱିରିନିୟଙ୍କ ସମୟରେ ପ୍ରଥମ ଥର ଏହି ନାମ ଲେଖା ହୋଇଥିଲା। ସେଥିରେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ। ପୁଣି ଜୋସେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରିୟମଙ୍କ ସହିତ ଗାଲିଲିର ନାଜରିତ ନଗରରୁ ଜିହୁଦା ପ୍ରଦେଶର ବେଥଲିହିମ୍ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ। ପୁଣି ଜୋସେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରିୟମଙ୍କ ସହିତ ଗାଲିଲିର ନାଜରିତ ନଗରରୁ ଜିହୁଦା ପ୍ରଦେଶର ବେଥଲିହିମ୍ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ। ତାହାଙ୍କ ସହିତ ମରିୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ। ସେମାନେ ସେହି ସ୍ଥାନରେ ଥିବା ସମୟରେ ତାହାଙ୍କ ପ୍ରସବ କାଳ ଉପସ୍ଥିତ ହେଲା। ପୁଣି ସେ ଆପଣା ପ୍ରଥମଗତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳ କୁଣ୍ଡରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନଥିଲା। ବର୍ତ୍ତମାନ ଏକ ପୃଷ୍ଠଭୂମିର ଅଭିପ୍ରାୟରେ କେବଳ ସେହି ଅଂଶଟିର ପର୍ଯ୍ୟନ୍ତ ପହଞ୍ଚିବା ପର୍ଯ୍ୟନ୍ତ ଯାହାକୁ ମୁଁ ଏହାରି ସମ୍ବନ୍ଧରେ ଆଜିର ପ୍ରାତଃକାଳରେ ବ୍ୟବହାର କରିବି, ତାହାରି ପର୍ଯ୍ୟନ୍ତ ଉପସ୍ଥିତ ହେବା ଯାଏ ମୁଁ ବ୍ୟବହାରରେ ଆଣିବି। ତତ୍ପରେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଆପଣା ଆପଣାକୁ ପ୍ରଭୁଙ୍କର ଆତ୍ମାଙ୍କଠାରେ ଅଭିପ୍ରେତ ହେବାରେ ଯତ୍ନଶୀଳ କରାନ୍ତୁ। ଆମମାନେ ଅଦ୍ୟାବଧି କରୁଅଛୁ, ସମସ୍ତ ବିଶ୍ୱରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିବସ ପ୍ରତିପାଳନ ହେଉଅଛି, ଯାହାକି ବର୍ତ୍ତମାନ ସମୟରେ ଏକ ରୀତିନୀତି ମାତ୍ରକ ଅଟେ। ଯୀଶୁଖ୍ରୀଷ୍ଟ କଦାପି ଡିସେମ୍ବର ମାସର 5 ତାରିଖରେ ଜନ୍ମ ହୋଇନଥିଲେ, କିମ୍ବା ସେପରି ଧରଣର କିଛି ଉଲ୍ଲେଖ ନାହିଁ, କିମ୍ବା ଡିସେମ୍ବର 25 ତାରିଖରେ ଯୀଶୁଙ୍କ ଜନ୍ମଗ୍ରହଣ କରିଥିବାର କୌଣସି ଲିଖିତ ପ୍ରମାଣ ନାହିଁ। ତାହା ଯେ ପୂରାପୂରି ଭାବେ ଅସମ୍ଭବ ବିଷୟ, ସେ କଥାଟି ଆମମାନେ ସମସ୍ତେ ଜାଣୁ। ସେହି ସମୟରେ ଜିହୁଦାର ପର୍ବତମାଳା ସବୁ ବରଫରେ ଭରପୂର ଅବସ୍ଥା ରହିଥିଲା। ସୁତରାଂ ଏହା କିପରି ଭାବେ ସମ୍ଭବ ହୋଇପାରିଥିଲା? ସାଧାରଣତଃ ଯୀଶୁ ଜ୍ୟୋତିଷଶାସ୍ତ୍ର ଦ୍ୱାରା ପୁଣି ଅନ୍ୟାନ୍ୟ ସଂକଳନ ଅନୁସାରେ ପୁଣି ଅନ୍ୟାନ୍ୟ ସକଳ ପ୍ରକାର ବିବରଣୀ ଅନୁସାରେ ଯାହାକି ଏହାରି ଉପରେ ଆଧାରିତ ଅଟେ, ସେ ତ ଅପ୍ରିଲ ମାସର 1 ତାରିଖର ପାଖାପାଖି ସମୟରେ ଜନ୍ମଗ୍ରହଣ କରିଥିଲେ। ସୁତରାଂ ଏହା ଯେତେବେଳେ ବସନ୍ତ ଋତୁର ସମୟ ଥିଲା ସେତେବେଳେ ତାଙ୍କର ଜନ୍ମଗ୍ରହଣ ହୋଇଥିଲା। ତଥାପି ଏହା ଏପରି ଏକ ଦିନ ଅଟେ ଯାହାକି ଆରାଧନାର ନିମନ୍ତେ ପୃଥକ କରି ରଖିଥିବା କାରଣରୁ ତାହା ଉଚିତ ପ୍ରକାର ବିଷୟ ଅଟେ। ତାଙ୍କର ଏହି ଜଗତକୁ ଆସିଥିବା ସ୍ମରଣିକା ନିମନ୍ତେ ଦିନଟି ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ। ପରମେଶ୍ୱର ଜଗତକୁ ସକଳ ପ୍ରକାର ବରଦାନଠାରୁ ବଳି ଶ୍ରେଷ୍ଠ ବରଦାନଟି ଯୀଶୁଖ୍ରୀଷ୍ଟ ଥିଲେ, ସେ କଥାକୁ ଆମେ ସମସ୍ତେ ଜାଣୁ। ପୁଣି ଏତେବେଳେ ଆଜିର ପ୍ରାତଃକାଳରେ ମୁଁ ଦେବତ୍ୱ ଉପରେ ଆଲୋଚନା କରିବାକୁ ଚାହେଁ, ସେ ଯେ କିଏ ଅଟନ୍ତି ତାହାରି ଉପରେ ଆଲୋକପାତ କରିବାକୁ ଚାହେଁ। ଏକାଧିକ ବ୍ୟକ୍ତିବିଶେଷ ସେଠାରେ ଗୋରୁକୁଣ୍ଡରେ ଶୋଇଥିବା ଅବସ୍ଥାରେ ତାଙ୍କୁ ହାସଲ କରିଦେଇଛନ୍ତି, ପୁଣି ସେପରି କିଛି ଅବସ୍ଥାରେ ଧାରଣ କରିଛନ୍ତି। ମାତ୍ର ତାହା ଥିଲା, ତାହା ତ ଅନେକ ଗୁଡ଼ିଏ ଛବି ମଧ୍ୟରୁ ଅନ୍ୟତମ ଥିଲା। ନାଟକଟିକୁ ମଞ୍ଚସ୍ଥ କରି ସଜାଇବା ଅଭିପ୍ରାୟରେ ଏହା ସାଜସଜ୍ଜା ଥିଲା, ସେ ଯେ ପ୍ରକୃତରେ କିଏ ଅଟନ୍ତି, ତାଙ୍କ ଦେବତ୍ୱ ଯେ କ'ଣ ଅଟେ, ତାହାକୁ ଗଢ଼ି ତୋଳିବାକୁ ଏବଂ ପ୍ରସ୍ତୁତ କରିବା ନିମନ୍ତେ ଏକ ପ୍ରଦର୍ଶିତ ମାଧ୍ୟମ ମାତ୍ରକ ଥିଲା। ତତ୍ପରେ ସେ କହିଥିଲେ, ତାଙ୍କର ଆଗମନ କରୁଥିବା ବିଷୟ ଉପରେ ସେ ସକଳ ଧର୍ମଶାସ୍ତ୍ରରେ ସୂଚିତ କରିଥିଲେ। ଯୋହନଙ୍କ ଦିନମାନଙ୍କଠାରୁ ଆରମ୍ଭ କରି ସେ ଏହାକୁ ପ୍ରଚାର କରିସାରିଥିଲେ, ଏପରିକି ପୂର୍ବରୁ ଆଦି ପୁସ୍ତକରେ ତାହାର ସମ୍ବନ୍ଧ ରହିଥିଲା। ଏହାକୁ ଭାବବାଣୀ ରୂପେ ପରିଚିତ କରାଯାଇ ସାରିଥିଲା, ଅର୍ଥାତ୍ ନାରୀର ବଂଶ ଯେ ଶୟତାନ ମୁଣ୍ଡକୁ ଚୂର୍ଣ୍ଣ କରିବେ, ଏ ପ୍ରକାର ଭାବବାଣୀକୁ କରାଯାଇଥିଲା। ଏହି ସନ୍ତାନଙ୍କୁ ପ୍ରତିଜ୍ଞା କରାଯାଉଥିଲା, ସନ୍ତାନଟି ଯୀଶୁଖ୍ରୀଷ୍ଟ ସ୍ୱୟଂ ଥିଲେ। ତତ୍ପରେ ପୂର୍ବର ସମସ୍ତ ଭାବବାଦୀଙ୍କର ସେ ବିଷୟବସ୍ତୁ ହୋଇ ରହିଥିଲେ। ପ୍ରତ୍ୟେକ ଭାବବାଦୀ ଯେଉଁମାନେ କଦାପି ବାଇବଲରେ ଲେଖିଥିଲେ ସେମାନେ ତାଙ୍କର ପ୍ରଥମ ଆଉ ଦ୍ୱିତୀୟ ଆଗମନର ସମ୍ବନ୍ଧରେ, ପୁଣି ସେ ଯେ ପୃଥିବୀ ପୃଷ୍ଠକୁ ଆସିବେ ଆଉ କେବେ ଆସିବେ ସେ ବିଷୟକୁ ଭାବବାଣୀ ଦ୍ୱାରା ଲେଖିଥିଲେ। ଯୀଶୁ 3 ଥର ଆସନ୍ତି, ପ୍ରଥମେ ଆପଣାର ମଣ୍ଡଳୀକୁ ଉଦ୍ଧାର କରିବା ଅଭିପ୍ରାୟ ସେ ଆସିଥିଲେ। ଆପଣାର ମଣ୍ଡଳୀକୁ ଗ୍ରହଣ କରିବା ନିମନ୍ତେ ସେ 2ୟ ଥର ଆସନ୍ତି, ଆପଣାର ମଣ୍ଡଳୀ ସହିତ ଅବସ୍ଥାନ କରି ରହିବା ନିମନ୍ତେ ସେ 3ୟ ଥର ଆସନ୍ତି। ବାଇବଲର ସବୁକିଛି ଘଟଣାବଳୀ ତ୍ରିତ୍ୱର ସହିତ ଥାଇ ଅଗ୍ରସର କରେ, 3ରେ ସଞ୍ଚାଳିତ ହୁଏ, ତଥାପି ଖ୍ରୀଷ୍ଟଙ୍କଠାରେ ସବୁକିଛି ଏକ ହୋଇ ରହେ। ସେ ତ ଅଟନ୍ତି, ମନେ ରଖନ୍ତୁ, ଆପଣାର ମଣ୍ଡଳୀକୁ ଉଦ୍ଧାର କରିବାକୁ ପ୍ରଥମ ଆଗମନର ସମୟ ତାଙ୍କ ପାଇଁ ଥିଲା, 2ୟ ଥର ଅବସରରେ ଆପଣାର ମଣ୍ଡଳୀକୁ ଗ୍ରହଣ କରିବାର ଅଭିପ୍ରାୟରେ ସେପରି ଅଟେ, 3ୟ ଥର ଅବସରଟି ଜଣେ ରାଜା ଓ ରାଣୀଙ୍କର ନ୍ୟାୟ ଆପଣା ମଣ୍ଡଳୀ ସହିତ ବାସ କରିବା ଅଭିପ୍ରାୟରେ ଅଟେ। ବର୍ତ୍ତମାନ କିନ୍ତୁ ତାଙ୍କ ପ୍ରଥମ ଆଗମନ ଉପରେ ଆମେ ସତକ୍ଷେପରେ ସଂକ୍ଷେପରେ କେବଳ ଆଲୋଚନା କରିବୁ। ତତ୍ପରେ ଏହି ଧାରାପୃଷ୍ଠରେ ତାଙ୍କ ଅବସ୍ଥିତି ସମୟରେ ଆଉ ତାପରେ ତାଙ୍କ ଦ୍ୱିତୀୟ ଆଗମନ ଉପରେ ବିଚାର ବିମର୍ଶ କରିବୁ। ଏହାର ଉପରେ ଆଲୋକପାତ କରିବୁ। ପୁଣି ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି ଯେ ତାଙ୍କ ତୃତୀୟ ଆଗମନ ବିଷୟ ଉପରେ କଥାବାର୍ତ୍ତା କରିବୁ। ଆଉ ସେହି ଦିନମାନଙ୍କରେ ମଣ୍ଡଳୀର ବିରୁଦ୍ଧରେ ଏକ ବଡ଼ ଧରଣର ତାଡ଼ନର ସମୟ ଉପସ୍ଥିତ ହୋଇସାରିଥିଲା। 22 ଅଗଷ୍ଟ ସେ ଯେ ପ୍ରତ୍ୟେକ ଅଧିବାସୀମାନଙ୍କର ଗଣନା କରିବେ କିପରି ଧରଣର ଏକ ଯୋଜନାକୁ ପ୍ରସ୍ତୁତ କରିଥିଲେ। ପୁଣି ତାହା କେବଳ ଗୋଟିଏ ମାତ୍ର କାରଣ ନିମିତ୍ତ କରାଯାଇଥିଲା, ଯେପରିକି ତଦ୍ୱାରା ପରମେଶ୍ୱରଙ୍କର ମହାନ ଭାବବାଣୀଟି ସଫଳ ହୁଏ। କେବଳ ଗୋଟିଏ ମାତ୍ର କାର୍ଯ୍ୟ ଆପଣମାନଙ୍କୁ ନିହାତି ପକ୍ଷେ କରିବାକୁ ଅଛି। ବାଇବଲ ମଧ୍ୟରେ ଆପଣମାନେ ଯେତେବେଳେ କୌଣସି ବିଶେଷ ଧରଣର ଘଟଣାବଳୀକୁ ଦେଖନ୍ତି, ଯାହାକି ଆପଣମାନଙ୍କୁ କେତେକାଂଶରେ ନିଗୁଢ଼ ବିଷୟ ପୁଣି କୁସଂସ୍କାରାତ୍ମକ ବୋଲି ଧାରଣା ଜାତ ହୁଏ, ସେତେବେଳେ ପରମେଶ୍ୱର କେବଳ ଅଳ୍ପ ମାତ୍ର ସମୟର ସୁଯୋଗ ଦିଅନ୍ତୁ। ପରମେଶ୍ୱର ଆଦୌ ତରବର ହୁଅନ୍ତି ନାହିଁ, ତାଙ୍କଠାରେ ତାହା ନାହିଁ। ଆମମାନେ ତ ସେହି ଜଣଙ୍କଠୁ ଯେଉଁମାନେ କି ତରବର ହୋଇଥାଉ। ପରମେଶ୍ୱରଙ୍କୁ କେବଳ କ୍ଷଣଭର ସମୟକୁ ପ୍ରଦାନ କରନ୍ତୁ। ତତ୍ପରେ ଯାଇ ଆପଣମାନେ ଲକ୍ଷ୍ୟ କରିବେ ଯେ ପୁରାତନ ଭାବବାଣୀର ସକଳ ଚିତ୍ର ପୁଣି ସକଳ ଚକ୍ର ଅଖଗୁଡ଼ିକର ଯଥାସମ୍ଭବ ଘଟଣାବଳୀର ଛବି ମଧ୍ୟରେ ଉଚିତ ପ୍ରକାରେ ଘୁରି ବୁଲିବ। ପୁଣି ପ୍ରଚ୍ଛନ୍ନ ଚିତ୍ରପଟକୁ ଚାଲି ଆସିବ, ଛବିଟିକୁ ଦୃଶ୍ୟପଟକୁ ଘେନି ଆସିଲା ନ୍ୟାୟ ଅତି ସୁସ୍ପଷ୍ଟ ହୋଇଯିବ। ଠିକ୍ ସେପରି ଏକ ବିଷୟ ଯେପରି ସେଦିନ କେହି ଜଣେ ବ୍ୟକ୍ତି କହୁଥିଲେ, ସେ କହିଥିଲେ ପରମେଶ୍ୱର ସେ କ'ଣ କରିଥିଲେ। ପୂର୍ବେ ସେତେବେଳେ ବିଦ୍ୟମାନ ଅବସ୍ଥାରେ ଥିଲେ, କୋଟି କୋଟି ବର୍ଷ ପୂର୍ବେ ପରିଚିତ ଅବସ୍ଥାରେ ଥିଲେ, ଯେତେବେଳେ କି କୌଣସି ସତ୍ତା ବିଶିଷ୍ଟ ସେ ଆଦୌ ନଥିଲେ, ଏଠା ସ୍ଥିତ ଏହି ସ୍ଥାନ ପରି କେବଳ ଥିଲେ। ତତ୍ପରେ ସେ ଲୋଗାସ ଗୁଡ଼ିକର ମଧ୍ୟରେ ଏକତ୍ରିତ ହୋଇ ରହିଲେ। ଏଥୁଅନ୍ତେ ସେ ଲୋଗାସରୁ ମଧ୍ୟ ବାହାରି ଆସି ଖ୍ରୀଷ୍ଟଙ୍କ ମଧ୍ୟରେ ବାସ କଲେ। ବୁଝନ୍ତୁ, ଏହା ତ ଠିକ୍ ସେପରି ଧର ବିଷୟ ଅଟେ। ପରମେଶ୍ୱର ଠିକ୍ ଏହିପରି ଭାବେ ଅବତରଣ କରି ଆସୁଛନ୍ତି, ପୃଥିବୀ ମଧ୍ୟକୁ ଆସୁଅଛନ୍ତି, ତତ୍ପରେ ପରମେଶ୍ୱରଙ୍କ ନିକଟକୁ ଠିକ୍ ଏହିପରି ଭାବେ ଫେରି ଯାଉଛନ୍ତି। ମୁଁ ଯେ କ'ଣ ଅର୍ଥ କରି କହିଥାଏ ସେ କଥାକୁ ଆପଣମାନେ ବୁଝନ୍ତି କି? କେବଳ ଘୂର୍ଣ୍ଣୟମାନ ହେଉଅଛନ୍ତି, ଶୂନ୍ୟ ସ୍ଥାନରୁ ଓହ୍ଲାଇ ଆସୁଅଛନ୍ତି, ଅନନ୍ତ ନିବାସରୁ ଆଗମନ କରୁଅଛନ୍ତି, ସମବେତକାରରେ ଘୁରି ବୁଲୁଛନ୍ତି, ଲୋଗାସଙ୍କ ମଧ୍ୟକୁ ଅବତରିତ ହୋଇ ଆସୁଅଛନ୍ତି, ଲୋଗାସଙ୍କଠାରୁ ବାହାରି ଆସୁଅଛନ୍ତି, ସେଠାରେ ମନୁଷ୍ୟମାନ ମଧ୍ୟରେ ଅବସ୍ଥାନ କରୁଅଛନ୍ତି, ତତ୍ପରେ ଯଥୋଚିତ ରୂପେ ପୁନର୍ବାର ଫେରି ଯାଉଛନ୍ତି। ସେହି ମନୁଷ୍ୟଟି ଯିଏକି ପତିତ ହୋଇଥିଲା ତାହାକୁ ଉଦ୍ଧାର କରିବାର ସେ ଏକମାତ୍ର ଉଦ୍ଦେଶ୍ୟ ନିମନ୍ତେ ସେ ଆଗମନ କରୁଅଛନ୍ତି। ବର୍ତ୍ତମାନ ତାହା ହିଁ ସେହି କାରଣଟି ଅଟେ ଯାହା ପାଇଁ ସେ ଆସିଥିଲେ। ଜଣେ ଉଦ୍ଧାରକର୍ତ୍ତା ହୋଇ ପରିଚିତ ହେବା ନିମନ୍ତେ ସେ ଆସିଥିଲେ। ଆଉ ଏଥିପୂର୍ବେ କି ପରମେଶ୍ୱର ଜଣେ ଉଦ୍ଧାରକର୍ତ୍ତା ହୋଇପାରନ୍ତି, ବ୍ୟବସ୍ଥାର ନିୟମାନୁସାରେ ତାଙ୍କୁ ହେବାକୁ ହିଁ ପଡ଼ିଥିଲା, ଜଣେ ସ୍ୱଜ୍ଞାତି ଉଦ୍ଧାରକର୍ତ୍ତା ରୂପେ ପରିଚିତ ହେବାକୁ ପଡ଼ିଥିଲା। ସେ ତ ଆମ ପାଇଁ ସ୍ୱଜାତି କୁଟୁମ୍ବୀ ହୋଇ ପରିଚିତ ହେବାକୁ ହିଁ ଥିଲେ। ଆଉ ପରମେଶ୍ୱର ଆଜିରେ ଆପଣଙ୍କର ସର୍ବପ୍ରଥମ ମନୁଷ୍ୟକୁ ସୃଷ୍ଟି କଲେ, ସେ ତାହାକୁ ଆତ୍ମାରୁ ସୃଷ୍ଟି କଲେ। ଆଉ ଆତ୍ମା ମନୁଷ୍ୟର ଅଦୃଶ୍ୟ ଅଂଶଟି ଅଟନ୍ତି, ଯାହାଙ୍କୁ ଆପଣମାନେ କଦାପି ଦେଖି ନ ପାରନ୍ତି। ପୁଣି ଆପଣଙ୍କର ସାଦୃଶ୍ୟ ପ୍ରତିମୂର୍ତ୍ତିରେ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ। ଆପଣମାନେ ମୋତେ ଶୁଣୁଛନ୍ତି କି? ଖୁବ୍ ଭଲ କଥା, ଆପଣଙ୍କର ପ୍ରତିମୂର୍ତ୍ତିରେ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ। ଆଉ ଈଶ୍ୱର ତ ଆତ୍ମା ଅଟନ୍ତି, ବାଇବଲ ତାହା ହିଁ କହିଅଛି। ଆଉ ଏହି ପ୍ରଥମ ମନୁଷ୍ୟଟି ଯିଏକି ସୃଷ୍ଟି ହେଲା, ସେ ସମସ୍ତ ସୃଷ୍ଟି ଉପରେ ନିଜର ଅଧିକାର ରଖିଥିଲା। ଠିକ୍ ସେହିପରି ଭାବେ ଯେପରିକି ପବିତ୍ର ଆତ୍ମା ଆଜିକାଲି ମଣ୍ଡଳୀ ଉପରେ ଆପଣଙ୍କ ଅଧିକାରକୁ ରଖିଅଛନ୍ତି, ସେ ସୃଷ୍ଟିକୁ ପଥ କଢ଼ାଇଲା, ସେ ପଶୁଗୁଡ଼ିକର ମଧ୍ୟ ପଥପ୍ରଦର୍ଶକ ହେଲା। କିନ୍ତୁ କୃଷି କାର୍ଯ୍ୟ କରିବାକୁ କେହି ମନୁଷ୍ୟ ନଥିଲେ, ତେଣୁ ପୃଥିବୀର ଧୂଳିରୁ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ। ଆଉ ସେହି ମନୁଷ୍ୟଟି ଏପରି ହୋଇପାରେ ଯେ ମାଙ୍କଡ଼ ପରି ସେ ତାହାକୁ ଦୁଇଟି ହାତ ଦେଇଥାଇ ପାରନ୍ତି, ପୁଣି ଏପରି ମଧ୍ୟ ହୋଇପାରେ ଯେ ଭାଲୁ ପରି ସେ ତାହାକୁ ଦୁଇଟି ଗୋଡ଼ ମଧ୍ୟ ଦେଇଥାଇ ପାରନ୍ତି। କିନ୍ତୁ ଯେପରି ଭାବେ ଯାହା କିଛି ବିଷୟ ସୃଷ୍ଟି କଲେ ସେ ଏହାକୁ ଏକାଠି କରି ରଖିଲେ, ପୁଣି ଏକ ମନୁଷ୍ୟକୁ ତଦ୍ୱାରା ସୃଷ୍ଟି କଲେ। ମାତ୍ର ଏହି ମନୁଷ୍ୟଟି, ଏହି ଅମର ଆତ୍ମାଟି ଯାହା କଦାପି ମରେ ନାହିଁ, ସେ ତାହାକୁ ରଖିଦେଲେ, ଏହି ମନୁଷ୍ୟ ମଧ୍ୟରେ ବାସ କରାଇଲେ। ଆଉ ସେ ଏକ ବୁଦ୍ଧିହୀନ ପ୍ରାଣୀଠାରୁ ଶ୍ରେଷ୍ଠ ହେଲା, ସେ ଏକ ମନୁଷ୍ୟ ବୋଲି ପରିଚିତ ହେଲା। ତତ୍ପରେ ଏଠା ସ୍ଥିତ ଏହି ମନୁଷ୍ୟଟି ମୁଁ ଏପରି ବିଚାର ରଖେ ଯେ ନାସ୍ତିକ ଗଣ ପୁଣି ସେମାନଙ୍କ ମଧ୍ୟରୁ ଅନ୍ୟ କେତେକ ଭକ୍ତିହୀନ ଗଣ ଏହାରି ବିରୋଧରେ ଠିଆ ହେଉଛନ୍ତି, ପୁଣି ତର୍କ ବିତର୍କ କରୁଅଛନ୍ତି। କିନ୍ତୁ ସମୟ ଆସି ଉପସ୍ଥିତ ହୋଇସାରିଅଛି ଯେତେବେଳେ ଈଶ୍ୱର ଆପଣଙ୍କ ଆଲୋକକୁ ପ୍ରଜ୍ୱଳିତ କରିଅଛନ୍ତି। ଏଠାରେ ସେପରି ଏକ ସମୟ ଆସି ପହଞ୍ଚିଛି ଯେତେବେଳେ କି ଈଶ୍ୱର ବିଷୟଗୁଡ଼ିକୁ କାର୍ଯ୍ୟକାରୀ କରୁଅଛନ୍ତି, ତାହା ନିରାଟ ସତ୍ୟ କଥା ଅଟେ। ପୁଣି ଏହାରି ଉପରେ ସେମାନେ ବର୍ତ୍ତମାନ ଯେତେବେଳେ ତର୍କ ବିତର୍କ କରୁଅଛନ୍ତି, ଆଚ୍ଛା ତେବେ ତାହାର ପାଦ ଦେହ ଭାଲୁ ପରି ଦେଖାଯାଏ, ପୁଣି ତାହାର ହାତ ଦେହ ଗରିଲା ପରି ଦେଖାଯାଏ, କିମ୍ବା ଏକ ମାଙ୍କଡ ପରି ଦେଖାଯାଏ, ଅଥବା ସେପରି ଧରଣର ଭିନ୍ନ ପ୍ରାଣୀର ଅଙ୍ଗ ପ୍ରତ୍ୟଙ୍ଗ ପରି ଦେଖାଯାଏ, ପୁଣି ତାହାର ମୂଳ ଉତ୍ପତ୍ତି ଯେ ତହିଁରୁ ହୋଇଅଛି ଏପରି କହିବାକୁ ଯତ୍ନରତ ଅଟନ୍ତି। ଏହା ସହିତ ତାହାର ତିଳେ ମାତ୍ର ଆଦୌ ସମ୍ପର୍କ ନାହିଁ। ଏହା ତ ମାଂସମୟ ଏକ ଶରୀର ଅଟେ, ଯାହାର ମଧ୍ୟ ସେ କେବଳ ବାସ କରୁଅଛି, ଏକ ଗୃହରେ ଥିଲା ଭଳି ବିଷୟ ଅଟେ। ଏହା ଭୂମିର ଧୂଳିକୁ ପୁନର୍ବାର ଫେରିଯାଉଅଛି, କିନ୍ତୁ ଆତ୍ମାଟି ତ ଅମର ଅଟେ। ଏହା ପରମେଶ୍ୱରଙ୍କଠାରୁ ଆସିଥାଏ, ତାହା ହିଁ ତ ପରମେଶ୍ୱରଙ୍କର ପ୍ରତିମୂର୍ତ୍ତି ଅଟେ। ପରମେଶ୍ୱର ଏକ ଆତ୍ମା ଅଟନ୍ତି। ସେହି ମନୁଷ୍ୟଟି ଏଦନ ଉଦ୍ୟାନରେ ଆପଣାର ମୂଳ ଅବସ୍ଥାକୁ ହରାଇ ବସିଲା, ସେଠାରେ ପରମେଶ୍ୱରଙ୍କ ସହିତ ତାହାର ସମ୍ପର୍କ ପୁଣି ସହଭାଗିତାରେ ବିଚ୍ଛେଦ ଘଟିଲା, କାରଣ ପାପ ଆଉ ଅବିଶ୍ୱାସ ଯୋଗୁଁ ଏହା ସୂତ୍ରପାତ ହେଲା। କେଉଁ ବିଷୟର ଅବିଶ୍ୱାସ? ପରମେଶ୍ୱରଙ୍କ ବଚନର ଅବିଶ୍ୱାସ। ହବାଙ୍କ ସମ୍ମୁଖରେ ତାହାଙ୍କ ପ୍ରତି ଏକ ନକ୍ସା ଏକଦା ଚିତ୍ର କରାଯାଇଥିଲା, ପୁଣି ତାଙ୍କୁ ଅବଗତ କରାଯାଇଥିଲା ଯେ ସେ ପରମେଶ୍ୱର ବଚନକୁ ଯଦି ଅଗ୍ରାହ୍ୟ କରନ୍ତି, କେବଳ ପରିତ୍ୟାଗ କରନ୍ତି, ତେବେ ସେ ନକ୍ସାଟି କେତେ ବିକୃତ ହୋଇପଡ଼ିବ। ସନ୍ଦେହ କାରଣ ଯୁକ୍ତିତର୍କର ଆଶ୍ରୟ ନେଇ ସେ ଯଦି ସେଥିପ୍ରତି ଦୃଷ୍ଟିପାତ କରନ୍ତି, ସେ ତାହା ଜଘନ୍ୟ ରୂପ ଧାରଣ କରିବ। ଆପଣମାନେ କରିପାରନ୍ତି ନାହିଁ, ପରମେଶ୍ୱର ଅଟନ୍ତି। ପରମେଶ୍ୱରଙ୍କ ବଚନ ଆଉ ଯୁକ୍ତିତର୍କ ମଧ୍ୟରେ ଏକ ବିରାଟ ପ୍ରଭେଦ ରହିଅଛି। ପରମେଶ୍ୱର ବଚନ ସତ୍ୟ ଅଟେ, ଯୁକ୍ତିତର୍କ ମିଥ୍ୟା ଅଟେ। ଆପଣମାନେ ବିନା କାରଣେ କୌଣସି ବିଷୟ ଉପରେ ଆଦୌ ଯୁକ୍ତିତର୍କ କରିପାରନ୍ତି ନାହିଁ, ତାହା ନିରାଟ ସତ୍ୟ କଥା ଅଟେ। ଆମ୍ଭମାନଙ୍କର ବିଚାର ବୁଦ୍ଧି ଆଦୌ ସମତୁଲ ନୁହେଁ, ବୁଝନ୍ତୁ, ଏହା ଆଦୌ ସକ୍ଷମ ନୁହେଁ, କିମ୍ବା ସେପରି ଆଦୌ ହେବ ନାହିଁ। ପରମେଶ୍ୱରଙ୍କ ଅନନ୍ତ ଜ୍ଞାନକୁ କଳନା କରିବାକୁ କଦାପି ସକ୍ଷମ ହେବ ନାହିଁ। ସେହି ହେତୁରୁ ଆପଣମାନେ ବାକ୍ୟର ସମ୍ବନ୍ଧରେ ଆଦୌ ଯୁକ୍ତିତର୍କ କରିପାରନ୍ତି ନାହିଁ, ଆପଣମାନଙ୍କୁ ଏହା କେବଳ ବିଶ୍ୱାସ କରିବାକୁ ଅଛି। ଆଉ ସେତେବେଳେ ଏକ ନକ୍ସାକୁ ସେଠାରେ ଅଙ୍କନ କରାଗଲା, ଆମମାନଙ୍କର ଆଦି ପିତାମାତାଙ୍କ ଦ୍ୱାରା ତାହାକୁ ଅଙ୍କନ କରାଗଲା, ଛବିଟିରେ ରଙ୍ଗ ବୋଳାଗଲା, ଆଉ ସେମାନେ ପତିତ ହେଲେ। ପୁଣି ପରମେଶ୍ୱରଙ୍କ ସହିତ ଥିବା ସମ୍ପର୍କକୁ ତାହା ଉଚ୍ଛେଦ କରି ପକାଇଲା, ପୁଣି ସେମାନେ ଏଦନ ଉଦ୍ୟାନରୁ ତଡ଼ା ଖାଇଲେ। ସେହି ସମୟରୁ ଆରମ୍ଭ କରି ଉଦ୍ୟାନ ମଧ୍ୟରେ ପରମେଶ୍ୱର ଯିବାଆସିବା କରି ଚିତ୍କାର କରିବାକୁ ଲାଗିଛନ୍ତି, ଆପଣ ହଜିଯାଇଥିବା ସନ୍ତାନକୁ ଖୋଜୁଅଛନ୍ତି। ତତ୍ପରେ କେବଳ ଗୋଟିଏ ମାତ୍ର ପନ୍ଥା, ଯଦ୍ୱାରା ପରମେଶ୍ୱର ତାଙ୍କର ହଜିସାରିଥିବା ସନ୍ତାନକୁ ମୁକ୍ତ କରିପାରିଥାନ୍ତେ, ତାହା ଆପଣାକୁ ଧରାଗାମୀ କରି ଅବତରିତ କରିବାର ମାର୍ଗରେ ଥିଲା, ପୁଣି ତାକୁ ପରିତ୍ରାଣ କରିବାକୁ ଥିଲା, ଆପଣାରୁ ତାହାକୁ ମୁକ୍ତ କରିବାର ବିଷୟଟି ଥିଲା। କୌଣସି ଭିନ୍ନ ପନ୍ଥାରେ ନୁହେଁ, କିମ୍ବା କୌଣସି ଅନ୍ୟ ଜଣଙ୍କୁ ପ୍ରେରଣ କରିବା ନୁହେଁ, ସେ ଜଣେ ସ୍ୱର୍ଗଦୂତକୁ ସୁଦ୍ଧା ପ୍ରେରଣ କରିପାରିଥାନ୍ତେ, ତା କଦାପି ଯୁକ୍ତିଯୁକ୍ତ କର୍ମ ହୋଇନଥାନ୍ତା। କେବଳ ଗୋଟିଏ ମାତ୍ର ପନ୍ଥା, ଯଦ୍ୱାରା ପରମେଶ୍ୱର ମନୁଷ୍ୟକୁ ମୁକ୍ତ କରିପାରିଥାନ୍ତେ, ତାହା ସ୍ୱୟଂକୁ ଅବତରିତ କରାଇ ମନୁଷ୍ୟକୁ ଉଦ୍ଧାର ପ୍ରଦାନ କରିବା କାର୍ଯ୍ୟଟିକୁ ସମ୍ପାଦନ କରିବାର ବିଷୟ ଥିଲା। ଏଠାରେ କେହି ଜଣେ ବ୍ୟକ୍ତି ଯଦି ପାପ କରନ୍ତି, ପୁଣି ଓହୋ, ମୁଁ ଏହାର ଯଦି ବିଚାରକ ଥିଲି, ଏ ଲୋକମାନଙ୍କର ଦଳର ବିଚାରକ ଥିଲି, ତତ୍ପରେ ଆପଣମାନଙ୍କ ସମସ୍ତଙ୍କ ଉପରେ ମୁଁ ଯଦି କ୍ଷମତା ରଖିଥିଲି, ପୁଣି ମୁଁ ଯଦି ଅଧିକାର ରଖିଥିଲି, କେହି ଜଣେ ବ୍ୟକ୍ତି ଯଦି ପାପ କରିଥିଲେ ଆଉ ମୁଁ କହିଥିଲି ମୁଁ ବର୍ତ୍ତମାନ ରାୟ ଦିଏ, ଭାଇ ବ୍ରହ୍ମ ମୁଁ ଚାହେଁ ଯେ ଆପଣ ମୂଲ୍ୟଟି ପରିଶୋଧ କରନ୍ତୁ, ତା କଦାପି ନ୍ୟାୟ ସଙ୍ଗତ ହେବ ନାହିଁ। ମୋର ନିଜସ୍ୱ ପୁତ୍ରକୁ ମୂଲ୍ୟଟିକୁ ପରିଶୋଧ କରିବା ନିମନ୍ତେ ଯଦି ମୁଁ କହିଥିଲି, ତାହା ମଧ୍ୟ ନ୍ୟାୟ ସଙ୍ଗତ ଆଦୌ ହେବ ନାହିଁ, ଆଦୌ ନ୍ୟାୟୋଚିତ ହେବ ନାହିଁ। କେବଳ ଗୋଟିଏ ମାତ୍ର ପନ୍ଥାରେ ମୁଁ ନ୍ୟାୟୋଚିତ ହୋଇପାରିବି, ତାହା ଏହିକି ମୁଁ ସ୍ୱୟଂରୁ ତାଙ୍କର ସ୍ଥାନକୁ ଗ୍ରହଣ କରିନେବି। ମୁଁ ତ ସେହି ଜଣକ ଥିଲି ଯିଏକି ବିଚାରକୁ ଅତିକ୍ରମ କରିଥିଲା, ଆଉ ତତ୍ପରେ ସେହି ବ୍ୟକ୍ତିଙ୍କୁ ମୁଁ ମୁକ୍ତ କରିବାକୁ ଚାହେଁ, ତେବେ ମୋତେ ସ୍ୱୟଂରୁ ତାଙ୍କର ସ୍ଥାନଟିକୁ ଅବଶ୍ୟ ଗ୍ରହଣ କରିବାକୁ ଅଛି। ଆପଣମାନେ ମୋତେ ଅଦ୍ୟାବଧି ଶ୍ରବଣ କରୁଛନ୍ତି କି? ଏତେବେଳେ ଲକ୍ଷ୍ୟ କରନ୍ତୁ, କିଛିଟା ବିଶେଷ ବିଷୟକୁ ଆପଣମାନେ ଯେ ଧ୍ୟାନ ଦିଅନ୍ତୁ, ତାହା ମୁଁ ଚାହେଁ। ତତ୍ପରେ ଏହା ଯେତେବେଳେ ତଦ୍ରୂପ ଅଟେ, ଏହି ମନୁଷ୍ୟକୁ ଉଦ୍ଧାର କରିବା ନିମନ୍ତେ ପରମେଶ୍ୱର ନିକଟରେ କେବଳ ଗୋଟିଏ ମାତ୍ର ପନ୍ଥା ଥିଲା, ଯଦ୍ୱାରା ପରମେଶ୍ୱର ତାକୁ ଉଦ୍ଧାର କରିପାରିଥାନ୍ତେ, ତାହା ଏପରି ଥିଲା ଯେ ତାଙ୍କୁ ଅବତରିତ ହେବାକୁ ଥିଲା, ପୁଣି ମନୁଷ୍ୟର ସ୍ଥାନକୁ ଗ୍ରହଣ କରିବାକୁ ଥିଲା। ପୁଣି ତାହା ଏକ ବ୍ୟବସ୍ଥା ଥିଲା ଯାହାକି ମୂଷାଙ୍କ ଦ୍ୱାରା ଦତ୍ତ ହୋଇଥିଲା, ଉଦ୍ଧାର କରିବା ନିମନ୍ତେ ପ୍ରଦତ୍ତ ହୋଇଥିଲା, ଅର୍ଥାତ୍ ଏହାକୁ ଜଣେ ସ୍ୱଜାତୀୟ କୁଟୁମ୍ବୀଙ୍କ ଦ୍ୱାରା ହେବାକୁ ବାଧ୍ୟ ଥିଲା। କେହି ଜଣେ ବ୍ୟକ୍ତି ଯିଏକି ସର୍ବପ୍ରଥମେ ଯୋଗ୍ୟ ବ୍ୟକ୍ତି ଥିଲେ, କେହି ଜଣେ ବ୍ୟକ୍ତି ଯିଏକି ମୂଲ୍ୟଟିକୁ ପରିଶୋଧ କରିବାକୁ ଯୋଗ୍ୟ ବୋଲି ବିବେଚିତ ହୋଇଥିଲେ, କେହି ଜଣେ ବ୍ୟକ୍ତି ଯିଏକି ନିଜର ସାକ୍ଷ୍ୟକୁ ସର୍ବସାଧାରଣଙ୍କ ମଧ୍ୟରେ ଦେଇପାରିଥିଲେ, ତତ୍ପରେ କେହି ଜଣେ ଅନ୍ୟ ବ୍ୟକ୍ତି ଯିଏକି ପତିତ ହୋଇଥିଲେ, ତାଙ୍କର ହୃତ ଅଧିକାରକୁ କେବଳ ସେହି ଜଣ କହି ମୁକ୍ତ କରିପାରିଥିଲେ, ଆଉ ତତ୍ପରେ ଏଥିପାଇଁ କେବଳ ପରମେଶ୍ୱର ହିଁ ଯୋଗ୍ୟ ଥିଲେ। ପ୍ରାୟ 1900 ବର୍ଷ ପୂର୍ବେ ସେ ଅବତରିତ ହେଲେ, ଏକ ଶିଶୁର ରୂପକୁ ଧାରଣ କରି ଅବତୀର୍ଣ୍ଣ ହେଲେ, ଏକ ଗୁହାଳ କୁଣ୍ଡରେ ଜନ୍ମିଲେ, ପବିତ୍ର ଆତ୍ମାଙ୍କ ଆବରା ଗଲେ ଆଉ ସଙ୍ଗମର ଅଭିଳାଷର ସହିତ କିନ୍ତୁ ଜନ୍ମଗ୍ରହଣ କରିନଥିଲେ। ସେ ତ ପରମେଶ୍ୱର ଥିଲେ, ପରମେଶ୍ୱରଙ୍କ ରକ୍ତ ତାଙ୍କ ଶରୀର ମଧ୍ୟରେ ବାସ କରି ରହିଥିଲା। ଏକ ଶିଶୁ ସନ୍ତାନ ତାର ପିତାଙ୍କର ରକ୍ତକୁ ସର୍ବଦା ବହନ କରି ରହିଥାଏ, ତା ମାତାଙ୍କ ରକ୍ତକୁ ଆଦୌ ବହନ କରିନଥାଏ। ଆମେ ସମସ୍ତେ ସେ କଥାକୁ ଜାଣୁ, କୌଣସି ପ୍ରକାରେ ବ୍ୟତିକ୍ରମ ନାହିଁ। ତାହାକୁ ମୁଁ ଏଠାରେ ବହୁ ପୂର୍ବେ ଶିକ୍ଷା ଦେଇଥିଲି, ବହୁ ଦିନ ତଳେ ଏହାକୁ କହିଥିଲି। ତତ୍ପରେ ଆପଣମାନେ ଜାଣନ୍ତି ଯେ ଏକ ଶିଶୁ ସନ୍ତାନ ମଧ୍ୟରେ ତାହାର ମାତାଙ୍କର ଟୋପାଟିଏ ରକ୍ତ ଆଦୌ ରହେ ନାହିଁ, ଟିକେ ସୁଦ୍ଧା ରହେ ନାହିଁ, ନୁହେଁ କିଛି ମାତ୍ର ମିଳେ ନାହିଁ। ଏହା ତ ସର୍ବଦା ପୁରୁଷର ରକ୍ତ ଅଟେ। କୁକୁଡ଼ାଟିଏ ଅଣ୍ଡା ପାରିପାରେ, ମାତ୍ର ଏହା ଯଦି ସଙ୍ଗମ ବିହୀନ ତାର ଅବସ୍ଥାରେ ଥାଏ ତେବେ ଏହା କଦାପି ଫୁଟିବ ନାହିଁ। ଅଣ୍ଡାଟି ଯେ କେତେ ସୁନ୍ଦର ଆକର୍ଷଣୀୟ ଦେଖାଯାଏ ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ପୁଣି କୁକୁଡ଼ାଟି ଏହାକୁ କେତେ ଯତ୍ନର ସହିତ ଉଷୁମାଏ ନା କାହିଁକି, ତଥାପି ଏହା ଉତ୍ପାଦନ ଶକ୍ତିବିହୀନ ହୋଇ ରହିଥିବ। ଏହା ସେହିଠାରେ ଅପରିବର୍ତ୍ତନୀୟ ଅବସ୍ଥାରେ ପଡି ରହିଥିବ ଆଉ ସଢ଼ିଯିବ, ତାହା ସତ୍ୟ କଥା ଅଟେ। ପୁରୁଷ ପକ୍ଷୀଟି ଯାଇ ପକ୍ଷୀ ସହିତ ସଙ୍ଗମ ନ କରାଯାଏ ତାହା କୌଣସି ପ୍ରକାରେ ଫଳଶାଳୀ ହେବ ନାହିଁ। ପୁଣି ଜୀବନର ଅଣୁ ପୁରୁଷଠାରୁ ଆସେ। ସେହି ହେତୁରୁ ମରିୟମ ଯେତେବେଳେ କୌଣସି ପୁରୁଷକୁ ଜାଣିନଥିଲେ, ସେ ସର୍ବପରିସ୍ଥ ପୁରୁଷ ପରମେଶ୍ୱରଙ୍କ ସହିତ ଥିଲେ, ସାମର୍ଥ୍ୟ ଜିହୋବାଙ୍କର ସଙ୍ଗରେ ଥିଲେ। ପୁଣି ସେ ତାଙ୍କୁ ଆଚ୍ଛାଦିତ କରିଥିଲେ। ପୁଣି ପରମେଶ୍ୱର ଜଣେ ଷଷ୍ଠ ଅଟନ୍ତି, ଯିଏକି ମରିୟମଙ୍କ ଗର୍ଭରେ ଏକ ରକ୍ତକଣିକାକୁ ସୃଷ୍ଟି କରିଥିଲେ, ଯିଏକି କୌଣସି ପୁରୁଷକୁ ଆଦୌ ଜାଣିନଥିଲେ। ପୁଣି ତାହା ତ ପରମେଶ୍ୱର ସୃଷ୍ଟ ସେ ପ୍ରକୃତ ରକ୍ତକୁ ପରିଚୟକୁ ଆଣିଲେ, ଆମମାନଙ୍କ ସେହି ପତିତ ଜୀବନରୁ ଆମମାନଙ୍କୁ ମୁକ୍ତ କରିବା ନିମନ୍ତେ ପରିଚୟକୁ ଆସିଲେ, ଯାହାକି ଏହି ଜଗତକୁ ପୁରୁଷ ସ୍ତ୍ରୀର ସଙ୍ଗମ ଅଭିଳାଷରୁ ଜାତ ହେଲେ ନାହିଁ। ତତ୍ପରେ ସେହି ରକ୍ତ ଇମାନୁଏଲଙ୍କ ବକ୍ଷଦେଶରୁ ବାହାର କରାଗଲା, କାଲବରୀ କୃଷ ଉପରେ ପାତିତ ହେଲା, ଆଉ ଆଜି ମଧ୍ୟ ସେହି ଏକା ପ୍ରକାର ପରିତ୍ରାଣ ମହତ୍ତ୍ୱକୁ ବହନ କରିଅଛି, ପରିତ୍ରାଣ ସାଧନ କରୁଅଛି। ସେହି କାଲବରୀରେ ଯେଉଁ ଶୋଧନ କାର୍ଯ୍ୟକୁ ଏହା ସାଧନ କରିଥିଲା, ଆଜି ମଧ୍ୟ ସେହି ପବିତ୍ର ଶକ୍ତିକୁ ତଦ୍ରୂପ ଧାରଣ କରିଅଛି। ଆପଣମାନେ ଏହାକୁ ବିଶ୍ୱାସ କରନ୍ତି କି? ବର୍ତ୍ତମାନ ଏହା ସତ୍ୟ କଥା ଅଟେ। ପରମେଶ୍ୱରଙ୍କ ରକ୍ତ ଦ୍ୱାରା ଆମମାନେ ମୁକ୍ତ ଲାଭ କରିଅଛୁ। ବାଇବଲ କହେ ଆମମାନେ ରକ୍ତ ଦ୍ୱାରା ନିକଟକୁ ଅଣାଗଲୁ, ପୁଣି ପରମେଶ୍ୱରଙ୍କ ନିଜସ୍ୱ ରକ୍ତ ଦ୍ୱାରା ପରିତ୍ରାଣ ଲାଭ କଲୁ। ଏହା କିପରି ଭାବେ ପରମେଶ୍ୱରଙ୍କ ରକ୍ତ ଥିଲା? ପରମେଶ୍ୱରଙ୍କ ମଧ୍ୟରେ ଆଦୌ ରକ୍ତ ନାହିଁ। ଏହା କିପରି ଭାବେ ସମ୍ଭବ ହୋଇପାରିଲା? ଯେହେତୁ ଏହା ଈଶ୍ୱର ସୃଷ୍ଟ ରକ୍ତ ଥିଲା, ଯାହାକୁ ସେ ସୃଷ୍ଟି କରିଥିଲେ, ଆମମାନଙ୍କୁ ପରିତ୍ରାଣ ଦେବା ନିମନ୍ତେ ସେ ରକ୍ତକୁ ସୃଷ୍ଟି କରିଥିଲେ, ପୁଣି ଆସିଥିଲେ, ଆଉ ଯେଉଁ ଶରୀରକୁ ସେ ସୃଷ୍ଟି କଲେ ସେହି ସମାନ ଶରୀର ମଧ୍ୟରେ ସେ ବାସ କଲେ। ସେହି ହେତୁରୁ ସେ କରିପାରିଲେ ନାହିଁ। ପରମେଶ୍ୱରଙ୍କୁ ନିହାତି ପକ୍ଷେ ପରୀକ୍ଷାର ସାମ୍ନା କରିବାକୁ ପଡ଼ିଥିଲା, ସେ ଆଦୌ ପରୀକ୍ଷାର ସମ୍ମୁଖୀନ ହୋଇପାରିନଥିଲେ। ତାଙ୍କୁ ସଙ୍ଗମ ଜନିତ ପରୀକ୍ଷାକୁ ସାମ୍ନା କରିବାକୁ ପଡ଼ିଥିଲା, ତାଙ୍କୁ ସବୁ ପ୍ରକାରର ପରୀକ୍ଷାକୁ ସାମ୍ନା କରିବାକୁ ପଡ଼ିଥିଲା, ସମ୍ପଦ ଗୁଡ଼ିକର ମଧ୍ୟରେ, ପୁଣି ସାମର୍ଥ୍ୟ ଗୁଡ଼ିକର ମଧ୍ୟରେ, ପୁଣି ଅଧିକାର ଗୁଡ଼ିକର ମଧ୍ୟରେ, ପୁଣି ଏହି ପ୍ରଧାନ ଅନ୍ୟାନ୍ୟ ବିଷୟ ଗୁଡ଼ିକର ମଧ୍ୟରେ ଶୈତାନ ଦ୍ୱାରା ତାଙ୍କୁ ପରୀକ୍ଷିତ ହେବାକୁ ପଡ଼ିଥିଲା। ସେହି ସବୁର ପରୀକ୍ଷାକୁ ତାଙ୍କୁ ସହନ କରିବାକୁ ଉଠାଇବାକୁ ପଡ଼ିଥିଲା। ଏହାକୁ ସଫଳ କରିବା ନିମନ୍ତେ ସେ ଆତ୍ମରେ ଥାଇ ଈଶ୍ୱର ହୋଇ ରହିପାରିଲେ ନାହିଁ, ତାଙ୍କୁ ଶରୀରରେ ମୃତ୍ୟୁବନ୍ତ ହୋଇ ପରମେଶ୍ୱର ରୂପେ ଅବସ୍ଥାନ କରିବାକୁ ପଡ଼ିଲା। ବର୍ତ୍ତମାନ ଆଜିର ପାତକାଳରେ ମୁଁ ଖ୍ରୀଷ୍ଟଙ୍କ ଦେବତ୍ୱ ଉପରେ ପ୍ରଚାର କରିବାକୁ ଯାଉଅଛି, ଯେପରିକି ଆପଣମାନେ ତାହାକୁ ଯାହାଙ୍କୁ ଆମେ ଆଜି ଉପାସନା କରୁଅଛୁ ସେ କିଏ ଅଟନ୍ତି ଜାଣିପାରିବେ। ଗୋରୁକୁଣ୍ଡରେ ଶୟନ କରିଥିବା ଏକ ଶିଶୁପୁତ୍ର ନୁହନ୍ତି, କିମ୍ବା ସାନ୍ତା କ୍ଲଜ ନୁହନ୍ତି, କିନ୍ତୁ ତାଙ୍କରି ପୁତ୍ରଙ୍କ ଦେବତ୍ୱରେ ଆମମାନେ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଆରାଧନା କରୁଅଛୁ। ତତ୍ପରେ ଧ୍ୟାନ ଦିଅନ୍ତୁ, ସେହି ରକ୍ତଟି ଝରି ପଡ଼ିଥିଲା, ପୁଣି ତଦ୍ରୂପ ହୋଇଥିଲା, ପୁଣି ଏହା ଯୀଶୁଖ୍ରୀଷ୍ଟ ଥିଲେ, ଆଉ ଈଶ୍ୱର ସ୍ୱୟଂରୁ ଆତ୍ମାଙ୍କଠାରୁ ନିର୍ଗତ ହୋଇ ଆସୁଅଛନ୍ତି, ଯୀଶୁଖ୍ରୀଷ୍ଟଙ୍କ ମଧ୍ୟକୁ ଯାଇ ପ୍ରବେଶ କଲେ, ତାଙ୍କଠାରେ ଯାଇ ବାସ କଲେ। ପୁଣି ବାଇବଲ ଏପରି କହିଥିଲା ଯେ ପରମେଶ୍ୱର ଯୀଶୁଖ୍ରୀଷ୍ଟ ମଧ୍ୟରେ ବାସ କରି ଜଗତକୁ ଆପଣାଠାରେ ପୁନର୍ମିଳିତ କରୁଥିଲେ, ତାହା ସତ୍ୟ କଥା ଅଟେ ନା? ପରମେଶ୍ୱର ସ୍ୱୟଂରୁ ତାହା କରୁଥିଲେ। ଯିହୋବା ଖ୍ରୀଷ୍ଟଙ୍କ ମଧ୍ୟରେ ବାସ କଲେ, ପୁଣି ଆମମାନ ପ୍ରତି ସୋକଟୁମ୍ବି ହେଲେ, ଯେହେତୁ ଆମମାନେ ଯେପରି ମାଂସମୟ ଶରୀରଧାରୀ ମନୁଷ୍ୟଠୁ, ଠିକ୍ ସେହିପରି ସେ ମଧ୍ୟ ନରରୂପୀ ହେଲେ, ତାହା ସତ୍ୟ କଥା ଅଟେ ନା? ରକ୍ତକଣିକା ଗୁଡ଼ିକ ପରମେଶ୍ୱରଙ୍କ ଦ୍ୱାରା ବୃଦ୍ଧି ଲାଭ କଲା, ପୁଣି ଶରୀରସ୍ଥ ମାଂସପେଶୀ ଗୁଡ଼ିକ ମରିୟମଙ୍କର ଗର୍ଭରେ ବୃଦ୍ଧି ପାଇଲା, ଯାହାକି ଶିଶୁଙ୍କୁ ଜାତ କରାଇଲା। ଆଉ ପରମେଶ୍ୱର ଅବତରିତ ହେଲେ, ପୁଣି ମାନବର ମାଂସମୟ ଶରୀରରେ ବାସ କଲେ, ଆଉ ଆମେ ଯେପରି ପରୀକ୍ଷିତ ହୋଇଥାଉ ଠିକ୍ ସେହିପରି ଭାବେ ସେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଟି ଅବସ୍ଥାରେ ପରୀକ୍ଷିତ ହେଲେ। ଆପଣମାନେ ତାହାକୁ ବିଶ୍ୱାସ କରନ୍ତି କି? ଖୁବ୍ ଭଲ କଥା। ଆଉ ତତ୍ପରେ ସେ ତାହାକୁ ଯେତେବେଳେ କାର୍ଯ୍ୟକାରୀ କଲେ, ଆପଣାର ରକ୍ତକୁ ସେ ବିନା ମୂଲ୍ୟରେ ଦାନ କଲେ, ତାଙ୍କୁ ଏହାକୁ ସେପରି ଭାବରେ କରିବାଟା ଆଦୌ ଆବଶ୍ୟକ ନଥିଲା। ସେହି ବଳିଦାନଟିକୁ ସେ ପ୍ରସ୍ତୁତ କଲେ। ସେ ଚାହିଁଥିଲେ ମହିମାକୁ ଚାଲିଯାଇ ପାରିଥାନ୍ତେ। ରୂପାନ୍ତରିତ ପାହାଡ ଉପରେ କରିଥିବା ନ୍ୟାୟ ସେ ରୂପାନ୍ତରିତ ହୋଇପାରିଥାନ୍ତେ, ସ୍ୱର୍ଗକୁ ଯାଇପାରିଥାନ୍ତେ, ପୁଣି ଆମମାନଙ୍କ ପାଇଁ କଦାପି ମୃତ୍ୟୁବରଣ କରିନଥାନ୍ତେ। ମାତ୍ର ଆମମାନଙ୍କ ନିମନ୍ତେ ମୃତ୍ୟୁବରଣ କରିବାକୁ ଇଚ୍ଛୁକ ହୋଇ ସେ କାଲବରୀ ଉପରେ ନିଜ ରକ୍ତ ବିନାମୂଲ୍ୟ ଦାନ କଲେ, ତାହା ଯଥୋଚିତ ବିଷୟ ଅଟେ ନା। ଆଉ ସେ ଉଠାଇ ଆଣିଲେ। ସେ ଜଣେ ଦୁଃଖୀଗ୍ରସ୍ତ ମନୁଷ୍ୟ ଥିଲେ, ବେଦନାରେ ଜର୍ଜରିତ ଥିବା ଜଣେ ବ୍ୟକ୍ତି ଥିଲେ, ପୁଣି ଏକ ସର୍ବସାଧାରଣ ସାକ୍ଷ୍ୟକୁ ସେ ପ୍ରସ୍ତୁତ କରିଥିଲେ। ମୃତଙ୍କ ବିବରଣ ପୁସ୍ତକରେ ସେଠାରେ ଏକ ଅତି ସୁନ୍ଦର ଛବିର ଚିତ୍ରଣ ରହିଅଛି। ବୋୟଜ କିପରି କରିଥିଲେ, ଖ୍ରୀଷ୍ଟଙ୍କ ଏକ ନିଦର୍ଶନକୁ ସେ ପରିଚିତ କରାଇଥିଲେ। କି ପ୍ରକାରେ ରୁତ ଏକ ଅପରିଚିତ ରାଷ୍ଟ୍ର ମଧ୍ୟକୁ ଚାଲିଗଲେ, ଜଣେ ପଛଘୁଞ୍ଚା ପ୍ରଦାନକାରୀ ସ୍ୱରୂପୀ ଥିଲେ, ସ୍ୱଦେଶକୁ ବାହାରି ଆସିଥିଲେ, ପୁଣି ତାଙ୍କ ସହିତ ଫେରାଇ ଆଣିଥିଲେ। ନଓମିଙ୍କୁ ମୁଁ ଅର୍ଥ କରିଥାଏ, ସେ ଆପଣ ଦେଶକୁ ଛାଡ଼ି ଆସିଥିଲେ, ତତ୍ପରେ ରୁତଙ୍କୁ ଫେରାଇ ଆଣିଥିଲେ। ଆଉ ରୁତ ଯେତେବେଳେ ଫେରି ଆସିଥିଲେ, ସେ ଥିଲେ ସେ ମୟାବ ଦେଶର ଅଧିବାସିନୀ ମୟାବିଆ ଥିଲେ। ଆଉ ସେ ଯେତେବେଳେ ଫେରି ଆସିଲେ, ସେ ଜଣେ ମୟାବିନୀ ଥିଲେ, ନିଃସନ୍ଦେହ ରୂପେ ବିଜାତିଆ କନ୍ୟାର ଏକ ଛବି ଥିଲେ, ମଣ୍ଡଳୀର ଏକ ନିଦର୍ଶନ ଥିଲେ। ପୁଣି ନଓମିଙ୍କୁ ପରିତ୍ୟାଗ କରିବାକୁ ସେ ଯେତେବେଳେ ବାହାରିଥିଲେ, ନଓମି ତାଙ୍କୁ କହିଥିଲେ, ସେ ତାଙ୍କୁ କହିଲେ, ନଓମି ତାଙ୍କୁ ଚୁମ୍ବନ କଲେ, ପୁଣି ଆପଣ ଲୋକମାନଙ୍କ ଫେରିଯିବା ପାଇଁ ତାଙ୍କୁ ମନ୍ତ୍ରଣା ଦେଲେ। କିନ୍ତୁ ରୁତ କହିଥିଲେ, ମୁଁ ତୁମ୍ଭ ସହିତ ତୁମ୍ଭ ଲୋକମାନଙ୍କ ଯିବି, ତୁମ୍ଭ ଲୋକମାନେ ମୋହର ଲୋକ ହୁଅନ୍ତୁ, ତୁମ୍ଭର ନିବାସ ସ୍ଥାନଟି ମୋହର ନିବାସ ସ୍ଥାନ ହେଉ, ତୁମ୍ଭର ପରମେଶ୍ୱର ମୋହର ପରମେଶ୍ୱର ହୁଅନ୍ତୁ, ଆଉ ମୃତ୍ୟୁ ଛଡ଼ା ଅନ୍ୟ କେହି ଆମମାନଙ୍କୁ ପୃଥକ ନ କରୁ। ତୁମେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେହିଠାରେ ମରିବି, ତୁମେ ଯେଉଁଠାରେ କବର ପାଇବ, ମୋହର ମଧ୍ୟ ସେହିଠାରେ କବର ହେବ। ପୁଣି ସେହିଠାରେ ବିଜାତିଆ ମଣ୍ଡାଳୀର ଖ୍ରୀଷ୍ଟ ମଧ୍ୟକୁ ଚାଲି ଆସୁଥିବାର ଏକ ଚିତ୍ର ରହିଅଛି। କାରଣ ଏକଦା ଆମମାନେ ଶତ୍ରୁଗଣ ଥିଲୁ, ପରମେଶ୍ୱରଙ୍କଠାରୁ ଦୂରରେ ଥିଲୁ, କେବଳ ଜିହୁଦୀଗଣ ହିଁ ଥିଲେ ଯେଉଁମାନେ କି ପରିତ୍ରାଣ ଲାଭ କରିବାକୁ ବିବେଚିତ ହୋଇ ରହିଥିଲେ। କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ମୃତ୍ୟୁବରଣ କରିଥିବା ହେତୁରୁ ଅବ୍ରାହମଙ୍କ ବଂଶରେ ଗୃହୀତ ହେଲୁ, ପୁଣି ପ୍ରତିଜ୍ଞାନୁସାରେ ଅଧିକାରୀଗଣ ହେଲୁ, ପୁଣି ଖ୍ରୀଷ୍ଟ ତ ବିଜାତୀୟ କନ୍ୟାକୁ ଲାଭ କଲେ, ତାହା ନିରାଟ ସତ୍ୟ କଥା ଅଟେ। ଆଉ ମୁକ୍ତ କରିବାର ଅଭିପ୍ରାୟରେ ନଓମିଙ୍କର ହୃତ ଅଧିକାରକୁ ବୋୟଜଙ୍କୁ ମୁକ୍ତ କରିବା ନିମନ୍ତେ, ତାହା ତ ଇସ୍ରାଏଲର ପଛଘୁଞ୍ଚା ଦେଇଥିବା ଏକ ଅଧିକାର ଥିଲା। ତତ୍ପରେ ମୟାବକୁ ମୟାବରୁ ନିହାତି ପକ୍ଷେ ବାହାରି ଆସିବାକୁ ଥିଲା, ଆଉ ସେ ଯେତେବେଳେ ତାହା କଲେ, ପ୍ରକୃତରେ ବୋୟଜ କଲେ, ଆଉ ସେ ଯେତେବେଳେ ବାହାରି ଆସିଲେ, ତାଙ୍କୁ ନଗରର ଫାଟକ ସାମ୍ନାରେ ଆପଣାର ଜୋତାକୁ କାଢି ଫିଙ୍ଗିଦେବାକୁ ପଡ଼ିଲା, ପୁରୁଖାମାନଙ୍କ ସାମ୍ନାରେ ଫିଙ୍ଗିଦେବାକୁ ପଡ଼ିଥିଲା। ପୁଣି ସର୍ବସାଧାରଣଙ୍କ ପାଇଁ ଏକ ସାକ୍ଷ୍ୟ ଦେବାକୁ ଥିଲା ଯେ ସେହି ହୃତ ନାରୀଙ୍କୁ ତାଙ୍କର ଅଧିକାରକୁ ଫେରାଇ ଦେବା ଅଭିପ୍ରାୟରେ ତାଙ୍କୁ ମୁକ୍ତ କରିବାକୁ ପଡ଼ିଥିଲା। ଆଉ ଏହାକୁ କରୁଥିବା ଅବସ୍ଥାରେ ତତ୍ପରେ ଯାଇ ସେ ଫେରାଇ ଆଣିଲେ। ମଧ୍ୟ ସେଠାରେ ବୋୟଜ ତାଙ୍କର ଭାର୍ଯ୍ୟାଙ୍କୁ ଲାଭ କଲେ, ସେହି ନାରୀଙ୍କୁ ଯାହାଙ୍କର ସେ ଅନ୍ୱେଷଣ କରିବାରେ ଲାଗିଥିଲେ। ସର୍ବପ୍ରଥମେ ସେହି ନାରୀଙ୍କୁ ତାଙ୍କୁ ଅବଶ୍ୟ ମୁକ୍ତ କରିବାକୁ ପଡ଼ିଥିଲା। ଭାର୍ଯ୍ୟାଟି ହାସଲ କରିବା ନିମନ୍ତେ ତାଙ୍କୁ ସର୍ବପ୍ରଥମେ ରୁତଙ୍କୁ ମୁକ୍ତ କରିବାକୁ ପଡ଼ିଥିଲା। ଆପଣମାନେ ଏହାକୁ ବୁଝନ୍ତି ନାହିଁ କି? ଆଉ ତାହା ହିଁ ସେହି ସମାନ କର୍ମଟି ଅଟେ ଯାହାକୁ ଖ୍ରୀଷ୍ଟ କରିଥିଲେ। ଜିରୁସାଲମର ଫାଟକଗୁଡ଼ିକର ସମ୍ମୁଖରେ ସେ ସର୍ବସାଧାରଣରେ ଏକ ସାକ୍ଷ୍ୟକୁ ପ୍ରସ୍ତୁତ କଲେ। ସେ ଯେତେବେଳେ ପ୍ରହାରିତ ହେଲେ, ଆଘାତପ୍ରାପ୍ତ ହେଲେ, ତାରଣା ଭୋଗ କଲେ, ପୁଣି କାଲବରୀ ପର୍ଯ୍ୟନ୍ତ ଉଠାଇ ନିଆଗଲେ, ଗଲଗତା ପାହାଡ଼କୁ ଚଢ଼ିଗଲେ, ତତ୍ପରେ ସେହି ପାହାଡ଼କୁ ନିଜ ରକ୍ତରେ ଗାଧୋଇ ଦେଲେ। ସେହି ସର୍ବସାଧାରଣର ସାକ୍ଷ୍ୟର କାରଣେ ସେ ଯେ ପୂର୍ବର ସମସ୍ତ ଅଧିକାରକୁ, ପ୍ରାରମ୍ଭିକ ସମୟରେ ଥିବା ସତ୍ତାଧିକାରକୁ ସେ ମୁକ୍ତ କଲେ, ପୁଣି ଆପଣଙ୍କ ସନ୍ତାନଗଣଙ୍କୁ ପାପର ଅଭିଶାପରୁ ଆଉ ନରକର ସକଳ ବନ୍ଧନରୁ ମୁକ୍ତ କରିଦେଇଅଛନ୍ତି, ଏହାର ସାକ୍ଷ୍ୟକୁ ପ୍ରଦାନ କଲେ। ଆଉ ଯୁଗାନ୍ତର ଦିନମାନଙ୍କରେ ମଣ୍ଡଳୀଟି ଯେ ଅଧିକ କିଛି ବିଷୟକୁ ଆବଶ୍ୟକ କରିବ, ଏ କଥାକୁ ସେ ଜାଣିଥିବା କାରଣରୁ ପୁଣି ବର୍ତ୍ତମାନ ସେ ଯାହା କିଛି କରୁଣାକୁ ହାସଲ କରିଅଛନ୍ତି, ତହିଁରୁ ଅଧିକ କିଛି ଦାନକୁ ଆବଶ୍ୟକ କରିବେ, ସେ କଥାକୁ ବୁଝୁଥିବାରୁ ସେ କହିଥିଲେ, ମୁଁ ତୁମମାନଙ୍କୁ ହତାଶ କରି ଅନାଥ କରି ଛାଡ଼ିଯିବି ନାହିଁ, ମୁଁ ପିତାଙ୍କୁ ନିବେଦନ କରିବି, ପୁଣି ସେ ତୁମମାନଙ୍କୁ ଆଉ ଜଣେ ସାନ୍ତ୍ୱନାକାରୀଙ୍କୁ ପ୍ରଦାନ କରିବେ, ଯିଏକି ପବିତ୍ର ଆତ୍ମା ଅଟନ୍ତି, ସେ ତୁମମାନଙ୍କ ସହିତ ସର୍ବଦା ରହିବେ। ଅଳ୍ପ ମାତ୍ର ସମୟ ରହିଲା, ଆଉ ଜଗତ ମୋତେ ପୁନଃ ଦେଖିବ ନାହିଁ, ତଥାପି ମୁଁ ସ୍ୱର୍ଗକୁ ଯାଉଅଛି, ପୁଣି ଏହି ସବୁ ବିଷୟକୁ ପ୍ରସ୍ତୁତ କରିବି, ତତ୍ପରେ ମୁଁ ଫେରି ଆସିବି, ପୁଣି ତୁମମାନଙ୍କ ସହିତ ବାସ କରିବି, ଏପରିକି ଯୁଗାନ୍ତ ପର୍ଯ୍ୟନ୍ତ ତୁମମାନଙ୍କ ମଧ୍ୟରେ ବାସ କରି ରହିବି। ତାହା ହିଁ ଯାହା ବିଷୟରେ ମୁଁ ଆଲୋଚନା କରୁଅଛି। ଆପଣମାନେ ଅଦ୍ୟାବଧି ମୋର ଶବ୍ଦକୁ ଶୁଣୁଛନ୍ତି କି? ଆମେନ୍ ବୋଲି କହନ୍ତୁ। ତାହା ଉପଯୁକ୍ତ ବିଷୟ ଅଟେ। ତାହା ହିଁ ସେହି ବିଷୟଟି ଅଟେ ଯାହା ବିଷୟରେ ମୁଁ କଥାବାର୍ତ୍ତା କରୁଅଛି। ସକଳ ଯୁଗ ଅତିକ୍ରମ କରିଯାଇଅଛି, ଆହେ ସେ କିଏ ଅଟନ୍ତି? ଆଶ୍ଚର୍ଯ୍ୟ, ଏହି ପ୍ରାତଃ କାଳରେ ସେମାନେ ଆରାଧନାର କେତେକ ଛୋଟ କାଟ ବିଷୟ ସମ୍ବନ୍ଧରେ ଚିନ୍ତା କରନ୍ତି। ସେଠାରେ ଥିବା ଏକ ଛୋଟ କାଟ ଗୁରୁକୁଣ୍ଡ ବିଷୟରେ କିମ୍ବା ବାହାରେ ପଡ଼ିଥିବା କିଛିଟା ଛୋଟ କାଟ ବସ୍ତ୍ର ବିଷୟରେ ଚିନ୍ତା କରନ୍ତି। ତଥାପି ସେପରି ଧରଣର ବିଷୟ ପାଇଁ ମୁଁ ଆଦୌ ଚିନ୍ତା କରୁନାହିଁ। ମୁଁ ଖ୍ରୀଷ୍ଟଙ୍କ ବିଷୟରେ, ମହିମାର ଆଶାଙ୍କ ବିଷୟରେ, ପବିତ୍ର ଆତ୍ମାଙ୍କ ସହାୟତା ଦ୍ୱାରା ଆମମାନଙ୍କ ହୃଦୟ ମଧ୍ୟରେ ଥିବା ଯୀଶୁଙ୍କ ବିଷୟରେ ଚିନ୍ତା କରୁଅଛି। ଓହୋ, ଜଗତ ଦ୍ୱାରା ଦୋଷାରୋପ କରାଗଲେ। ପରମେଶ୍ୱର ସର୍ବଦା ଏହି ଜଗତକୁ ଆସିଲେ, ଆଉ ସେ ଯେତେବେଳେ ତାହା କଲେ ଜଗତ ତାଙ୍କୁ ଘୃଣା କଲା। ନୋହଙ୍କ ସମୟରେ ଏହା ଯେପରି ଘଟିଥିଲା, ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ଠିକ୍ ସେହି ପ୍ରକାର ଘଟିବ। ବନ୍ଧୁଗଣ, ଆମେ ସେହି ସମୟ ମଧ୍ୟରେ ଅବସ୍ଥାନ କରୁ। ଆଉ ଏତେବେଳେ ଲକ୍ଷ୍ୟ କରନ୍ତୁ, ଅଳ୍ପମାତ୍ର ସମୟ ରହିଲା, ପୁଣି ଜଗତ ମୋତେ ଆଉ ଦେଖିବ ନାହିଁ, ତଥାପି ତୁମମାନେ ମୋତେ ଦେଖିବ, କାରଣ ମୁଁ ତୁମମାନଙ୍କ ସହିତ ଥିବି, ଏପରିକି ଜଗତ ଶେଷ ପର୍ଯ୍ୟନ୍ତ ତୁମମାନ ମଧ୍ୟରେ ଥିବି। ତାହା ସତ୍ୟ କଥା ଅଟେ। ସେ ବର୍ତ୍ତମାନ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ପୁଣି ଏହି ଦିନମାନଙ୍କରେ ତାଙ୍କର ସେହି ବିରାଟ ଛବିଟି କିପରି ଭାବେ ଘୂର୍ଣ୍ଣୟମାନ ହେଲା, ତତ୍ପରେ ଯେଉଁ ବିଷୟଟିକୁ ଆମମାନେ ଏତେବେଳେ ଦେଖୁଅଛୁ, ସେହି ସମାନ୍ତର ବିଷୟକୁ ପ୍ରସ୍ତୁତ କଲା। ବିରାଟ ନାଟକଟି ପ୍ରସ୍ତୁତ କରାଯାଇଅଛି। ପୁଣି ମହାନ ଘଟଣାଗୁଡ଼ିକୁ ଦେଖିବା ନିମନ୍ତେ ଆମମାନେ ବର୍ତ୍ତମାନ ପ୍ରସ୍ତୁତ ହୋଇ ରହିଅଛୁ। ମଣ୍ଡଳୀକୁ ଗୋରୁକୁଣ୍ଡରୁ କଢ଼ାଯାଇ ଅଣାସାରିଛି, ଏହା ସତ୍ୟ କଥା ଅଟେ। କିଛି ବର୍ଷ ପୂର୍ବେ ପେଣ୍ଟିକୋଷ୍ଟାଲ ମଣ୍ଡଳୀ ଏହାକୁ ସେଠାରେ ଦୋହଲାଇଥିଲା, ସେହି ସ୍ଥାନରେ ସେପରି କରୁଥିଲା, ଯେତେବେଳେ ଲୋକମାନେ ପଥର ଗୁଡ଼ାକୁ ଫୋପାଡ଼ିଥିଲେ, ପୁଣି ସେଥିପାଇଁ ପରିହାସ କରିଥିଲେ, କିନ୍ତୁ ଯେତେବେଳେ ସେ ପୂର୍ଣ୍ଣ ବୟସ୍କ ଅବସ୍ଥାକୁ ବଢି ଯାଇଅଛି, ତା ନିଜ ସତ୍ୟ କଥା ଅଟେ। ସମୟଟି ଏହି ସ୍ଥାନରେ ଉପସ୍ଥିତ, ହାଲେଲୁୟା, ତାହା ସତ୍ୟ କଥା ଅଟେ। ତାହା ହିଁ ସେ ବିଷୟଟି ଅଟେ ଯେଉଁ ମୁଁ ଅତିଶୟ ଆଗ୍ରହୀ ଅଟେ, ଅର୍ଥାତ୍ ପରମେଶ୍ୱରଙ୍କର ମଣ୍ଡଳୀଟି ଯେ ଏତେବେଳେ ଏକତ୍ରିତ ଅବସ୍ଥାରେ ଥାଇ ପରିଚିତ ହେଉଅଛି, ସେଥିପାଇଁ ମୁଁ ଆଗ୍ରହ ପ୍ରକାଶ କରୁଅଛି। ଆମମାନେ ତ ଏ ଆଡ଼କୁ ତଡ଼ା ଖାଇଥିଲୁ, ପୁଣି ସେ ଆଡ଼କୁ ତଡ଼ା ଖାଇଥିଲୁ, ମାତ୍ର ସମୟ ଏତେବେଳେ ଉପସ୍ଥିତ ହେବାରେ ଲାଗିଛି ଯେତେବେଳେ ପରମେଶ୍ୱର ଆମମାନଙ୍କ ଚତୁଃପାର୍ଶ୍ୱକୁ ଏକତ୍ରିକରଣର ଆତ୍ମାଙ୍କୁ ବେଶୁଳ କରୁଛନ୍ତି, ଭିତର ପାଖକୁ କଢ଼ାଇ ଆଣିବା ନିମନ୍ତେ ସେପରି କରୁଅଛନ୍ତି, କାରଣ ଶତ୍ରୁ ଜଣଙ୍କ ଦ୍ୱାର ନିକଟବର୍ତ୍ତୀ ଅଟେ। ହାଲେଲୁୟା, ଆଜ୍ଞା, ହଁ, ତାହା ହିଁ ସେ କହିଥିଲେ। ପୁଣି ବର୍ତ୍ତମାନ ତାଙ୍କ ପ୍ରଜାବର୍ଗଙ୍କ ଉଦ୍ଦେଶ୍ୟରେ ଅଟେ। ଦାନିଏଲ କହିଥିଲେ ଯୁଗାନ୍ତର ଦିନମାନଙ୍କରେ ମହାନ ବିଷୟଗୁଡ଼ିକ ଘଟିବ, ଯେତେବେଳେ ଏହି ଘଟଣା ସବୁ ଘଟିବ, ଆଶ୍ଚର୍ଯ୍ୟ ବିନାଶକାରୀ ଭୟାନକ ବିସ୍ଫୋରଣଗୁଡ଼ିକ ଯେତେବେଳେ ଫୁଟିବ, ସେତେବେଳେ ଲୋକମାନେ କ'ଣ କରିବେ? ସେହିଦିନ ବିଶ୍ୱାସରେ ଥିବା ବ୍ୟକ୍ତିଗଣ କ'ଣ କରିବେ? ଆଉ ସେହି ଘଟଣାଟି ଏତେବେଳେ ଆସି ଉପସ୍ଥିତ ହୋଇସାରିଛି, ଯେତେବେଳେ କି ଏହି ଶ୍ରେଷ୍ଠ ନାଟକଟି ପରମେଶ୍ୱରଙ୍କ ନକ୍ସାଟି ବ୍ୟବସ୍ଥିତ ହୋଇଅଛି, ଶେଷ ବର୍ଷର ସମୟଟି ଉପସ୍ଥିତ ହୋଇସାରିଛି। ଜୋଏଲ କହିଥିଲେ ଶେଷ ଦିନମାନଙ୍କରେ ଏପରି ହେବ ଯେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା, ତହିଁରେ ତୁମମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟତ ବାକ୍ୟ ପ୍ରଚାର କରିବେ। ହଁ, ସେହି କାଳରେ ଆମ୍ଭେ ନିଜ ଦାସଦାସୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବାଣୀ କରିବେ। ଆମ୍ଭେ ଉର୍ଦ୍ଧସ୍ଥ ଆକାଶରେ ନାନା ଅଦ୍ଭୁତ କର୍ମ, ପୁଣି ଅଧସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିମିଳ ଧୂମ ଦେଖାଇବା। ଆଉ ଏପରି ହେବ ଯେ ପ୍ରଭୁଙ୍କର ମହତ୍ ଓ ପ୍ରସିଦ୍ଧ ଦିନର ଆଗମନ ପୂର୍ବେ ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ ସେ ପରିତ୍ରାଣ ପାଇବ। ସେଠାରେ ଏହାରି ସମ୍ବନ୍ଧରେ ଯୀଶୁ କହିଥିଲେ, ମୋ ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି ସେ ମଧ୍ୟ ସେହିସବୁ କରିବ, ଆଉ ସେସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟ ଯାଉଅଛି। ହାଲେଲୁୟା, ହାଲେଲୁୟା। ସେଠାରେ ସେ ଯାହା କହିଥିଲେ ଏଠାରେ ତାହାରି ପରିଚୟ ରହିଅଛି। ସେଠାରେ ବାକ୍ୟରେ ସେ ପୂର୍ବବର୍ତ୍ତୀ ସ୍ଥାନରେ କହିଥିଲେ, ଯଦି ତୁମମାନେ ମୋ ଠାରେ ରୁହ ଆଉ ମୋହର ବାକ୍ୟ ତୁମମାନଙ୍କଠାରେ ରହେ, ତାହେଲେ ଯେକୌଣସି ବିଷୟ ଇଚ୍ଛା କର ମାଗ, ଆଉ ତୁମମାନ ନିମନ୍ତେ ତାହା ସାଧିତ ହେବ। ଏହି କିଛି ବର୍ଷ ପୂର୍ବେ ଏଠାକାର ଆଖପାଖ ଅଞ୍ଚଳ ଲୋକେ କହିଥିଲେ, ଆପଣମାନେ ସେଠାକୁ ଯାଉଥିବା ଲୋକଗୁଡ଼ାକ, ଆରାଧନାର ସହିତ ସହଭାଗିତା ରଖୁଥିବା ବ୍ୟକ୍ତିଗଣ, ଆପଣମାନେ ଧର୍ମାନ୍ଧଗଣ ଅଟନ୍ତି, ଆପଣମାନେ ସମସ୍ତେ ଏହା ତାହା ପୁଣି ଅନ୍ୟଟି ଅଟନ୍ତି, ତତ୍ପରେ ଆପଣମାନେ ପାଗଳଗଣ ଅଟନ୍ତି। ମାତ୍ର ଚମତ୍କାର ବିଷୟ, ଆମେ ଚଟାଣ ଉପରେ ଠିଆ ହୋଇଅଛୁ, ତାହା ସତ୍ୟ କଥା ଅଟେ। ପବିତ୍ରାତ୍ମାଙ୍କର ବାପ୍ତିସ୍ମ ନିମନ୍ତେ ସୁଦୃଢ଼ ହୋଇ ରହିଅଛୁ, ପୁଣି ସର୍ବଶକ୍ତିମାନ ପରମେଶ୍ୱରଙ୍କ ସମର୍ଥ ମଣ୍ଡଳୀ ମଧ୍ୟରେ ଆମମାନଙ୍କୁ ଏକୀଭୂତ କରିଅଛି, ଗଠନ କରିଅଛି, ଆଉ ସେ ଆଗକୁ ଆସୁଅଛନ୍ତି। ହାଲେଲୁୟା। ପରମେଶ୍ୱର ସକଳ ସୃଷ୍ଟ ବିଷୟକୁ ଯେତେବେଳେ ଦୋହଲାଇବାକୁ ଯାଉଅଛନ୍ତି, ପ୍ରତ୍ୟେକ ସ୍ଥାନ ବିଷୟବସ୍ତୁଗୁଡ଼ିକୁ କମ୍ପାଇବାକୁ ଯାଉଅଛନ୍ତି, ମୁଁ ତାହାକୁ ଅପେକ୍ଷା କରିଅଛି। ହେ ଭାଇ, ଏହା ପୂର୍ବରୁ ସମୟର ଘଡ଼ି ମଧ୍ୟରେ ଏତେବେଳେ ଅବସ୍ଥାନ କରି ରହିଅଛି, ଏହା ଅଗ୍ରସର କରୁଅଛି, ତାହା ନିରାଟ ସତ୍ୟ କଥା ଅଟେ। ତାହାଙ୍କ ବିଷୟ ଦେବତ୍ୱ, ସେ କିଏ ଅଟନ୍ତି? କେତେକ ବ୍ୟକ୍ତି ତାଙ୍କୁ ସେଠାରେ ଜନ୍ମିଥିବା ଏକ ଶିଶୁ ସନ୍ତାନ ରୂପେ ଚିତ୍ରଣ କରନ୍ତି। ସେ ତ ସେଇ ଜଣ କଟନ୍ତି ଯିଏକି ଅଦୃଶ୍ୟ ଅବସ୍ଥାରେ ଦଣ୍ଡାୟମାନ ଥିଲେ। ଆରେ ବା ମଞ୍ଚରେ ଆପଣଙ୍କ ହସ୍ତଦେୟକୁ ପଛରେ ଡେରା ଦେଇ ରଖିଥିଲେ, ଆଉ କହିଥିଲେ, ପୁଣି ଅବଗତ କରାଇଥିଲେ ସେଠାରେ ଦୀପ୍ତି ପ୍ରକାଶିତ ହେଉ। ତତ୍ପରେ ଦୀପ୍ତି ପ୍ରକାଶିତ ହେଲା। ସେଇ ଜଣଙ୍କ ସ୍ୱୟଂରୁ ଯୀଶୁଖ୍ରୀଷ୍ଟ ଥିଲେ। ଯେହେତୁ ସେ ଜଗତରେ ଥିଲେ, ପୁଣି ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ସେ ଥିଲେ, ସେ ତ ପରମେଶ୍ୱରଙ୍କର ଦେବତ୍ୱ ଥିଲେ। ବିଗତ ଦିନମାନଙ୍କରେ ସେ କ'ଣ କରିଥିଲେ ସେ ବିଷୟକୁ ଧ୍ୟାନ ଦିଅନ୍ତୁ। ସେଠାରେ ଅଦ୍ଭୁତ ଧରଣର ଘଟଣା ଉପରେ କଥାବାର୍ତ୍ତା କରିଥିଲେ। ଆପଣମାନେ ଚିତ୍କାର କରୁଥିବା ବିଷୟ ଉପରେ କଥାବାର୍ତ୍ତା କରନ୍ତି କି? ସେ ଆଶ୍ଚର୍ଯ୍ୟ କର୍ମଗୁଡ଼ିକ ଯେତେବେଳେ କରିଥିଲେ, ଯେଉଁ ବିଷୟଗୁଡ଼ିକ ଯେତେବେଳେ ରହିଅଛି ସେଗୁଡ଼ିକୁ ପରିଚିତ କରାଇବାକୁ ସେପରି କରିଥିଲେ। ଯାହା ଆଦୌ ନଥିଲା ତହିଁରୁ ପରିଚିତ କରାଇଥିଲେ। ସେତେବେଳେ ସେ କହିଥିଲେ, ପୁଣି ଏହା ତଦ୍ରୁପ ହେଲା। ପୁଣି ସେହି ସମାନ ଶକ୍ତିଟି ସେହି ସମାନ ଖ୍ରୀଷ୍ଟ ଅଟନ୍ତି। ହାଲେଲୁୟା! ସେହି ରୀତିନୀତି ସମ୍ପନ୍ନ ବ୍ୟକ୍ତିଗଣଙ୍କୁ କରିବାକୁ ଦିଅନ୍ତୁ, ସେ ବ୍ୟକ୍ତିଗଣଙ୍କୁ କହିବାକୁ ଦିଅନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ସାମର୍ଥ୍ୟକୁ ଅସ୍ୱୀକାର କରନ୍ତି, ଏହାକୁ ଭୁଲ ଧାରଣା ବୋଲି କହନ୍ତି। ତଥାପି ସେହି ସମାନ ଶକ୍ତି ଯେ ପୃଥିବୀକୁ ଆପଣଙ୍କ ଅବସ୍ଥିତିକୁ ଆସିବା ପାଇଁ ଆଜ୍ଞା ଦେଲେ, ସେ ତ ସେହି ଲୋକମାନଙ୍କ ମଧ୍ୟରେ ବିଦ୍ୟମାନ ଅଟନ୍ତି ଯେଉଁମାନେ ପବିତ୍ର ଆତ୍ମାଙ୍କୁ ଲାଭ କରିଥିଲେ। ତାହା ନିରାଟ ସତ୍ୟକଥା ଅଟେ। ହେ ପୁରୁଷଗଣ ଆଉ ନାରୀଗଣ, ଆମେ ଯେ କିଏ ଅଟୁ, ଏହାକୁ ଖୋଜି ପାଇବା ନିମନ୍ତେ ଏହା ହିଁ ସୁଅବସର ଅଟେ। ଶୟତାନ ଆପଣମାନଙ୍କୁ ପଛପାଖରେ ଲୁଚାଇ ରଖିବାକୁ ଚେଷ୍ଟା କରୁଅଛି। ଆପଣଙ୍କୁ ଏପରି କହିଥାଏ ଯେ ଆପଣ କିଛି କାଂଶରେ କୌଣସି ବିଷୟର ସମ୍ବନ୍ଧରେ ଭିତତସ୍ଥ ଥାଇ ଦୁର୍ବଳ ଅଟନ୍ତି। ଆପଣ ସେପରି ଆଦୌ ନୁହନ୍ତି। ଆପଣମାନେ ତ ପରମେଶ୍ୱରଙ୍କ ପୁତ୍ରଗଣ ଓ କନ୍ୟାଗଣ ଅଟନ୍ତି। ଦେବତ୍ୱ ସ୍ୱର୍ଗରେ ନାହାନ୍ତି, ସେ ଆପଣମାନଙ୍କ ଅନ୍ତଃକରଣ ମଧ୍ୟ ଅଛନ୍ତି। ହାଲେଲୁୟା! ମୁଁ ଯେ କଣ ପାଗଳ ବ୍ୟକ୍ତି ଆପଣମାନେ ସେପରି ଧରଣ ବିଚାରକୁ କରନ୍ତି ବୋଲି ମୁଁ ଜାଣେ। ତଥାପି ହେ ଭାଇ, ମୋତେ ଆପଣଙ୍କୁ କିଛିଟା କହିବାକୁ ଦିଅନ୍ତୁ। ସର୍ବଶକ୍ତିମାନ ପରମେଶ୍ୱର ଯେ ଆପଣମାନଙ୍କ ମଧ୍ୟରେ ବାସ କରନ୍ତି, ସେହି କଥାଟିକୁ ଆପଣମାନେ ଯେତେବେଳେ ହୃଦୟଙ୍ଗମ କରନ୍ତି, ଅମରତ୍ୱ ଜୀବନଟି ଯେ ଆପଣମାନଙ୍କ ମଧ୍ୟରେ ବାସ କରି ରହିଅଛନ୍ତି, ଏହି ବିଷୟ ଯେତେବେଳେ ଆପଣମାନେ ହୃଦବୋଧ କରନ୍ତି, ମୋର ଜୀବନଟିକୁ ମୁଁ ଯେଉଁ ଜୁଇଙ୍କୁ ଅର୍ପଣ କରିଥାଏ, ପରମେଶ୍ୱରଙ୍କ ଜୀବନଟି ମନୁଷ୍ୟ ଜାତି ମଧ୍ୟରେ ବାସ କରି ରହନ୍ତି। ସେ ସେଠାରେ ପଛପାଖରେ ଠିଆ ହୋଇ ପଡ଼ିଲେ, ସେ ତ ସକଳ ସୃଷ୍ଟିର ସ୍ରଷ୍ଟା ଅଟନ୍ତି। ସେ ଜୀବନ ସୃଷ୍ଟି କଲେ ବେଙ୍ଗଗୁଡ଼ିକୁ, ଆରେ ବା ମହୁମାଛି ଗୁଡ଼ିକୁ, ବତକ ଗୁଡ଼ିକୁ, କୁକୁଡ଼ା ଗୁଡ଼ିକୁ, ଜନ୍ତୁଗୁଡ଼ିକୁ, ଆ ପ୍ରତିଟି ସୃଷ୍ଟ ବସ୍ତୁକୁ ସେ ସୃଷ୍ଟି କଲେ। ପୁଣି ଯେ ସମସ୍ତ ବିଷୟ ସୃଷ୍ଟ ହେଲା, ତହିଁ ଗୋଟିଏ ହେଲେ ବସ୍ତୁ ତାଙ୍କ ବିନୁ ସୃଷ୍ଟି ହେଲା ନାହିଁ। କିଏ? ଖ୍ରୀଷ୍ଟ ସେହି ଦେବତ୍ୱଙ୍କ ବିନୁ ଆଉ କିଏ ସୃଷ୍ଟ କଲା? ସେ ତ ମହାମାରୀ ଗୁଡ଼ିକୁ ଘଟାଇଲେ, ପୁଣି ମିଶରର ଦିନମାନଙ୍କରେ ସବୁ ପ୍ରକାରର ବିପତ୍ତି ଗୁଡ଼ିକୁ ଘଟାଇଲେ। କିଏ? ଖ୍ରୀଷ୍ଟ। ସେ ସିଂହର ମୁଖକୁ ବନ୍ଦ କଲେ, ସେ ପ୍ରଜ୍ୱଳିତ ଦହନ ଯୁକ୍ତ ଅଗ୍ନିକୁ ନିବାରଣ କଲେ, ସେ ଖଣ୍ଡାଧାରରୁ ରକ୍ଷା କଲେ, ସେମାନେ କବର ମଧ୍ୟରେ ମୃତକମାନଙ୍କୁ ଉଠାଇଲେ। କିଏ? ଖ୍ରୀଷ୍ଟ। ଆରେ ବା, ଏହା କିପରି ଧାରଣ ହୋଇଥିବ? ସେ କିଏ ଅଟନ୍ତି? ଖ୍ରୀଷ୍ଟ ହିଁ ଅଟନ୍ତି, ସେହି ଦେବତ୍ୱ ଜଣକ ଅଟନ୍ତି। ପୁଣି ଭାଇ ଓ ଭଉଣୀ, ସେହି ଦେବତ୍ୱ ଆପଣମାନଙ୍କ ମଧ୍ୟରେ ରହିଛନ୍ତି। ଅଳ୍ପ ମାତ୍ର ସମୟ ରହିଲା, ଜଗତ ମୋତେ ଆଉ ଦେଖିବ ନାହିଁ, ମାତ୍ର ତୁମ୍ଭେମାନେ ମୋତେ ଦେଖିବ, ଯେହେତୁ ମୁଁ ତୁମମାନଙ୍କ ସହିତରେ ଏପରିକି ତୁମମାନଙ୍କ ମଧ୍ୟରେ ଯୁଗାନ୍ତ ପର୍ଯ୍ୟନ୍ତ ଥିବି। ଖ୍ରୀଷ୍ଟ କଣ ଗୋରୁକୁଣ୍ଡ ମଧ୍ୟରେ ଅଛନ୍ତି? ନୁହେଁ, ଖ୍ରୀଷ୍ଟ ଆପଣମାନେ ମଧ୍ୟ ଅଛନ୍ତି। ହାଲେଲୁୟା! ଗୋରୁକୁଣ୍ଡରେ ଶୋଇଥିବା ଖ୍ରୀଷ୍ଟଙ୍କୁ ଆମମାନେ ଉପାସନା କରୁନାହୁଁ, ମାତ୍ର ଆପଣମାନଙ୍କ ମଧ୍ୟରେ ବାସ କରି ରହିଥିବା ଖ୍ରୀଷ୍ଟଙ୍କୁ, ପବିତ୍ର ଆତ୍ମାଙ୍କୁ, ଜୀବନର ଭରସାଙ୍କୁ, ହାଲେଲୁୟାଙ୍କୁ, ସୃଷ୍ଟିକର୍ତ୍ତାଙ୍କୁ ଆରାଧନା କରୁଅଛୁ। ପରମେଶ୍ୱର ସ୍ୱୟଂରୁ ମନୁଷ୍ୟ ମଧ୍ୟରେ ବାସ କରୁଅଛନ୍ତି, ଆଉ ଆମମାନେ କଣ ହେବା ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଆମମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି ଆମମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। ଯେହେତୁ ଆମମାନେ ତାଙ୍କରି ପରି ପ୍ରକାଶିତ ହେବୁ, ମନୁଷ୍ୟ ମଧ୍ୟରେ ଆତ୍ମାଙ୍କ ହୋଇ ପରିଚିତ ହେବୁ, ତାଙ୍କରି ପାଇଁ ସ୍ଥାନ ନାହିଁ। ଆମମାନଙ୍କ ଚାରିପାଖସ୍ଥ ଲୋକଗୁଡାକ କହୁଛନ୍ତି ଯେ ସେମାନେ ଖ୍ରୀଷ୍ଟଙ୍କର ଅଟନ୍ତି, ସେମାନଙ୍କର ମଣ୍ଡଳୀ ଖ୍ରୀଷ୍ଟଙ୍କର ଅଟେ, ସେମାନେ ଏକ ମଣ୍ଡଳୀକୁ ଯାଆନ୍ତି। ଆଉ ଗତ ରାତିରେ କଣ ଘଟିଥିଲା? ସେମାନଙ୍କର ବଡ଼ଦିନର ଉପହାର ଗୁଡ଼ିକୁ ଖୋଲି ପକାଇଲେ। ଆସନ୍ତୁ ପିତାଙ୍କର ସମ୍ବନ୍ଧରେ ଆମେ ଦେଖିବା। ତହି ମଧ୍ୟରେ ଗୋଟିଏ ବଡ଼ଦିନର ବୃକ୍ଷ ତଳେ ଥିଲା। କେତେକ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବ୍ୟକ୍ତିଙ୍କର ସମ୍ବନ୍ଧରେ ବିୟରର ଏକ ବଡ଼ ବାକ୍ସକୁ କୌଣସି ସ୍ଥାନରେ ତଳେ ଲୁଚାଇ ରଖିଥିଲେ। ଯୀଶୁଙ୍କ ନିମନ୍ତେ କୌଣସି ସ୍ଥାନ ନାହିଁ, ସବୁକି ସ୍ଥାନ ବିୟର ପାଇଁ ଅଟେ। ମାଙ୍କର ଉପହାରଟିକୁ ଖୋଲିଲେ ତାସ୍ ଏକ ଗୁଚ୍ଛା ତହିଁରେ ଥିଲା। ଖ୍ରୀଷ୍ଟଙ୍କ ନିମନ୍ତେ ଆଦୌ ସ୍ଥାନ ନାହିଁ, ମାତ୍ର ତାସ୍ ଗୁଡ଼ିକ ପାଇଁ ସ୍ଥାନ ରହିଅଛି। ଏହା ସତ୍ୟକଥା ଅଟେ। ପିଲାମାନଙ୍କ ପାଇଁ ଖଣ୍ଡିଏ ଛୋଟ ବାଇବଲ କିମ୍ବା ତତ୍ସମ୍ବନ୍ଧୀୟ କିଛିଟା ଆତ୍ମିକ ପୁସ୍ତକ ନ ହୋଇ ଏହା ତ ଜି ମ୍ୟାନ୍ର ପୁସ୍ତକ ଖଣ୍ଡେ ଅଟେ କିମ୍ବା ତାହାରି ସମତୁଲ ଅନ୍ୟ କୌଣସି କୁତ୍ସିତ ପୁସ୍ତକ ଅଟେ। ଯୀଶୁଙ୍କର ପାଇଁ ଆଦୌ ସ୍ଥାନ ନାହିଁ। ଉପାସନାଳୟକୁ ଯିବା ପରିବର୍ତ୍ତେ ସେମାନେ ଏକ ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଯାଆନ୍ତି, ନାଚ ଗୁଡ଼ିକର ସ୍ଥାନକୁ, ପୁଣି ପ୍ରତ୍ୟେକ ଧରଣର ଆମୋଦ ପ୍ରମୋଦ ପୂର୍ଣ୍ଣ ସ୍ଥାନକୁ ଯାଆନ୍ତି, ଆଉ ଆପଣମାନଙ୍କୁ ଖ୍ରୀଷ୍ଟିଆନ ବୋଲି ପରିଚିତ କରାନ୍ତି। ହେ ଭାଇ, ପବିତ୍ର ଆତ୍ମାଙ୍କ ଦ୍ୱାରା ପରମେଶ୍ୱରଙ୍କ ଦେବତ୍ୱ ଜଣେ ମନୁଷ୍ୟର ହୃଦୟ ମଧ୍ୟକୁ ଯେତେବେଳେ ଆସନ୍ତି, ଏହା ସେହି ସବୁ ଅଧମତାର ବିଷୟକୁ ଆହ୍ୱାନ ଦେଇ କାଢି ପକାନ୍ତି ଯାହାକୁ ଖ୍ରୀଷ୍ଟ ଆଦୌ ସୃଷ୍ଟି କରିନାହାନ୍ତି। ତାହା ଯେ ନିରାଟ ସତ୍ୟ କଥା ଅଟେ, ସେ କଥାଟିକୁ ଆପଣମାନେ ଜାଣନ୍ତି। ପରମେଶ୍ୱର ଖ୍ରୀଷ୍ଟଙ୍କର ମହିମାର ଆଶା ସେ ଆପଣମାନଙ୍କ ମଧ୍ୟରେ ଅଛନ୍ତି, ଗୁରୁକୁଣ୍ଡରେ ଆଉ ନାହାନ୍ତି, ସେ ଆପଣମାନଙ୍କ ମଧ୍ୟରେ ବାସ କରି ରହିଅଛନ୍ତି। ତାହା ଏକଦା ସେପରି ହୋଇଥିଲା, ପ୍ରାରମ୍ଭିକ ଯୁଗରେ ପରମେଶ୍ୱର ପୂର୍ବେ ସେପରି କରିଥିଲେ। ତତ୍ପରେ ସେ ମୂଷା ମଧ୍ୟକୁ ଆସିଲେ, ସେ ଇସ୍ରାଏଲ ସନ୍ତାନ ମଧ୍ୟକୁ ଆସିଲେ, ସେ ଗୁରୁକୁଣ୍ଡକୁ ଆସିଲେ, କିନ୍ତୁ ସେମାନେ ଏତେବେଳେ ତାହାଙ୍କୁ ଏପରି ଭାବେ ଆରାଧନା କରିବେ ଯେପରିକି ବହୁ ବର୍ଷ ପୂର୍ବର ପ୍ରାରମ୍ଭିକ ଇତିହାସର କିଛି ସତ୍ତା ଅଟନ୍ତି। ଯେତେବେଳେ ଖ୍ରୀଷ୍ଟ ଆପଣମାନଙ୍କ ମଧ୍ୟରେ ଅଛନ୍ତି, ଆଜି ସେ ଏହିଠାରେ ଅଛନ୍ତି, ପରମେଶ୍ୱରଙ୍କ ପୁତ୍ର ଗତାୟତ କରୁଅଛନ୍ତି, ତାଙ୍କର ଶ୍ରେଷ୍ଠ ମଣ୍ଡଳୀଟି ଅଗ୍ରସର ହେଉଅଛି। ଆଜି ମଣ୍ଡଳୀଟି ସୁରୁଆର ରାତ୍ରଭୋଜ ଗୁଡ଼ିକୁ ଆୟୋଜନ କରିଅଛି। ମାଂସ ପୂରିତ ବରା ଗୁଡ଼ିକର ରାତ୍ରଭୋଜ ଗୁଡ଼ିକରେ ଭରପୁର ରହିଅଛି। କିଏ ସବୁଠାରୁ ଚକଚକ୍ୟ ବସ୍ତ୍ରରେ ସାଜିଗୁଜି ଆସିପାରେ ତାହାକୁ ଦେଖନ୍ତି। ମଣ୍ଡଳୀ ମଧ୍ୟକୁ ଆଡମ୍ବର ସହିତ ଗୌରବ ସହିତ ଯାଆନ୍ତି। କିଏ ସବୁଠାରୁ ଆରାମଦାୟକ ଆସନ ଅଧିକାରୀ ହୋଇଛି, ସବୁଠାରୁ ଉତ୍ତମ ସିଟ୍ ଗୁଡ଼ିକୁ ହାସଲ କରିଛି, କିଏ ଏହାକୁ ବଜାଇ ପାରେ, କିଏ ତାହାକୁ କରିପାରେ, ଆଦିର ଉପରେ ଧ୍ୟାନ ଦେଉଅଛି। ଆଉ କୌଣସି ସ୍ଥାନ ନାହିଁ, ପ୍ରତିଟି ସମୟରେ ପ୍ରାର୍ଥନା କରିବା ବ୍ୟତୀତ ସେମାନେ କୌଣସି ନା କୌଣସି କର୍ମର ଯୋଜନାକୁ ହାସଲ କରିଛନ୍ତି। ସେମାନେ ଆଉ କଦାପି ପ୍ରାର୍ଥନା କରିପାରନ୍ତି ନାହିଁ, ସେମାନଙ୍କୁ ଅନ୍ୟ କୌଣସି ବିଷୟକୁ କାର୍ଯ୍ୟକାରୀ କରିବାକୁ ଅଧିକାର ରହିଛି। ସେମାନେ ଆଉ ପ୍ରାର୍ଥନା କରିପାରନ୍ତି ନାହିଁ, ସେମାନେ ସହଜରେ ଆଉ ପ୍ରେମ ଦେଖାଇ ପାରନ୍ତି ନାହିଁ, ପୂର୍ବେ ସେମାନେ କରୁଥିବା ପରି ଈଶ୍ୱରଙ୍କର ସେବାକୁ ଆଉ କରିପାରନ୍ତି ନାହିଁ। ପାନ୍ଥଶାଳାରେ ତାଙ୍କ ପାଇଁ ଆଉ ସ୍ଥାନ ନାହିଁ। ଅବଶ୍ୟ ସେହି ପାନ୍ଥଶାଳାର ଅର୍ଥଟି ଯେ କ'ଣ ସେ କଥାକୁ ମୁଁ ଜାଣେ, ମାତ୍ର ଏହି ଯୁଗାନ୍ତ ସମୟକୁ ମୁଁ ଉଦ୍ଧୃତ କରି କହୁଅଛି। ପାନ୍ଥଶାଳାରେ ତାଙ୍କ ପାଇଁ ଆଉ ସ୍ଥାନ ନାହିଁ। ଅବଶ୍ୟ ସେହି ପାନ୍ଥଶାଳା ଅର୍ଥଟି ଯେ କ'ଣ ସେ କଥାକୁ ମୁଁ ଜାଣେ, ମାତ୍ର ଏହି ଯୁଗାନ୍ତ ସମୟକୁ ମୁଁ ଉଦ୍ଧୃତ କରି କହୁଅଛି। କିନ୍ତୁ ବାଇବଲ କହିଥିଲା, ବାଦାମ ବୃକ୍ଷ ଯେତେବେଳେ ପୁଷ୍ପିତ ହେବ, ମନୁଷ୍ୟର ସକଳ ଅଭିଳାଷ ଲୋପ ହେବ, ଯେହେତୁ ସେ ତାର ଚିରସ୍ଥାୟୀ ନିବାସକୁ ଯାଏ, ପୁଣି ଶୋକକାରୀମାନେ ପଥରେ ଭ୍ରମଣ କରନ୍ତି। ସେହି ସମୟରେ ରୂପାର ତାର ହୁଗୁଳା ହେବ, ପୁଣି ମାଟିର ପାତ୍ର ଜଳସ୍ରୋତରେ ଗୋଟେ ଚୂର୍ଣ୍ଣ ହେବ। ହେ ମୋର ବନ୍ଧୁ, ଆହେ କରୁଣା ହେଉ। ମାତ୍ର ମାତୃଭାବବାଦୀ ଆହୁରି ମଧ୍ୟ କହିଥିଲେ, ସନ୍ଧ୍ୟା କାଳରେ ଏହା ଦୀପ୍ତି ହେବ, ତାହା ନିରାଟ ସତ୍ୟ କଥା ଅଟେ। ମହିମାର ପଥଟିକୁ ଆମେ ନିଶ୍ଚୟ ଲାଭ କରିବୁ, ତାହା ସତ୍ୟ କଥା ଅଟେ। ସନ୍ଧ୍ୟା କାଳ ଘଡ଼ି ଆସି ଉପସ୍ଥିତ ହୋଇସାରିଛି। ମଣ୍ଡଳୀଟି ଏତେବେଳେ ଯାହାକି ଏକଦା ସେହି ଗୁରୁକୁଣ୍ଡର ବେଶଭୂଷାରେ ସଜବାଜ ହୋଇଥିଲା, ଯାହାର ମଧ୍ୟ ଆମେ ଅଗ୍ରସର କରି ଯାଇଥିଲୁ, ଏତେବେଳେ ଏହା ଏପରି ଏକ ସ୍ଥାନରେ ଆସି ଉପସ୍ଥିତ ହୋଇଅଛି ଯେ ବର୍ତ୍ତମାନ ଲୋକମାନେ ହୃଦୟଙ୍ଗମ କରୁଅଛନ୍ତି ଯେ ଦେବତ୍ୱ ପୁଣି ସର୍ବଶକ୍ତିମାନ ପରମେଶ୍ୱର ସମର୍ଥ ମନୁଷ୍ୟ ସମାଜ ମଧ୍ୟରେ ବାସ କରି ରହିଅଛନ୍ତି। ଆହେ ମୋର ଭାଇ ଓ ଭଉଣୀ, ଆଜିର ପ୍ରାତଃକାଳରେ ଯୀଶୁଙ୍କର ନାମରେ ମୋତେ ଆପଣମାନଙ୍କୁ କହିବାକୁ ଦିଅନ୍ତୁ। ଆପଣମାନେ ବର୍ତ୍ତମାନ ସୁଦ୍ଧା ମୋତେ ଶ୍ରବଣ କରନ୍ତି କି? ଆରେ ବା, ମୋତେ କିଛିଟା କଥା କହିବାକୁ ଦିଅନ୍ତୁ। ଏପରି ସମୟ ଆସୁଅଛି ଯେତେବେଳେ ପୁରୁଷ ଓ ମହିଳାଗଣ ପ୍ରାୟ ସମାନ ରୂପେ ଗଣ୍ୟ ହେବେ, ସମାନ ଧରଣର ଦେଖାଯିବେ। ସେମାନେ ଏତେ ଅଧିକ ରୂପେ ସମାନ ଧରଣର ବସ୍ତ୍ର ପରିଧାନ କରିବେ ଯେ ଆପଣମାନେ ପରସ୍ପର ମଧ୍ୟରେ ଥିବା ପ୍ରଭେଦକୁ ଆଦୌ କଳନା କରିପାରିବେ ନାହିଁ, ତାହା ନିରାଟ ସତ୍ୟ କଥା ଅଟେ। ଏହି ସକଳ ବିଷୟ ସମ୍ବନ୍ଧରେ ବାଇବଲରେ ଯେ ପ୍ରକାର କଥିତ ହେଲା, ସେହି ସବୁ କିଛି ଘଟଣା ଏହିଠାରେ ଘଟିବ, ତାହା ଉପଯୁକ୍ତ କଥା ଅଟେ। ତାହା ଯେ ନିରାଟ ସତ୍ୟ କଥା ଅଟେ, ସେ କଥାକୁ ଆପଣମାନେ ସମସ୍ତେ ଜାଣନ୍ତି। ଏହା ସତ୍ୟ କଥା ଅଟେ ନା, ଏହା ସତ୍ୟ କଥା ଅଟେ ନା, ପୁଣି ଏହା ଅଟେ, ଏହା ନିରାଟ ସତ୍ୟ କଥା ଅଟେ। ସେମାନେ ଦେଖେ ହେଲା ଭଳି ବ୍ୟବହାର କରନ୍ତି, ଦେଖେ ହେଲା ପରି ସଜାନ୍ତି, ଦେଖେ ହେଲା ପରି ଅଭିଶାପ ଦିଅନ୍ତି, ଦେଖା ହେଲା ଭଳି କଥାବାର୍ତ୍ତା କରନ୍ତି। ଏହା ଯେ ସେପରି ଧରଣ ହେବ ସେ କଥାକୁ ବାଇବଲ କହିଥିଲା। ସେ କହିଥିଲେ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ, ଲୋକମାନେ ଈଶ୍ୱର ପ୍ରିୟ ନ ହୋଇ ଆପଣା ନିମନ୍ତେ ଅଭିଳାଷ ପ୍ରିୟ ହେବେ, ଆତ୍ମଗର୍ବୀ ନିନ୍ଦକ ହେବେ। ଏହା ଏଇଠାରେ ଅବସ୍ଥିତ ଅଟେ ନା, ତାହା ନିରାଟ ସତ୍ୟ କଥା ଅଟେ। ଆହେ ପରମେଶ୍ୱରଙ୍କ ମହିମା ହେଉ, ମୋହର ପ୍ରାଣରେ କିଛିଟା ଉତ୍ସାହ ଯେ ଆନ୍ଦୋଳିତ ହେଉଅଛି, ଏପରି ମୁଁ ଅନୁଭବ କରେ। ଚମତ୍କାର! ଆରେ ବା, ଏ ଆଡ଼କୁ ମୁଁ ଯେତେବେଳେ ଚାହିଁ ଦେଖେ କି ଉତ୍ସାହଜନକ ସତେ। ନୋହଙ୍କ ଦିନମାନଙ୍କ ଯେପରି ଘଟିଥିଲା, ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ସେପରି ଘଟିବ। ସେହି ସମୟରେ ନୋହ ଅଳ୍ପ କେତେକ ଲୋକଙ୍କୁ ଲାଭ କରିଥିଲେ, ଏତେବେଳେ ମଧ୍ୟ ପରମେଶ୍ୱର କେତେକ ବିଶ୍ୱାସୀଙ୍କୁ ହାସଲ କରିଅଛନ୍ତି। ଏହି ଶ୍ରେଷ୍ଠ ନାଟକଟି ଅଭିନୟ ହେବାକୁ ଯାଉଅଛି, ସମୟଟି ଘନେଇ ଆସୁଅଛି। ନରଗଣ ଆଉ ନାରୀଗଣ ଆପଣମାନଙ୍କ ମଧ୍ୟରେ ପବିତ୍ର ଆତ୍ମା ଯଦି ବାସ କରୁଅଛନ୍ତି, ଖ୍ରୀଷ୍ଟ ଯିଏକି 1900 ବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥିଲେ, ସେ ମାନବ ରୂପୀ ହୋଇ ଆସିଥିଲେ, ସେ ଗୋରୁକୁଣ୍ଡରେ ଆଦୌ ବାସ କରି ରହିଲେ ନାହିଁ। ପୁଣି ଆଜିର ଦିନଟି ତାଙ୍କ ଜନ୍ମ ଦିବସର ସେହି ସ୍ମରଣିକାଟି ଅଟେ। ସେମାନେ କଣ କରନ୍ତି, ସେମାନେ କେତେକ ଗଛକୁ କାଟି ଆଣନ୍ତି, ଏହାକୁ କାଟି ପକାନ୍ତି, ପୁଣି ଛୋଟ ଛୋଟ ପିଲାମାନଙ୍କ ନିମନ୍ତେ ବଡ଼ଦିନର ଗଛଟିଏ କରି ପ୍ରସ୍ତୁତ କରନ୍ତି, କିନ୍ତୁ ସେମାନେ ବିଚାର କରନ୍ତି ତାହା ଉଚିତ ପ୍ରକାର ବିଷୟ ଅଟେ। ମୁଁ ତାହାର ବିରୁଦ୍ଧରେ କଟୁକ୍ତିକୁ ପ୍ରକାଶ କରିବାକୁ ଯାଉନାହିଁ, କିନ୍ତୁ ଏହାରି ସମ୍ବନ୍ଧରେ ଯେଉଁ ବିଷୟଟି ରହିଛି ତାହା ଏପରି ଅଟେ। ସେମାନେ ଖ୍ରୀଷ୍ଟଙ୍କ ପାଇଁ ଯାହା କିଛି କରନ୍ତି ତାଠାରୁ ଅଧିକ କିଛି କାର୍ଯ୍ୟ ସେମାନେ ଖ୍ରୀଷ୍ଟମାସ ଟ୍ରି ଉପରେ କରନ୍ତି। ରାଷ୍ଟ୍ର ପ୍ରତ୍ୟେକ ସ୍ଥାନରେ କ୍ରିସ୍ କ୍ରିଙ୍ଗଲିଙ୍କର ଉପସ୍ଥିତି ରହିଅଛି। ସେ କିଏ ଥିଲେ, ଜଣେ ଜର୍ମାନୀୟ ଥିଲେ, ଅନେକ ବର୍ଷ ପୂର୍ବର ଜଣେ କ୍ୟାଥୋଲିକ ସାଧୁ ଥିଲେ, ଜଣେ ଏକ ବୃଦ୍ଧ ବ୍ୟକ୍ତି ଥିଲେ ଯିଏକି ଚାରିଆଡ଼କୁ ଭ୍ରମଣ କରି ଉତ୍ତମ କାର୍ଯ୍ୟ କରୁଥିଲେ। ପୁଣି ଆଜିକାଲି ତ ଏହା ପ୍ରାୟତଃ ଆରାଧନା ବିଷୟ ହୋଇସାରିଅଛି, ତାହା ସତ୍ୟ କଥା ଅଟେ। ଛୋଟ ଛୋଟ ପିଲାମାନଙ୍କୁ କହିବାଟା ଯୁକ୍ତିସଙ୍ଗତ ବିଷୟ ଅଟେ, କିମ୍ବା ଆପଣମାନେ ଯାହା କିଛି ବିଷୟକୁ କରିବାକୁ ଚାହାନ୍ତି ତାହାକୁ କରିବାଟା ନ୍ୟାୟସଙ୍ଗତ ବିଷୟ ଅଟେ, ଯେତେ ଅଧିକ ତହିର ସମ୍ବନ୍ଧିତ ଅଟେ। କିନ୍ତୁ ଏହାରି ସମ୍ବନ୍ଧରେ ଥିବା ବିଷୟଟି ଏପରି ଅଟେ, ଅନ୍ୟ ପାର୍ଶ୍ୱରେ ରହିଥିବା ପନ୍ଥ ଉପରେ ପଡ଼ିଯିବାଟା ଏହା ଅତି ସହଜ ସାଧ୍ୟ ବିଷୟ ଅଟେ। ପୁଣି ବଡ଼ଦିନର ପ୍ରକୃତ କାରଣ ଖ୍ରୀଷ୍ଟଙ୍କର ବାସ୍ତବ ମୂଳତତ୍ତ୍ୱଗୁଡ଼ିକରୁ ଖ୍ରୀଷ୍ଟଙ୍କୁ ବାହାର କରି ପକାଇବା ବିଷୟ ଅତି ସହଜକର ହୋଇଯାଇଥାଏ। ତତ୍ପରେ ପ୍ରକୃତ ବଡ଼ଦିନର ମହତ୍ତ୍ୱକୁ ଏହାର ଉଦ୍ଦେଶ୍ୟଟି ଗ୍ରହଣ କରିବା ପରିବର୍ତ୍ତେ କ୍ରିସ୍ କ୍ରିଙ୍ଗେଲ ନାମକ ବ୍ୟକ୍ତି ଜଣକ ଗ୍ରହଣ କରିନିଅନ୍ତି, ତାହା ନିରାଟ ସତ୍ୟକଥା ଅଟେ। ପାନ୍ଥ ସାଲାଡ଼ରେ ମଧ୍ୟରେ ତାଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଆମେ ଯଦି ଅଧିକ ସମୟକୁ ପାଇଥାନ୍ତୁ, ତେବେ ଏହାର ସମସ୍ତ କଥାକୁ ଅଙ୍କିତ କରିପାରିଥାନ୍ତୁ। ଏହା ଯେ ଅତି ବିଳମ୍ବ ହୋଇସାରିଅଛି ସେ କଥାକୁ ମୁଁ ଜାଣେ, ପୁଣି ଏହା ଅଧିକ ବିଳମ୍ବ ହୋଇପଡ଼ୁଅଛି। ତଥାପି ବନ୍ଧୁଗଣ ଧ୍ୟାନ ଦିଅନ୍ତି, ସମୟଟି ଉପସ୍ଥିତ ହୋଇସାରିଅଛି। ପୁଣି ଏହାର ବର୍ତ୍ତମାନର ଘଡ଼ିଟି ଏହା ଅଟେ, ଅର୍ଥାତ୍ ପରମେଶ୍ୱର ସେହି ଶ୍ରେଷ୍ଠ ନାଟକଟି ଏଠାରେ ଆମମାନଙ୍କ ସମ୍ମୁଖରେ ଯେତେବେଳେ ମଞ୍ଚସ୍ଥ ହୋଇସାରିଛି, ଏହା ହିଁ ସେହି ବେଳାଟି ଅଟେ। ପରମେଶ୍ୱରଙ୍କ ପୁତ୍ର ଯିଏକି ଗୁହାକୁଣ୍ଡରେ ସେତେବେଳେ ଥିଲେ, ଏତେବେଳେ ସେ ହୃଦୟ ମଧ୍ୟରେ ଅଛନ୍ତି। ସେ ତ ପରମେଶ୍ୱରଙ୍କ ଦେବତ୍ୱ ଅଟନ୍ତି, ସେ ହିଁ ପରମେଶ୍ୱର ଅଟନ୍ତି, ସୃଷ୍ଟିକର୍ତ୍ତା ଅଟନ୍ତି। ସେ କହିଥିଲେ ସବୁ କିଛି ବସ୍ତୁର ସେ ସ୍ରଷ୍ଟା ଅଟନ୍ତି। ସେ ଜଗତରେ ଥିଲେ ଆଉ ଜଗତ ତାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ପୁଣି ଆଜିକାଲି ମଣ୍ଡଳୀ ସହିତ ତାହା ହିଁ ବାସ୍ତବ ଘଟଣା ଅଟେ। ମହିମାର ସେହି ଭରସା ଜନକ ପବିତ୍ର ଆତ୍ମାଠାରେ ବାପ୍ତିସ୍ମ ସତ୍ତା, ସେ ତ ଲୋକମାନଙ୍କର ହୃଦୟ ଗୁଡ଼ିକ ମଧ୍ୟକୁ ଆସୁଅଛନ୍ତି। ପୁଣି ଏହା ଯେ କଣ ଅଟନ୍ତି, କିଏ ଅଟନ୍ତି, ସେ କଥା ସେମାନେ ଆଦୌ ଚିହ୍ନି ନଥିଲେ। ସେମାନେ ଏପରି ବିଚାର ରଖନ୍ତି ଯେ ଏହା ଏକ ଛୋଟକାଟ ମଣ୍ଡଳୀକୁ ଯାଇ ଯୋଗଦାନ କରିବାର ଅର୍ଥ ଅଟେ, ପୁଣି ସେପରି ଧରଣର କିଛିଟା ବିଷୟ ଅଟେ। କିନ୍ତୁ ସେହି ଜଣକ ପରମେଶ୍ୱର ସୃଷ୍ଟିକର୍ତ୍ତା ଅଟନ୍ତି, ଆପଣମାନଙ୍କ ମଧ୍ୟରେ ବାସ କରୁଅଛନ୍ତି, ପୁଣି ସମସ୍ତ ସାମର୍ଥ୍ୟକୁ ଆପଣମାନଙ୍କୁ ଦେଉଅଛନ୍ତି। ତତ୍ପରେ ଯେକୌଣସି ବସ୍ତୁର ସେ ଅଧିକାରୀ ଥିଲେ, ସେହିସବୁର ସତ୍ତାକାରୀ ଆପଣମାନେ ଅଟନ୍ତି। ତେଣୁକରି ମନ୍ଦରୁ ଆପଣମାନଙ୍କୁ ମୁକ୍ତ କରିବାକୁ ଏହା ଆପଣମାନଙ୍କ ମଧ୍ୟରେ ଅଛନ୍ତି। ଉତ୍ତମ କାର୍ଯ୍ୟ କରିବା ନିମନ୍ତେ, ମନ୍ଦକୁ ବର୍ଜନ କରିବା ନିମନ୍ତେ, ଆଉ ଧାର୍ମିକତାର ଆଡ଼କୁ ପଳାୟନ କରାଇବା ନିମନ୍ତେ, ଆଉ ପରୀକ୍ଷାରୁ ବିମୁଖ କରିବା ନିମନ୍ତେ ଏହା ଆପଣମାନଙ୍କର ଅନ୍ତରାତ୍ମାରେ ବାସ କରି ରହିଅଛନ୍ତି। ସବୁ ପ୍ରକାରର ଘୃଣ୍ୟ କର୍ମରୁ, ଘୃଣାଭାବରୁ, ଝଗଡ଼ାରୁ, ଶତ୍ରୁତାରୁ, ପୁଣି ସେପରି ଧରଣର ଆଚରଣରୁ ଏଥିରୁ ବିମୁଖ ହୁଅନ୍ତୁ, ଯେହେତୁ ଏହିସବୁ ଘୃଣ୍ୟ ଆଚରଣ ଆପଣମାନଙ୍କ ହୃଦୟରୁ ତାଙ୍କୁ ଦୂରୀଭୂତ କରିବ। ଯଦି ଆପଣମାନେ ତାହାଙ୍କୁ ଗ୍ରହଣ କରିବେ, ତାଙ୍କୁ ଜାବୁଡ଼ି ଧରିବେ ଓ ସ୍ନେହ କରିବେ, ପୁଣି ଆପଣା ଆପଣା ହୃଦୟରେ ତାଙ୍କୁ ଧରି ରଖିବେ, ପୁଣି ତାଙ୍କୁ ସ୍ନେହ କରିବେ, ତେବେ ମୁଁ ଆପଣମାନଙ୍କୁ କହିପାରେ ସେପରି ଧରଣର ଏକ ଶକ୍ତିରେ ମଣ୍ଡଳୀଟି ଆବଦ୍ଧ ହୋଇ ରହିଥିବା ଦୃଷ୍ଟିରୁ ସକଳ ସ୍ୱର୍ଗକୁ ଆୟତ୍ତ କରି ରଖିବାର ସାମର୍ଥ୍ୟକତା ହାସଲ କରୁଅଛି। ପୁଣି ପୀଡ଼ିତମାନଙ୍କୁ ସୁସ୍ଥ କରିବାକୁ, ଅନ୍ଧର ଚକ୍ଷୁ ଫିଟାଇ ଦେବାକୁ ସାମର୍ଥ୍ୟ ରଖିଅଛି। ହାଲେଲୁୟା! ବଧିର କଥା କହିପାରେ ଆଉ ମୁକ ମଧ୍ୟ କଥା କହିପାରେ, ପୁଣି କାଲା ଶୁଣିପାରେ, ଛୋଟମାନେ ଚାଲିପାରନ୍ତି ଆଉ ଅନ୍ଧ ଦେଖିପାରେ। କାହିଁକି? ଯେହେତୁ ଆପଣମାନଙ୍କ ହୃଦୟ ମଧ୍ୟରେ ରହିଥିବା ସର୍ବଶକ୍ତିମାନ ପରମେଶ୍ୱରଙ୍କ ସମର୍ଥକୁ ଏହା ଚିହ୍ନୁଅଛନ୍ତି। ସେହି ସ୍ଥାନ ଉପସ୍ଥିତ ଦେବତ୍ୱ ଉପସ୍ଥିତ ଅଛନ୍ତି। ଆପଣମାନେ ତାଙ୍କୁ ସ୍ନେହ କରନ୍ତି କି? କବି ଜଣକ ଯେ ସେପରି କହିଥିଲେ, ସେଥିରେ ବିସ୍ମୟ ହେବାର କୌଣସି କାରଣ ନାହିଁ। ଆଶ୍ଚର୍ଯ୍ୟପୂର୍ଣ୍ଣ କରୁଣା ଶବ୍ଦଟି କି ସୁମଧୁର! ମୋ ପରି ଜଣେ ଅଧମକୁ ତାହା ତ୍ରାଣ କଲେ। ଏକଦା ମୁଁ ହଜିଥିଲି, କିନ୍ତୁ ଏବେ ମୁଁ ମିଳିଲି। ମୁଁ ଅନ୍ଧ ଥିଲି, ମାତ୍ର ଏତେବେଳେ ମୁଁ ଦେଖିପାରେ। ପ୍ରିୟ ଭାଇ ଭଉଣୀ, ଆପଣମାନେ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଯଦି ହାସଲ କରିନାହାନ୍ତି, ଏହି ପ୍ରାତଃ କାଳରେ ତାହା ହାସଲ କରିନାହାନ୍ତି, ତେବେ ଆପଣମାନେ ଯେତେ ଶୀଘ୍ର ଦୌଡ଼ି ପାରନ୍ତି ଯେତେଶୀଘ୍ର ପରମେଶ୍ୱରଙ୍କ ରାଜ୍ୟକୁ ଦୌଡ଼ନ୍ତୁ। ମୋହରିତ କରିବାର ସମୟଟି ଆରମ୍ଭ ହୋଇସାରିଛି। ତରଙ୍ଗର ନ୍ୟାୟ ଶତ୍ରୁ ଆସି ଉପସ୍ଥିତ ହୋଇଛି। ଏହାରି ବିରୋଧରେ ସେ ଏକ ବିଦ୍ରୋହର ପତାକାକୁ ଉତ୍ତୋଳନ କରିଅଛି। ଏହା ଏକ ନାଟକ ଅଟେ ଯାହାକି ମଞ୍ଚସ୍ଥ ହୋଇସାରିଅଛି। ନାଟକଟି ଆରମ୍ଭ ହୋଇସାରିଛି। କୌଣସି ଧର ବିଷୟବସ୍ତୁଟି ଯେତେ ଟିକା ନିଶ୍ଚିତ ଠିକ ସେତିକିଟା ନିଶ୍ଚିତ ରୂପେ ମଣ୍ଡଳୀ ଗୃହକୁ ଯାଉଅଛି। ହେ ବନ୍ଧୁ, ଆପଣଙ୍କୁ ସବୁ ସମୟ ପାଇଁ ଆଉ ଅପେକ୍ଷା କରିବାକୁ ନାହିଁ। ସମୟ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଆପଣମାନଙ୍କୁ ଆଉ ଅପେକ୍ଷା କରିବାକୁ ନାହିଁ। ଆପଣମାନଙ୍କୁ ବର୍ତ୍ତମାନ ଚାଲି ଆସିବାଟା ଭଲ ହେବ। ଆପଣ ଏହାକୁ ଆଜି ହିଁ ନିର୍ଣ୍ଣୟ କରିନେବାଟା ଉତ୍ତମ ବିଷୟ ଅଟେ। ତାହା ଯୁକ୍ତିଯୁକ୍ତ ବିଷୟ ଅଟେ। ଯେତେବେଳେ ଆଜିର ଦିନଟି ହିଁ ବର୍ତ୍ତମାନ ସୁଯୋଗ ବେଳା ଅଟେ, ଏହାକୁ ବର୍ତ୍ତମାନ ଗ୍ରହଣ କରି ନିଅନ୍ତୁ। ବନ୍ଧୁଗଣ, ମନେ ରଖନ୍ତୁ, ଏହା ଅତି ଅପରିଚିତ ଧରଣର ବିଷୟ ବୋଲି ଧାରଣା ଜାତ ହୋଇପାରେ। ଜଗତଟି କଦାପି ସେପରି କରେ ନାହିଁ। ଖ୍ରୀଷ୍ଟଙ୍କର ଧର୍ମ ମତଟି କଦାପି ଜଣାଶୁଣା ସର୍ବସାଧାରଣଙ୍କର ବିଶ୍ୱାସ ନଥିଲା। ଏହା ତ ସବୁବେଳେ ସର୍ବସାଧାରଣ ବିହୀନ ବିଶ୍ୱାସ ଥିଲା। ପରମେଶ୍ୱରଙ୍କ ମାର୍ଗ ସକଳ ଥିଲା, ଯେହେତୁ ଶୟତାନ ଶୂନ୍ୟ ମଣ୍ଡଳରେ ସମର୍ଥ ବିସ୍ତାର କରି ଅଧିପତି ଥିଲା। ସେ ସକଳ ଶାସନ ବ୍ୟବସ୍ଥାର ଅଧିକାରୀ ଅଟେ। ସମସ୍ତ ସରକାରୀ ବ୍ୟବସ୍ଥା ଓ ସରକାର ଶୟତାନ ଦ୍ୱାରା କର୍ତ୍ତୃତ୍ୱାଧୀନ ଅଟେ। ବାଇବଲ ଅନୁସାରେ ତାହା ହିଁ ଅଟେ। ସେ ଯେ ସେ ପ୍ରକାରେ ଥିଲା, ଏପରି ଶୟତାନ ନିଜେ କହିଥିଲା, ତାହା ହିଁ ସତ୍ୟକଥା ଅଟେ। ସେ ସକଳ ସରକାରଙ୍କୁ ସଞ୍ଚାଳନା ଦେଇଥାଏ। ତତ୍ପରେ ବାଇବଲ ଏପରି ମନ୍ତ୍ରଣା ଦେଇ କହିଥିଲା, ଆହେ ସକଳ ପବିତ୍ର ଦୂତଗଣ, ତୁମେ ଜୟଧ୍ୱନି କର। ପୁଣି ଧରାପୃଷ୍ଠରେ ଥିବା ତୁମେ ସାଧୁଗଣ ଉଚ୍ଚ ସ୍ୱରରେ ଜୟଧ୍ୱନି କର। ଯେହେତୁ ଏହି ଜଗତର ରାଜ୍ୟ ସକଳ ଆମମାନଙ୍କର ପୁଣି ପରମେଶ୍ୱରଙ୍କ ରାଜ୍ୟ ସକଳ ହୋଇସାରିଅଛି, ଆଉ ତାଙ୍କର ଖ୍ରୀଷ୍ଟଙ୍କର ରାଜ୍ୟଗୁଡ଼ିକ ହୋଇସାରିଅଛି, ପୁଣି ସେମାନେ ରାଜତ୍ୱ କରିବେ। ଶୟତାନ ଯୀଶୁଙ୍କୁ ଉଚ୍ଚ ପର୍ବତ ଶିଖରକୁ ନେଇଗଲା, ଆଉ ଜଗତର ସମସ୍ତ ରାଜ୍ୟ ତାଙ୍କୁ ଦେଖାଇଲା। ପୁଣି କହିଲା, ଏହିସବୁ ମୋହର ରାଜ୍ୟ ଅଟେ, ପୁଣି ମୁଁ ଏହିସବୁ ରାଜ୍ୟ ତୁମ୍ଭକୁ ଦେବି। ଆଉ ଯୀଶୁ କହିଥିଲେ, ଶୟତାନ ଏଠାରୁ ଦୂର ହୋଇଯା, ତା ନିରାଟ ସତ୍ୟ କଥା ଅଟେ। ସେ ତ ଆଦୌ ତାହାକୁ ଭୃକ୍ଷେପ କରୁନଥିଲେ। ସେ କହିଥିଲେ, ଏହି ଜଗତ ଯଦି ମୋହର ରାଜ୍ୟ ହୋଇଥାନ୍ତା, ତେବେ ସ୍ୱର୍ଗଦୂତ ମାନଙ୍କର ଯେକୌଣସି ଏକ ବାହିନୀକୁ ମୁଁ ଡାକି ପାରିଥାନ୍ତି। କିନ୍ତୁ ମୋହର ରାଜ୍ୟ ଜଗତର ନୁହେଁ, ମାତ୍ର ମୋହର ରାଜ୍ୟ ସ୍ୱର୍ଗର ଅଟେ। ତତ୍ପରେ ସେ କହିଥିଲେ, ପରମେଶ୍ୱରଙ୍କ ରାଜ୍ୟ ତୁମମାନଙ୍କ ମଧ୍ୟରେ ଅବସ୍ଥାନ କରେ, ଆଉ ସେହି ହେତୁରୁ ବାହିନୀଗଣ ପୁଣି ସମର୍ଥ ଗୁଡିକ ଆଉ ପବିତ୍ର ଦୂତମାନଙ୍କର ପୃଷ୍ଠପୋଷକତା। ହାଲେଲୁୟା! ଆଜି ପ୍ରାତଃକାଳରେ ଯୀଶୁଖ୍ରୀଷ୍ଟଙ୍କ ଦେବତ୍ୱ ଦ୍ୱାରା ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଦ୍ୱାରା ଆପଣମାନଙ୍କ ମଧ୍ୟରେ ବାସ କରି ରହିଅଛନ୍ତି। ଆଜ୍ଞା, ହଁ, ତାହା ହିଁ। ଆଜିର ସକାଳ ବେଳା ଆପଣମାନେ କିଏ ଅଟନ୍ତି? ଖ୍ରୀଷ୍ଟ ଯୀଶୁ କିଏ ଅଟନ୍ତି? ଆପଣମାନେ ଯେତେ ଅଧିକ ରୂପେ ତାଙ୍କୁ ଆପଣମାନଙ୍କ ମଧ୍ୟକୁ ଆସିବାକୁ ଦିଅନ୍ତି, ତଦନୁସାରେ ସେ ଆପଣମାନଙ୍କ ମଧ୍ୟରେ ଅଛନ୍ତି। ସେ ତ ବଢୁଅଛନ୍ତି, ଆପଣମାନଙ୍କ ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଅଛନ୍ତି। ଆଜି ଆପଣମାନଙ୍କ ମଧ୍ୟରେ ସଞ୍ଚାରିତ ହେବାକୁ ଚେଷ୍ଟା କରୁଛନ୍ତି, ଆଉ ଆପଣମାନେ ଦୂରରେ ସ୍ଥଗିତ ହୋଇ ଠିଆ ହୁଅନ୍ତି, ପୁଣି ବିସ୍ମିତ ହୁଅନ୍ତି, ପୁଣି ଚାହିଁ ଦେଖନ୍ତି, ଆଉ ଖୋଜିଥାନ୍ତି, ତତ୍ପରେ କିଛି ସମୟ ପାଇଁ ପଛରେ ଅଟକି ରହନ୍ତି। ସେପରି ଆଦୌ କରନ୍ତୁ ନାହିଁ। ପରମେଶ୍ୱରଙ୍କ କୋଳକୁ ସିଧାସଳଖରେ ପ୍ରବେଶ କରନ୍ତୁ। ସମୟଟି ଏହି ସ୍ଥାନରେ ଉପସ୍ଥିତ। ହାଲେଲୁୟା! ଓହୋ, ମୁଁ ତାଙ୍କୁ କେତେ ସ୍ନେହ କରେ! ଏହି ଦିନମାନଙ୍କ ମଧ୍ୟରୁ ଗୋଟିଏ ଦିନ ସେ ଆଗମନ କରୁଅଛନ୍ତି। ମୁଁ ତାଙ୍କୁ ଦର୍ଶନ କରିବାକୁ ଚାହେଁ। ଆପଣମାନେ ତାହା ଚାହାନ୍ତି ନାହିଁ କି? ମୁଁ ତାଙ୍କୁ ଦର୍ଶନ କରିବାକୁ ଚାହେଁ। ଆମମାନେ ତାଙ୍କୁ ଦେଖିବୁ ବୋଲି ମୁଁ ବିଶ୍ୱାସ କରେ। ଆପଣମାନେ ସେପରି କରନ୍ତି ନାହିଁ କି? ସେ ବର୍ତ୍ତମାନ ଏଇଠାରେ ଉପସ୍ଥିତ ଅଛନ୍ତି। ତାଙ୍କ ସମର୍ଥ ସଞ୍ଚାଳିତ ହେଉଅଛି। କେଉଁ ପ୍ରକାରର ଆଚରଣଟି ଲୋକମାନଙ୍କୁ କାନ୍ଦିବାକୁ, ପୁଣି ଚିତ୍କାର କରିବାକୁ, ପୁଣି ସେଥିରେ ଲଗାତାର ଭାବେ ଲାଗି ରହିବାକୁ ପ୍ରେରିତ କରିଥାଏ? ପ୍ରସଙ୍ଗ ବିଷୟଟି କ'ଣ ଅଟେ? ଏହା ତ ପବିତ୍ର ଆତ୍ମାଙ୍କ ଉପସ୍ଥିତି ଅଟେ, ଯିଏକି ସେମାନଙ୍କ ଉପରେ ସଞ୍ଚାଳିତ ହେଉଅଛନ୍ତି। ସେମାନେ କେବଳ ଯଦି ହୃଦୟଙ୍ଗମ କରିପାରିଥାନ୍ତେ, ପୁଣି ତାଙ୍କୁ କୁଣ୍ଢାଇ ପକାଇଥାନ୍ତେ। ପବିତ୍ର ଆତ୍ମାଙ୍କୁ ଆଲିଙ୍ଗନ କରନ୍ତୁ, ତାଙ୍କୁ ବିଶ୍ୱାସ କରନ୍ତୁ, ତାଙ୍କୁ ନିଜର କୋଳରେ କଳାଗତ କରନ୍ତୁ, ଉଚିତ ଧରଣ ଜୀବନକୁ ଯାପନ କରନ୍ତୁ। ଯେପରି କିଛି ଅନୀତିକର କାର୍ଯ୍ୟ କଦାପି ନ କରନ୍ତୁ, ଯାହାକି ତାଙ୍କର ବାଧାର କାରଣ ହେବ। କହନ୍ତୁ, ହେ ପ୍ରଭୁ ଯୀଶୁ, ମୁଁ ଆପଣଙ୍କୁ ଦରକାର କରେ। ଆପଣ ଯେ ମୋହର ଅତି ନିକଟରେ ଠିଆ ହୋଇ ରହନ୍ତୁ, ତାହା ହିଁ ମୁଁ ଚାହେଁ। ପିତା, ମୁଁ ଆପଣଙ୍କର ଅତି ନିକଟରେ ଠିଆ ହେବାକୁ ଯାଉଅଛି। ପୁଣି ଆପଣ ଯେହେତୁ ସେପରି କରନ୍ତି, ସେ ଆପଣଙ୍କ ମଧ୍ୟକୁ ପ୍ରବେଶ କରିବା ନିମନ୍ତେ କେବଳ ଆଗକୁ ଆଗକୁ ବଢୁଅଛନ୍ତି। ସେ ସେଠାରେ ରହିବାକୁ ଚାହାନ୍ତି। ସେ ସବୁ ସମୟ ପାଇଁ ତାଙ୍କ ନିମନ୍ତେ ଆପଣଙ୍କୁ ବିବାହ କରିବା ପାଇଁ ଚାହୁଁଛନ୍ତି। ବର୍ତ୍ତମାନ ବନ୍ଧୁଗଣ, ତାହା ଯେ ନିରାଟ ସତ୍ୟ କଥା ଅଟେ, ସେ କଥାକୁ ମୁଁ ଜାଣେ। ଆପଣମାନେ ଯେ କିଏ ଅଟନ୍ତି, ସେ କଥାକୁ ଲୋକମାନେ ଯେ ଆଦୌ ହୃଦୟଙ୍ଗମ କରନ୍ତି ନାହିଁ, ତାହା ମୋତେ ଜଣା। ଏଠାରେ ଉପସ୍ଥିତ ଥିବା କେତେକ ଜଣ ପାପରୁ ଉର୍ଦ୍ଧ୍ୱରେ ରହି ଜୀବନଯାପନ କରିପାରନ୍ତି, ପାପବିହୀନ ହୋଇ ବଞ୍ଚିପାରନ୍ତି, ପରମେଶ୍ୱରଙ୍କ ଠାରେ ବାସ କରି ରହିପାରନ୍ତି। ଆପଣମାନେ ଭୁଲ ଗୁଡ଼ିକୁ କରିପାରନ୍ତି, କିନ୍ତୁ ଖ୍ରୀଷ୍ଟଙ୍କର ରକ୍ତ ଆପଣମାନଙ୍କୁ କ୍ଷମା କରିଦେବେ। ହେ ପିତା, ଏମାନଙ୍କୁ କ୍ଷମା କରନ୍ତୁ, ଯେହେତୁ ଏମାନେ କ'ଣ କରନ୍ତି ତାହା ଜାଣନ୍ତି ନାହିଁ। ତାହା ସତ୍ୟ କଥା ଅଟେ ନା? ଖ୍ରୀଷ୍ଟଙ୍କ ସେହି ସମାନ ସାମର୍ଥ୍ୟଟି ଯାହାକି କାଲବରୀର କୃଷ ଉପରେ ଲଟକି ରହିଥିଲେ, ସେହି ସମାନ ପରମେଶ୍ୱର ଯିଏକି ପୁନରୁତ୍ଥାନ ଦିନ ତାଙ୍କୁ ଉତ୍ଥାପିତ କଲେ, ଏତେବେଳେ ଆପଣମାନଙ୍କ ମଧ୍ୟରେ ଅବସ୍ଥାନ କରନ୍ତି। ଆପଣମାନେ ଯେଉଁମାନେ କି ପବିତ୍ରତ୍ମାଙ୍କୁ ପାଇଥିଲେ ସେମାନଙ୍କ ମଧ୍ୟରେ ବାସ କରନ୍ତି। ଆରେ ବା, ଆପଣମାନେ ତାଙ୍କୁ ସ୍ନେହ କରନ୍ତି ନାହିଁ କି? ଆରେ ବା, ଆଜି ଆହ୍ୱାନ କରି ଡାକୁଥିବା ତାଙ୍କର ରବଟି ଆପଣମାନେ ଶ୍ରବଣ କରନ୍ତୁ। ଆପଣଙ୍କ କୋଳର ଅତି ନିକଟବର୍ତ୍ତୀ ସ୍ଥାନକୁ ଆପଣ ତାଙ୍କୁ କଢାଇ ଆଣନ୍ତୁ, ପୁଣି କହନ୍ତୁ, କିମ୍ବା ଆପଣଙ୍କ କଳାଗତ ସ୍ଥାନରେ ଅତି ନିକଟକୁ ନେଇ ଆସନ୍ତୁ। ତତ୍ପରେ କହନ୍ତୁ, ପ୍ରଭୁ ଯୀଶୁ, ମୁଁ କିଛିଟା ଭିନ୍ନ ଧରଣ ବିଷୟକୁ ଦେଖିଅଛି। ଏହି ବଡ଼ଦିନର ଅବସରର କାଳରୁ ମୁଁ ହୃଦୟଙ୍ଗମ କରେ ଯେ ଆପଣ ସେତେବେଳେ କିଏ ଅଟନ୍ତି। ଏକଦା ମୁଁ ଆପଣଙ୍କୁ ଗୋରୁ କୁଣ୍ଡରେ ରଖାଯାଇଥିବା ଜଣେ ଶିଶୁର ନ୍ୟାୟ ଉପାସନା କରିଥିଲି। ଏଠାରେ ଦୂରବର୍ତ୍ତୀ ସ୍ଥାନରେ ଏକ ଶିଶୁପୁତ୍ର ନ୍ୟାୟ ମୁଁ ଆପଣଙ୍କୁ ଦେଖିଥିଲି। 1900 ବର୍ଷ ପୂର୍ବେ ମୁଁ ସେପରି ଦେଖିଥିଲି। ପୁଣି ମୁଁ ବିଚାର କଲି ଯେ ମୁଁ ଯଦି ଜେରୁସାଲମ ପର୍ଯ୍ୟନ୍ତ ଯାତ୍ରା କରିପାରିଥାନ୍ତି। ଆଜିକାଲି ସେମାନେ ପାସ୍ ଗୁଡ଼ିକୁ ପୁଣି ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଗୁଡ଼ିକୁ ସେହି ସ୍ଥାନର ଗୁହାକୁଣ୍ଡ ପର୍ଯ୍ୟନ୍ତ ଯିବା ପାଇଁ ହାସଲ କରୁଛନ୍ତି। ସେ ଯେଉଁଠାରେ ଜନ୍ମଗ୍ରହଣ କରିଥିଲେ ସେହି ସମାନ ଗୁହାକୁଣ୍ଡ ସ୍ଥାନ ପର୍ଯ୍ୟନ୍ତ ଯିବାକୁ ତାହା କରୁଅଛନ୍ତି। କିନ୍ତୁ ବନ୍ଧୁଗଣ, ଏହା ତ ସେଠାସ୍ଥିତ ସେହି ଜାଗାଟି ନୁହେଁ ଯେଉଁଠାରେ ସେ ଜନ୍ମିଥିଲେ। ଏହା ତ ଠିକ୍ ଏହି ସ୍ଥାନରେ ରହିଛି ଯେଉଁଠାରେ ସେ ଜନ୍ମିଥିଲେ। ଆମ ସମସ୍ତଙ୍କ ପାଇଁ ପରମେଶ୍ୱର ତାଙ୍କୁ ଏହି ସ୍ଥାନକୁ ଓହ୍ଲାଇ ଆଣିଛନ୍ତି। ପୁଣି ତାଙ୍କର ଜୀବନ୍ତ ଉପସ୍ଥିତି ଆମମାନଙ୍କ ମଧ୍ୟରେ ବାସ କରୁଅଛନ୍ତି। ଆହେ ସୃଷ୍ଟିକର୍ତ୍ତା, ସେହି ସତ୍ତାଟି ଯିଏକି ଜଗତକୁ ସୃଷ୍ଟି କଲେ, ପୁଣି ସକଳ ସ୍ୱର୍ଗକୁ ସୃଷ୍ଟି କଲେ, ପୃଥିବୀକୁ ସୃଷ୍ଟି କଲେ, ମନୁଷ୍ୟକୁ ସୃଷ୍ଟି କଲେ, ସେ ଯେତେବେଳେ ସେହି ସମସ୍ତଙ୍କ ସହିତ ବ୍ୟକ୍ତିଗତ ଭାବେ ଅଛନ୍ତି, ଯେଉଁମାନେ ଆଜି ପବିତ୍ରାତ୍ମାଙ୍କ ବାପ୍ତିସ୍ମକୁ ହାସଲ କରିଛନ୍ତି। ତାହା ହିଁ ବିଷୟଟି ଅଟେ, ତାହା ହିଁ ଗୁପ୍ତ ରହସ୍ୟ ଅଟେ। ପବିତ୍ରାତ୍ମାଙ୍କୁ ଗ୍ରହଣ କରି ନିଅନ୍ତୁ, ସେ ଆପଣମାନଙ୍କ ମଧ୍ୟରେ ଅଛନ୍ତି, ସେ ମହିମାର ଆଶା ଭରସା ଅଟନ୍ତି। ତତ୍ପରେ ଏଠାରେ ପୁରାତନ ନିୟମର ମଧ୍ୟକୁ ଧ୍ୟାନ ଦିଅନ୍ତୁ, ଯେପରିକି ମୁଁ ବହୁଧା ଏହା ଉପରେ ଉଦ୍ଧୃତ କରି ସାରିଅଛି। ଚୁକ୍ତିଟି ଯେତେବେଳେ ପ୍ରସ୍ତୁତ କରାଗଲା, ଏହାକୁ ଦୁଇ ଖଣ୍ଡ କରି ଚିରାଗଲା। ଏକ ମୃତ ପଶୁର ଶରୀର ଉପରେ ତାହାକୁ ସେପରି କରାଗଲା। ପୁଣି ସେହି ଉଭୟ ଚୁକ୍ତିପତ୍ରକୁ ସମାନ ଭାବେ ମେଳ ଖାଇବାକୁ ହିଁ ଅଛି। ସେହି ଚୁକ୍ତିପତ୍ରଟିକୁ ପରସ୍ପର ସହିତ ମେଳ ଖାଇବାର ଆବଶ୍ୟକତା ରହିଛି। ପୁଣି ଆଜିକାଲି ପରମେଶ୍ୱରଙ୍କ ଚୁକ୍ତିକୁ କରିଛନ୍ତି। ଆପଣମାନେ ଯେ ଉତ୍ତମ ଲୋକ ଥିଲେ ଏଥିପାଇଁ ନୁହେଁ, ଏଥିପାଇଁ ମଧ୍ୟ ନୁହେଁ ଯେ ଆପଣମାନେ ଏକ ମଣ୍ଡଳୀରେ ଯୋଗଦାନ କରିଥିଲେ, ଏପରି ମଧ୍ୟ ନୁହେଁ ଯେ ସମାଜ ମଧ୍ୟରେ ଆପଣ ଏକ ଉଚ୍ଚ ପଦବୀକୁ ହାସଲ କରିଥିଲେ। ଆପଣ ସର୍ବଦାରୁ ଅତି ଉତ୍ତମ ବ୍ୟକ୍ତି ହୋଇଥାଇ ପାରନ୍ତି। ଆପଣ ଏକ ବିଶୁଦ୍ଧ ଜୀବନକୁ ଅତିବାହିତ କରିଥାଇ ପାରନ୍ତି। ପ୍ରତିଦିନ ଆପଣ ଉପାସନାଳୟକୁ ଯାଇପାରିଥାନ୍ତି। ଆପଣ ପ୍ରତିଦିନ ବଳିଦାନ ଚଢାଇ ପାରିଥାନ୍ତି। ଆପଣ ନିଜର ଅର୍ଥର ଏକ ଅଂଶକୁ ଦେଇପାରିଥାନ୍ତି। ଆପଣ ଜଗତର ସବୁକିଛି ପାପକୁ ଛାଡି ଦେଇପାରିଥାନ୍ତି, ପୁଣି ସବୁକିଛି ପାପଚାରୀ ବିଷୟକୁ ଛାଡି ଦେଇପାରିଥାନ୍ତି, ପୁଣି ଆପଣ ପାରିଲା ଭଳି ଏକ ପବିତ୍ର ପୁଣି ବିଶ୍ୱସ୍ତ ଜୀବନକୁ ବିତାଇ ପାରିଥାନ୍ତି। ତଥାପି ପୂର୍ବରୁ ପଶ୍ଚିମ ଯେତେ ଦୂର, ଆପଣ ସ୍ୱର୍ଗକୁ ସେତେ ଦୂରତାର ପର୍ଯ୍ୟନ୍ତ ତଥାପି ହରାଇ ଦେଇପାରନ୍ତି, ତାହା ହିଁ ସତ୍ୟ କଥା ଅଟେ। ଏହା ତ ଉତ୍ତମ କାର୍ଯ୍ୟ ନୁହେଁ ଯଦ୍ୱାରା ଆମମାନେ ମୁକ୍ତ ହେଲୁ, ମାତ୍ର ଏହା ତ ତାଙ୍କର ଅପାର କରୁଣା ଅଟେ ଯଦ୍ୱାରା ଆମେ କଢାଇ ଅଣାଗଲୁ। ଅର୍ଥାତ୍ ପରମେଶ୍ୱର ନିଜର ପୁତ୍ରଗଣ ଓ କନ୍ୟାଗଣ କରି ପ୍ରସ୍ତୁତ କରିବାକୁ ଚାହିଁ ଆମମାନଙ୍କ ସହିତ ସେପରି ବ୍ୟବହାର କଲେ।
ଏଗୁଡ଼ାକ ଉତ୍ତମତା କୌଣସି ପ୍ରକାରରେ ପ୍ରସ୍ତୁତ କରେ ନାହିଁ, ପରମେଶ୍ୱରଙ୍କ ଆତ୍ମା ଏହାକୁ ପ୍ରସ୍ତୁତ କରନ୍ତି।
ସକଳ ଉତ୍ତମତା ଏଗୁଡ଼ିକୁ ଆଦୌ ନ କରିନଥାଏ, ପରମେଶ୍ୱରଙ୍କର ଆତ୍ମା ସେଗୁଡ଼ିକୁ କରନ୍ତି। ଏହା ଯଦି ତଦରୂପ ନଥିଲା, ତେବେ ତାଙ୍କୁ ପବିତ୍ରାତ୍ମାଙ୍କୁ ଆଦୌ ପ୍ରେରଣ କରିବାକୁ ଆବଶ୍ୟକ ପଡ଼ିନଥାନ୍ତା। ପବିତ୍ର ଆତ୍ମା କିପରି ଭାବରେ ଆମମାନଙ୍କୁ ସମ୍ପୂର୍ଣ୍ଣ କରିପାରିଥିଲେ, କିମ୍ବା ଚୁକ୍ତିଟି କିପରି ଭାବେ ସମ୍ପୂର୍ଣ୍ଣ ହୋଇପାରେ? ଯୀଶୁ କହିଥିଲେ, ମୁଁ ତୁମମାନଙ୍କୁ ଛାଡି ଚାଲିଯିବି, ତଥାପି ମୁଁ ପୁନର୍ବାର ଫେରି ଆସିବି, ପୁଣି ତୁମମାନଙ୍କ ସହିତ ରହିବି, ଏପରିକି ତୁମମାନଙ୍କ ମଧ୍ୟରେ ରହିବି, ପିତାଙ୍କ ନିକଟରେ ପ୍ରାର୍ଥନା କରିବି, ପୁଣି ସେ ତୁମମାନଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିବେ, ସେ ତୁମମାନଙ୍କ ସହିତ ସଦା ସର୍ବଦା ରହିବେ। ପୁଣି ଲୋକମାନେ ମଣ୍ଡଳୀର କେତେକ ପୁସ୍ତକରେ ସେମାନଙ୍କ ନାମଟିକୁ ଲେଖାଇଥାନ୍ତି। ବଡ଼ଦିନର ଅବସରରେ ଏକ ନୂତନ ପୃଷ୍ଠାକୁ ଓଲଟାଇବାକୁ ଚେଷ୍ଟା କରନ୍ତି, ସେଠାରେ ରହିଥିବା ଆରାଧନାଳୟକୁ ଚାଲିକରି ଯିବାକୁ ଚେଷ୍ଟା କରନ୍ତି, ପୁଣି ସେଠାରେ ରହିଥିବା ଗୋରୁକୁଣ୍ଡକୁ କିଛିଟା ଉପହାର ଦେବାକୁ ଚେଷ୍ଟା କରନ୍ତି। ଯେତେବେଳେ କି ପବିତ୍ର ଆତ୍ମା ପ୍ରତ୍ୟେକ ସ୍ଥାନରେ ପ୍ରବେଶ କରିବାକୁ ବଳ ପ୍ରୟୋଗ କରୁଅଛନ୍ତି, ପାଇବାକୁ ଯତ୍ନ କରୁଅଛନ୍ତି, ଆଉ ଜଗତ ସେମାନଙ୍କୁ ଏପରି ଭାବରେ ଅନ୍ଧକାର ରଖିସାରିଛି ଯେ ସେମାନେ ସେଟାକୁ ଅକ୍ଲେଶରେ ଅଗ୍ରସର ହୋଇ ଚାଲିଯିବେ, ପୁଣି କହିବେ ଆଚ୍ଛା ତେବେ ତାହା ତ ଦଳେ ଧର୍ମାନ୍ଧମାନଙ୍କର ଗୋଷ୍ଠୀ ଅଟେ। ନୋହଙ୍କ ସମୟରେ ଏହା ଯେପରି ଧରଣ ହୋଇଥିଲା ଏହା ଠିକ୍ ତଦ୍ରୁପ ଧରଣର ଅଟେ। ପରମେଶ୍ୱରଙ୍କ ପୁତ୍ରଙ୍କ ଆଗମନଟି ଖୁବ୍ ନିକଟବର୍ତ୍ତୀ ହୋଇସାରିଅଛି, ଏହା ସତ୍ୟ କଥା ଅଟେ। ଆଉ କେବଳ ସେମାନେ ଅଟନ୍ତି ଯେଉଁମାନେ କି ପବିତ୍ର ଆତ୍ମାଙ୍କ ସମର୍ଥୀ ହୋଇଛନ୍ତି, ଯେଉଁମାନେ ସେହି ଅବିନାଶୀ ଜୀବନକୁ ଯିଏକି ସେମାନଙ୍କ ମଧ୍ୟରେ ବାସ କରନ୍ତି, ସେ ପବିତ୍ର ଆତ୍ମା ଅଟନ୍ତି, ତାହା ହିଁ ସେହି ନମୁନାଟି ଅଟନ୍ତି ଯିଏକି ଏହି ଧରାପୃଷ୍ଠକୁ ଆକର୍ଷିତ ହୋଇ ଉର୍ଦ୍ଧକୁ ନୀତ ହେବାକୁ ଯାଉଅଛନ୍ତି। ଠିକ୍ ସେତିକିଟା ନିଶ୍ଚିତ ଅଟେ ଯେତିକିଟା ନିଶ୍ଚିତ କୌଣସି ବିଷୟ ଅଟେ। ସେହି ଛୋଟ ପୁରୁଣା ଜାହାଜ ମଧ୍ୟରେ ଅନ୍ୟ କିଛି ବିଶେଷ ଧରଣର ବିଷୟ ରହିଥିଲା। ନୋହଙ୍କର ଦିନମାନଙ୍କରେ ଯେଉଁ ଜାହାଜଟି ଜଳରେ ଭାସୁଥିଲା ତନ୍ମଧ୍ୟରେ ତାହା ରହିଥିଲା। ଏହା ଉର୍ଦ୍ଧରୁ ଦତ୍ତ ହୋଇଥିବା ଆକର୍ଷଣ କରୁଥିବା ଏକ ଶକ୍ତି ଥିଲା। ମାସ୍ତୁଲର ଉପରି ଭାଗରେ ସେଠାରେ ଏକ ପ୍ରଦୀପ ଥିଲା, ତାହା ତ ପରମେଶ୍ୱରଙ୍କ ମହିମାର ତେଜ ଥିଲା, ଯାହାକି ସ୍ୱର୍ଗରୁ ପ୍ରଜ୍ୱଳିତ ହେଲା ପୁଣି ତଳେ ଉପର କୋଠରୀ ଉପରେ ପ୍ରଜ୍ୱଳିତ ହେଲା। ହେ ବନ୍ଧୁ, ମୁଁ ଆପଣମାନଙ୍କୁ କୁହେ ଯେ ମୋର ବାକ୍ୟକୁ ଶୁଣନ୍ତୁ। ଯେପରି ଧରଣର ଏକ ଆକର୍ଷଣ କରୁଥିବା ଶକ୍ତି ସେଠାରେ ରହିଛନ୍ତି, ମଣ୍ଡଳୀ ମଧ୍ୟରେ ନୁହେଁ, ପାଳକଙ୍କ ନିକଟରେ ନୁହେଁ, ମାତ୍ର ମହିମାମୟ ସ୍ଥାନରୁ ଅଟେ। ପବିତ୍ର ଆତ୍ମାଙ୍କ ବାପ୍ତିସ୍ମଟି ସେହି ଯୋଗ୍ୟ ପ୍ରଣାଳୀରୁ ତଳକୁ ଅବତରଣ କରୁଅଛନ୍ତି, ମଣ୍ଡଳୀକୁ ଉର୍ଦ୍ଧକୁ ନେଇଯିବା ନିମନ୍ତେ ଅବତରଣ କରୁଅଛନ୍ତି। ଏହା କଣ ଅଟେ? ପରମେଶ୍ୱରଙ୍କ ଶକ୍ତି, ତାଙ୍କର ଜୀବନର ଶକ୍ତି, ଜୋଇଙ୍କର ପ୍ରବେଶ ମାର୍ଗର ପରିଚୟ ଅଟେ। ଏହିସବୁ କର୍ମ ଯାହାକୁ ମୁଁ କରେ ତୁମମାନେ ମଧ୍ୟ ସେହିସବୁ କରିବ, ଆଉ ସେସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ। ସେ ତ ତାଡ଼ିତ ହେଲେ, ତୁଚ୍ଛୀକୃତ ହେଲେ, ଥଟ୍ଟା କରାଗଲେ, ପୁଣି ମୃତ୍ୟୁବରଣ କଲେ, ତତ୍ପରେ କବରସାଇ ହେଲେ, ତଥାପି ସେ ସତ୍ୟ ଥିଲେ। ସେ ଆପଣା ମଧ୍ୟରେ ପରମେଶ୍ୱରଙ୍କ ଆତ୍ମାଙ୍କୁ ଲାଭ କରିଥିଲେ, ଆଉ ଈଶ୍ୱର ତାଙ୍କୁ ଉତ୍ଥାପିତ କଲେ। ଆମ୍ଭେମାନେ ସେହି ମହାନ ମାର୍ଗରେ ଯଦି ଅଗ୍ରସର ହେଉ ତେବେ ଆମମାନେ ମଧ୍ୟ ବାହାରି ଆସିବୁ, ଏହା ହିଁ ଅଟେ। ଆରେ ବା, ହାଲେଲୁୟା! ମୁଁ ତାଙ୍କୁ ସ୍ନେହ କରେ। ମୋତେ ଅଧ୍ୟାବଧି ଶୁଣନ୍ତି କି? ଆପଣମାନେ ତାଙ୍କୁ ପ୍ରେମ କରନ୍ତି କି? ଆପଣମାନେ ନିଜର ସମସ୍ତ ହୃଦୟ ସହିତ ତାଙ୍କୁ ସ୍ନେହ କରନ୍ତି କି? ସେ ଚମତ୍କାର ଅଟନ୍ତି ନାହିଁ କି? ଆରେ ବା, ଚମତ୍କାର! ଚକ୍ଷୁ ଦେଖିଅଛି, କର୍ଣ୍ଣ ଶୁଣିଅଛି, ଯା ଈଶ୍ୱର ବାକ୍ୟ ଲିଖିତ ହୋଇଅଛି, ସେ ଚମତ୍କାର ଅଟନ୍ତି ନାହିଁ କି? ଚମତ୍କାର ଅଟନ୍ତି ନାହିଁ କି? ଆସନ୍ତୁ ନିଜ ନିଜର ମସ୍ତକଟାକୁ ଏତେବେଳେ ଅବନତ କରିବା। ସ୍ୱର୍ଗବାସୀ ପିତା, ଆହେ ଯୀଶୁ, ଏକ ମହାନ ସମୟ ପାଇଁ ମୁଁ ଅପେକ୍ଷା କରୁଅଛି, ଏହାକୁ ଆସୁଥିବାର ମୁଁ ଲକ୍ଷ୍ୟ କରେ। କୌଣସି ସ୍ଥାନରେ ଭରସାର ଯେ କୌଣସି ପରିଚୟ ନାହିଁ ସେ କଥାକୁ ମୁଁ ଦେଖେ। ଯୁଗତି ଯେ ଆଗକୁ ବଢୁଅଛି ତାହାକୁ ମୁଁ ଲକ୍ଷ୍ୟ କରେ। ସେହି ଲାଲି ବତୀ ଗୁଡ଼ିକ ଯାହାକି ସାମ୍ୟବାଦର ଅଟେ, ତାହା ଯେ ବିଶ୍ୱର ପ୍ରତ୍ୟେକ ସ୍ଥାନର ଉପରେ ଦେଇ ଅତିକ୍ରମ କରୁଅଛି ସେ କଥାକୁ ମୁଁ ଦେଖେ। ଆଚରଣଗତ ମଣ୍ଡଳୀ ଗୁଡ଼ିକ ଆପଣଙ୍କ ମଣ୍ଡଳୀରେ ବିରୋଧ କରିବାକୁ ସେମାନଙ୍କର ସ୍ଥାପିତ ମାନକୁ ଯେ ଗ୍ରହଣ କରୁଅଛନ୍ତି ସେ ବିଷୟକୁ ମୁଁ ଲକ୍ଷ୍ୟ କରେ। ସେମାନଙ୍କୁ ଦୋଷାରୋପ କରିବାକୁ ଚେଷ୍ଟା କରୁଅଛନ୍ତି, ଆଉ କହୁଅଛନ୍ତି ଐଶ୍ୱରିକ ସୁସ୍ଥତା ଭ୍ରାନ୍ତ ବିଷୟ ଅଟେ, ଏହା ଧର୍ମାନ୍ଧମାନଙ୍କର ଏକ ଗୋଷ୍ଠୀ ଅଟେ। ଏହାକୁ ବନ୍ଦ କରିଦେବା ନିମନ୍ତେ ଆମମାନଙ୍କର ହ୍ୱାଇଟ୍ ହାଉସ୍ରେ ଏକ ବିଲ୍ ଆଗତ ହୋଇଅଛି। ଓହୋ! କିନ୍ତୁ ହେ ପରମେଶ୍ୱର, ସେଦିନର ଅବସରରେ ସେଠାରେ ବସିଥିବା ସମୟରେ ପୁଣି ସେହି ସାଧୁ ବ୍ୟକ୍ତିଗଣଙ୍କୁ ଲକ୍ଷ୍ୟ କରୁଥିବା ଅବସରରେ ସେମାନେ ସମସ୍ତେ ପରମେଶ୍ୱରଙ୍କ ସମର୍ଥରେ ଚାଜଲ୍ୟମାନ ଅବସ୍ଥାରେ ଥିଲେ। ସେମାନଙ୍କ ମୁଖମଣ୍ଡଳ ଗୁଡ଼ିକ ଧ୍ୟାନର ସହିତ ଦେଖୁଥିଲି, ପୁଣି ପରମେଶ୍ୱରଙ୍କ ମହିମାର ତେଜକୁ ଲକ୍ଷ୍ୟ କରୁଥିଲି। ସେମାନେ ତ ସେହି ଅଗ୍ନିକୁଣ୍ଡର ସମ୍ମୁଖରେ ଉପସ୍ଥିତ ଥିବା ଏପ୍ରିୟ ସନ୍ତାନ ପରି ଥିଲେ। ଆମମାନେ ଆଦୌ ଦଣ୍ଡବତ କରିବୁ ନାହିଁ, ନୁହେଁ, କଦାପି ନୁହେଁ। ଆମମାନଙ୍କ ପରମେଶ୍ୱର ଆମମାନଙ୍କୁ ରକ୍ଷା କରିବାକୁ ସକ୍ଷମ ଅଟନ୍ତି। ହେ ପ୍ରଭୁ ଯୀଶୁ, ଆପଣ ତ ଅତିଶୀଘ୍ର ଆଗମନ କରିବେ। ତତ୍ପରେ ସମୟର ଅବସରଟି ଯେ ଭିତର ପାଖରେ ଅବସ୍ଥିତ ହେଉଅଛି ସେ କଥାକୁ ମୁଁ ଲକ୍ଷ୍ୟ କରେ। ଯେତେବେଳେ କି ଲୋକମାନେ ଈଶ୍ୱର ପ୍ରାୟତାକୁ ଧାରଣ କରିଛନ୍ତି, ମାତ୍ର ତାର ଶକ୍ତିକୁ ଅଗ୍ରାହ୍ୟ କରନ୍ତି, ଏ ପ୍ରକାର ଲୋକମାନଙ୍କଠାରୁ ଅନ୍ତର ହୁଅ, ଏହା ଆପଣ କହିଥିଲେ। ଯୁଗାନ୍ତର ଦିନମାନଙ୍କ ପାଇଁ ଆତ୍ମା କହୁଅଛନ୍ତି, ପୁଣି ଆଜ ଦିନ ଆମେ ସେହି ଦିନଟିର ମଧ୍ୟରେ ଅବସ୍ଥାନ କରିଅଛୁ। ପ୍ରଭୁ, ଏଠାରେ ଆମମାନଙ୍କ କ୍ଷୁଦ୍ର ମଣ୍ଡଳୀଟି ଅବସ୍ଥାନ କରୁଅଛି। ସେହି ପୁରୁଷଗଣ ଓ ନାରୀଗଣ ରହିଅଛନ୍ତି ଯେଉଁମାନେ ଆପଣଙ୍କୁ ସ୍ନେହ କରନ୍ତି ବୋଲି ମୁଁ ବିଶ୍ୱାସ କରେ। ପୁଣି ହେ ପରମେଶ୍ୱର, ମୁଁ ପ୍ରାର୍ଥନା କରେ ଯେ ସେହି ଆତ୍ମା ଯିଏକି ସେମାନଙ୍କର ଏକାଧିକ ହୃଦୟକୁ ପରିପୂର୍ଣ୍ଣ କରିଛନ୍ତି, ବିଗତ ଦିନମାନଙ୍କରେ ସେପରି କରିଛନ୍ତି, ତା ଯେତେବେଳେ ପ୍ରବଳ ହୋଇ ଆସିବେ, ଅନେକଙ୍କ ମଧ୍ୟକୁ ପ୍ରେରିତ ହେବେ। ସେମାନେ ଯେପରି ସକଳ ଶତ୍ରୁତାକୁ, ସକଳ ପ୍ରକାର ବିବାଦକୁ, ପୁଣି ସେହିସବୁ ମନ୍ଦ ଆଚରଣକୁ ଯାହାକି ଆପଣଙ୍କ ନିକଟରେ ଅପସନ୍ଦର କାରଣ ଅଟେ, ସେସବୁକୁ ଏକତରଫା କରି ଦୂରେଇ ଦେବେ। ପୁଣି ବଡ଼ଦିନ ଆଗକୁ ବଢ଼ିବେ, ଗୋରୁକୁଣ୍ଡ ଆଡ଼କୁ ନୁହେଁ, ମାତ୍ର କାଲବରୀ ଆଡ଼କୁ ଅଗ୍ରସର କରିବେ। ଏପରି ନୁହେଁ ଯେ ସମ୍ପୂର୍ଣ୍ଣ ରୂପେ କାଲବରୀ ନିକଟରେ ହେଲା ପରି କିନ୍ତୁ ଖ୍ରୀଷ୍ଟଙ୍କ ନିକଟକୁ, ଗୌରବ ଭରସାଙ୍କ ନିକଟକୁ, ପରମେଶ୍ୱରଙ୍କ ଦେବତ୍ୱ ନିକଟକୁ, ପରମେଶ୍ୱରଙ୍କ ଚମତ୍କାରିତାର ଆଡ଼କୁ, ପୁଣି ପରମେଶ୍ୱରଙ୍କର ସେହି ସାମର୍ଥ୍ୟ ଆଡ଼କୁ, ଯାହା କେତେବେଳେ ଆମମାନଙ୍କ ହୃଦୟରେ ଅବସ୍ଥାନ କରି ରହିଛନ୍ତି, ତାହାରି ନିକଟବର୍ତ୍ତୀ ହେଉଅଛୁ। ଜଗତର ସକଳ ପ୍ରକାର ବିଷୟବସ୍ତୁ ଗୁଡ଼ିକରୁ ଆମମାନଙ୍କୁ ଆକର୍ଷଣ କରି ଆଣିବାକୁ ଚେଷ୍ଟା କରୁଛନ୍ତି, ଯେପରିକି କୌଣସି ଏକ ଦିନ ସେହି ଜଗତରୁ ଆମମାନଙ୍କୁ କାଢି ଆଣିପାରନ୍ତି, ଏକ ଉତ୍ତମ ଦେଶକୁ କଢ଼ାଇ ନେଇପାରନ୍ତି। ହେ ପ୍ରଭୁ, ଆଜି ଦିନ ଏହାକୁ ପ୍ରଦାନ କରନ୍ତୁ, ଆପଣଙ୍କ ଦାସଙ୍କ ପ୍ରାର୍ଥନାକୁ ଶୁଣନ୍ତୁ, ଲୋକମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଏଠାରେ କେହି ଯଦି ହଜିଯାଇଥିବା ଅବସ୍ଥାରେ ଅଛନ୍ତି, କେହି ଜଣେ ବ୍ୟକ୍ତି ଯଦି ପବିତ୍ର ଆତ୍ମାଙ୍କ ବିହୀନତା ଅବସ୍ଥାରେ ଅଛନ୍ତି, ଆଜିର ସକାଳ ସେମାନେ ଆପଣଙ୍କୁ ଯେପରି ଗ୍ରହଣ କରନ୍ତି, ପ୍ରିୟ ପରମେଶ୍ୱର ଏହାକୁ ପ୍ରଦାନ କରନ୍ତୁ। ଯେହେତୁ ଆମମାନେ ଆପଣଙ୍କ ପ୍ରିୟ ପୁତ୍ର ଯୀଶୁଙ୍କ ନାମରେ ଏହାକୁ ନିବେଦନ କରୁ, ଯିଏକି 1900 ବର୍ଷ ପୂର୍ବେ ଏକ ଗୁହାର କୁଣ୍ଡରେ ଜନ୍ମିଥିଲେ, ଯିଏକି 33 ବର୍ଷ ଉତ୍ତାରେ କାଳବରୀରେ ଯାତନା ଭୋଗ କଲେ, ଆମମାନଙ୍କ ସକଳ ପାପ ପାଇଁ ଦାରୁଣ ଯନ୍ତ୍ରଣା ଭୋଗିଲେ, ଏହାରି କିଛି ଦିନ ଉତ୍ତାରେ 40 ଦିନ ପରେ ଯିଏକି ଉର୍ଦ୍ଧ୍ୱରେ ନୀତ ହେଲେ, ସେ ଗୌରବର ଉର୍ଦ୍ଧ୍ୱକୁ ଗୃହୀତ ହେଲେ, ତତ୍ପରେ 10 ଦିନ ଉତ୍ତାରେ ପୁଣି ଆସିଲେ, ପବିତ୍ର ଆତ୍ମାଙ୍କ ଶକ୍ତିରେ ଆସିଲେ, ଆଉ ଏତେବେଳେ ମଣ୍ଡଳୀ ମଧ୍ୟରେ ବାସ କରୁଅଛନ୍ତି। ତତ୍ପରେ ଅତିଶୀଘ୍ର ସେହି ସମାନ ଶକ୍ତିଙ୍କ ସହିତ ମଣ୍ଡଳୀ ମଧ୍ୟରେ ପବିତ୍ର ଆତ୍ମାଙ୍କ ସମର୍ଥ ଯେହେତୁ ତାଙ୍କୁ ଉଦ୍ଧିତ କଲେ, ଏହାକୁ କାଢି ଆଣିବା ପାଇଁ ଆସିବେ। ହେ ପରମେଶ୍ୱର ଆସନ୍ତୁ, ଆପଣ ଆସିବେ, ପୁଣି ମଣ୍ଡଳୀକୁ ଉଦ୍ଧାର କରିବେ କି? ଯେହେତୁ ଆମମାନେ ଏହାକୁ ତାଙ୍କ ନାମରେ ଯାଚନା କରୁ। ଆପଣମାନେ ନିଜ ନିଜର ମସ୍ତକକୁ ଅବନତ କରି ଯେତେବେଳେ ରଖିଅଛନ୍ତି, ଆଜି ଆହ୍ୱାନ କରୁଅଛନ୍ତି, ସେ ଗୀତଟିକୁ ଆମମାନେ ଗାନ କରିବାକୁ ଯାଉଅଛୁ। ଏଠାରେ କେହି ଜଣେ ବ୍ୟକ୍ତି ଯଦି ଖ୍ରୀଷ୍ଟଙ୍କ ବିହୀନ ଅବସ୍ଥାରେ ଅଛନ୍ତି, ପରମେଶ୍ୱରଙ୍କ ଠାରୁ ରହିତ ଅବସ୍ଥାରେ ଅଛନ୍ତି, ଭରସା ବିହୀନ ହୋଇ ରହିଛନ୍ତି, ଆପଣ ଯେତେବେଳେ ଆସିବେ କି? ଆଜି ଡାକୁଛନ୍ତି, ଯୀଶୁ ଡାକୁଛନ୍ତି, ଆଜି ସେ କୋମଳ ସ୍ୱରରେ ଡାକୁଛନ୍ତି, ଯୀଶୁ କୋମଳ ସ୍ୱରରେ ଆଜି ଡାକୁଅଛନ୍ତି। ଆପଣମାନେ ଆଜି ଈଶ୍ୱର ବିହୀନ ଅବସ୍ଥାରେ, ଭରସା ବିହୀନ ଅବସ୍ଥାରେ, ଖ୍ରୀଷ୍ଟ ବିହୀନ ଅବସ୍ଥାରେ ଅଛନ୍ତି କି? ଆପଣମାନେ ହୃଦୟଙ୍ଗମ କରନ୍ତି କି ଯେ ଆପଣମାନେ ପରମେଶ୍ୱରଙ୍କ ବଚନର ସମ୍ପୂର୍ଣ୍ଣ ଜୀବନକୁ ହାସଲ କରି ନାହାନ୍ତି ବୋଲି? ଆପଣମାନେ ଆସିବେ ନାହିଁ କି? ଆଗକୁ ଅଧିକ ଦୂରକୁ ଦୂରେଇ ଯାଆନ୍ତି, ଡାକୁଅଛନ୍ତି, ସେ ଆଜି ଡାକୁଅଛନ୍ତି, ଆଜି ଯୀଶୁ ଡାକୁଅଛନ୍ତି, ସେ ଆଜି କୋମଳ ସ୍ୱରରେ ଡାକୁଅଛନ୍ତି। ଶୁଣନ୍ତୁ, ପିତା ଏଠାରେ ଉପସ୍ଥିତ ଅଛନ୍ତି, ଆଉ ସେ ଆପଣମାନଙ୍କୁ ତ୍ରାଣ କରିବାକୁ ଚାହିଁଅଛନ୍ତି। ଆପଣ ଯଦି ପରିତ୍ରାଣହୀନ ଅବସ୍ଥାରେ ଅଛନ୍ତି, ତେବେ ସେ ଆପଣମାନଙ୍କୁ ମୁକ୍ତ କରିବାକୁ ଚାହୁଁଅଛନ୍ତି। ଆପଣମାନେ ପରିତ୍ରାଣହୀନ ଅବସ୍ଥାରେ ନାହାନ୍ତି, ସେ କଥା ମୋତେ ଜଣା। ମୁଁ ତଥାପି ବନ୍ଧୁଗଣ ଶୁଣନ୍ତୁ, ଆଜିର ପ୍ରାତଃକାଳରେ ମୁଁ ଆପଣମାନେ ନିମନ୍ତେ କିଛିଟା ବିଶେଷ ଧରଣ କାର୍ଯ୍ୟ କରିବାକୁ ଚାହେଁ। ଯେତେବେଳେ ଆପଣମାନେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ମୁଁ ଆପଣମାନଙ୍କ ପାଇଁ ଚାହେଁ ଯେ ଆପଣମାନେ କେବଳ ନିଜ ନିଜର ଚକ୍ଷୁ ଦ୍ୱୟକୁ ବନ୍ଦ କରି ପକାନ୍ତୁ। ଏହି ସ୍ଥାନରେ ଏକ ପର୍ଦ୍ଦାକୁ ମୁଁ ପକାଇ ଦେବାକୁ ଚାହେଁ, ପୁଣି କୌଣସି ଏକ ଭିନ୍ନ ସ୍ଥାନରେ ଆପଣମାନଙ୍କୁ ନଜର ପକାଇବାକୁ ଚାହେଁ। ଆଜିର ପ୍ରାତଃକାଳରେ ଆମମାନେ ଏକ ଛୋଟ କାଟ ସାକ୍ଷାତକାର ପାଇଁ ଅଗ୍ରସର କରୁଛୁ, ଆଉ ସେହି ଭଉଣୀଟି ଯେତେବେଳେ ସେହି ଗୀତଟିର ସ୍ୱରକୁ ବଜାଉଛନ୍ତି, ସେତିକି ବେଳେ ଆମେ ତାହାକୁ କରୁଅଛୁ। ସେହି ପର୍ଦ୍ଦାଟିକୁ ମୁଁ ପକାଇବାକୁ ଯାଉଅଛି, ସେହି ସମସ୍ତଙ୍କ ପାଇଁ, ଅର୍ଥାତ୍ ଯୁବକ ଓ ବୃଦ୍ଧ, ପୁଣି ଅନ୍ୟ ସମସ୍ତଙ୍କ ପାଇଁ ଯେଉଁମାନେ ଏହି ଆରାଧନାଳୟ ମଧ୍ୟରେ ବସିଛନ୍ତି, କେବଳ ସେମାନଙ୍କ ପାଇଁ ତାହା କରିବାକୁ ଯାଉଅଛି। ଆଜିର ସକାଳ ବେଳାରେ କିଛି ସମୟ ପାଇଁ ମୁଁ ନରକର ଫାଟକ ଗୁଡ଼ିକର ଆଡ଼କୁ ଦୃଷ୍ଟିପାତ କରାଇବାକୁ ଚେଷ୍ଟା କରୁଅଛି। ସେଠାରେ ରହିଥିବା ଲୋକମାନେ ଏ କଥାକୁ ଜାଣନ୍ତି ଯେ ଏଠାରେ ବଡ଼ଦିନ ଏକ ଉତ୍ସବ ବର୍ତ୍ତମାନ ପାଳିତ ହେଉଅଛି। ସେମାନେ ଆପଣମାନଙ୍କର ସମୟରେ ବଡ଼ଦିନ ଅବସରରେ ଯେ କ'ଣ କରିଥିଲେ ସେ କଥାକୁ ଜାଣନ୍ତି। ସେମାନେ ମଧ୍ୟରୁ କେତେ ଜଣ ମଦ୍ୟପାନ କରିଥିଲେ, ସେମାନେ ମଧ୍ୟରୁ କେତେ ଜଣ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିଥିଲେ, କେତେକ ଜଣ ଆରାଧନାଳୟରେ ଉପସ୍ଥିତ ଥିଲେ, କେତେକ ବ୍ୟକ୍ତି ପରିହାସ କରିଥିଲେ, କେତେକ ବ୍ୟକ୍ତି ଥଟ୍ଟା ପରିହାସ କରିଥିଲେ। ଯଦି ଏହା ଗୁରୁଣ୍ଡି ଗୁରୁଣ୍ଡି ପ୍ରବେଶ କରୁଅଛି, ତେବେ କ'ଣ ଆଜିର ପ୍ରାତଃକାଳରେ କଙ୍କା ବିଶିଷ୍ଟ ଏକ ଢାଞ୍ଚା ମଣ୍ଡଳୀ ମଧ୍ୟକୁ ପ୍ରବେଶ କରିପାରନ୍ତା କି? ଆପଣଙ୍କୁ ଜଣା ଅଛି ଯେ ପରବର୍ତ୍ତୀ ବଡ଼ଦିନର ଅବସରରେ ଆପଣମାନେ ସେହିଠାରେ ଥାଇପାରନ୍ତି। ପରବର୍ତ୍ତୀ ବର୍ଷର ବଡ଼ଦିନର ଅବସରରେ ଏକ ବର୍ଷ ଧରି ଆପଣ ସେହି ସ୍ଥାନରେ ସମବତ ଉପସ୍ଥିତ ହୋଇ ଛାଡ଼ିଥିଲେ। ମାତ୍ର ମନେ ରଖନ୍ତୁ, ଆପଣ ତ ମନୁଷ୍ୟର ପ୍ରାଣଗୁଡ଼ିକ ସହିତ ଅଂଶ ନିରୂପଣ କରୁଅଛନ୍ତି, ଆପଣ ତ ଆତ୍ମିକ ବିଷୟଗୁଡ଼ିକ ସହିତ ଅଂଶ ନିରୂପଣ କରୁଅଛନ୍ତି। ତତ୍ପରେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିଚାର ଦିନରେ ଅବଶ୍ୟ ଉତ୍ତର ଦେବାକୁ ହିଁ ଅଛି। ମୋତେ ତ କେବଳ ବିଶ୍ୱାସଭାଜନ ହୋଇ ରହିବାକୁ ଅଛି। ଆଜିର ପ୍ରାତଃକାଳରେ ଆପଣ ଖ୍ରୀଷ୍ଟଙ୍କୁ ଯଦି ସ୍ୱୀକାର କରିନାହାନ୍ତି ସେ ଉନ୍ମୁକ୍ତ ଦ୍ୱାର ଦେଶରେ ଦଣ୍ଡାୟମାନ ଥାନ୍ତି। ସେ ମୋ ସହିତ ଅଯୋଗ୍ୟ ରୂପେ ବ୍ୟବହାର କରିଛି। ତତ୍ପରେ ଆପଣମାନେ ଯେଉଁମାନେ ପବିତ୍ରତ୍ମ ହାସଲ କରିଛନ୍ତି, ମନେ ରଖନ୍ତୁ ଆପଣମାନେ ଏହାଙ୍କ ସହିତ ଯାହା କିଛି ବ୍ୟବହାର କରିଛନ୍ତି ସେଥିପାଇଁ ଆପଣମାନେ ବିଚାରିତ ହେବାକୁ ଯାଉଛନ୍ତି। ପବିତ୍ର ଆତ୍ମାଙ୍କର ସହାୟତା ଦ୍ୱାରା ଆପଣମାନେ ଖ୍ରୀଷ୍ଟଙ୍କୁ ସମ୍ଭବତ ଗ୍ରହଣ କରିଛନ୍ତି, ତଥାପି ଆପଣମାନେ ଦଣ୍ଡିତ ହେବେ। ପ୍ରତ୍ୟେକ ବ୍ୟକ୍ତି ବିଶେଷ ଆପଣଙ୍କ ଶରୀରରେ ଥାଇ ଯେଗୁଡ଼ିକ କରିଅଛନ୍ତି ତଦନୁସାରେ ବିଚାରଯୋଗ୍ୟ ଅଟନ୍ତି। ଆପଣମାନେ ପବିତ୍ର ଆତ୍ମାଙ୍କୁ ଲାଭ କଲା ଉତ୍ତରେ ଏହାଙ୍କ ସହିତ ଆପଣ କ'ଣ କରିଛନ୍ତି? ଆପଣମାନେ ନିଜ ନିଜ ପଡ଼ୋଶୀଙ୍କ ବିରୁଦ୍ଧରେ କଥାବାର୍ତ୍ତା କରିଛନ୍ତି କି? ଆପଣମାନେ ଭୁଲ ଧରଣର କାର୍ଯ୍ୟଗୁଡ଼ାକ କରିଛନ୍ତି କି? ଆପଣମାନେ ଯଦି ସେପରି କରିଛନ୍ତି ତେବେ ମନେ ରଖନ୍ତୁ ଏହା ଠିକ୍ ବର୍ତ୍ତମାନ ସମୟରୁ ଏକ ନୂତନ ଧରଣର ଜୀବନକୁ ଆରମ୍ଭ କରିବ। କୁହନ୍ତୁ, ପ୍ରଭୁ ଯୀଶୁ, ଆଜି ଏହି ବର୍ତ୍ତମାନ ଅବସରରୁ ଆପଣ ମୋତେ ଯେପରି ଧରଣ ହେବାକୁ ଚାହାନ୍ତି ମୁଁ ସେପରି ଧରଣ ହେବାକୁ ଯାଉଅଛି। ଏହା ଯେ ପରମେଶ୍ୱରଙ୍କର ଅମରତ୍ୱର ଅଂଶ ଅଟେ ତାହାକୁ ମୁଁ ହୃଦୟଙ୍ଗମ କରେ। ପୁଣି ପରମେଶ୍ୱରଙ୍କ ଆତ୍ମା ମୋ ଶରୀରରେ ବାସ କରନ୍ତି। ତତ୍ପରେ ମୁଁ ଯଦି ଭ୍ରାନ୍ତ ବିଚାରଧାରାର ମଧ୍ୟରେ ଥିଲି ଆପଣ ଯେତେବେଳେ ମୋତେ କ୍ଷମା କରି ଦିଅନ୍ତୁ। ମୁଁ ଗୃହକୁ ଫେରିଯିବାକୁ ଚାହେଁ। ମୁଁ ଉତ୍ତମ ସ୍ୱଭାବ ବିଶିଷ୍ଟ ହେବାକୁ ଚାହେଁ। ଆଜିର ପ୍ରାତଃକାଳରେ ସେହିଠାରେ ତାଙ୍କୁ ପ୍ରମାଣ ସିଦ୍ଧ କରନ୍ତୁ। ଠିକ୍ ସେହିପରି ଧରଣର ଅବସ୍ଥାରେ ରହନ୍ତୁ। ମୋରି ପାଇଁ ନିଜ ନିଜ ହସ୍ତଗୁଡ଼ିକ ଉପରକୁ ଉଠାଇ ରଖନ୍ତୁ। ପଛରେ ସେହିଠାରେ ତଦୁପ କରନ୍ତୁ। କୁହନ୍ତୁ, ଆଜିଠାରୁ ମୁଁ ନୂତନ ରୂପେ ଆରମ୍ଭ କରିବାକୁ ଚାହେଁ। ଭାଇ ବ୍ରାହ୍ମଣ ତାହା ହିଁ ଚାହେଁ। ମୁଁ ମଧ୍ୟ ମୋର ହାତ ଉପରକୁ ଉଠାଇଛି। ମୁଁ ନୂତନ ରୂପେ ଆରମ୍ଭ କରିବାକୁ ଯାଉଅଛି। ପୂର୍ବେ ମୁଁ ଯେତିକିଟା କରିଥିଲି ତହିଁରୁ ମୁଁ ଅଧିକ କିଛି କରିବାକୁ ଚାହେଁ। ଆପଣ ସେପରି ଅଟନ୍ତି କି? ଏକଦା ସବୁଠାରୁ ଦୁଃଖପୂର୍ଣ୍ଣ କାହାଣୀଟିଏ ମୁଁ ଶୁଣିଥିଲି, ଯାହାକୁ ମୁଁ ଏତିପୂର୍ବେ କଦାପି ଶୁଣିନଥିଲି। ଜଣେ ଯୁବତୀ ନାରୀ ଥିଲେ। ସେ ଜଣେ ଖୁବ୍ ଲାଜକୁଳି ନବଯୁବତୀ ଥିଲେ। ସେ ଏକ ଉତ୍ତମ ପରିବାରରୁ ଥିଲେ। ତାଙ୍କ ନିକଟରେ ଯୀଶୁଙ୍କ ବିଷୟରେ କଥାବାର୍ତ୍ତା କରିଥିଲି। ତାଙ୍କର ପିତା ଏପରି କହିଥିଲେ, ମୁଁ ତାହାରି ସଦସ୍ୟତା ପାଇଁ ଅର୍ଥ ପ୍ରଦାନ କରୁଅଛି। ସମାଜଟି ପୁଣି କ'ଣ ଅଟେ? ସେ ତ ସେପରି ଶ୍ରେଣୀ ଲୋକମାନଙ୍କ ସହିତ ଭେଟାଭେଟ କରିବାକୁ ଯାଉଅଛି ଯେହେତୁ ସେ ସେପରି ଅଟେ। ବର୍ତ୍ତମାନ ମନେ ରଖନ୍ତୁ, ଏକ ବର୍ଗର ହୋଇଥିବାରୁ ଆପଣମାନେ ସେପରି ଧରଣର ଏକ ବିଷୟ ଆଡ଼କୁ ଫେରିଯାଇପାରନ୍ତି ଯାହାକୁ ବହୁ ସ୍ତ୍ରୀ ଗ୍ରହଣଙ୍କର ବିଷୟ ରୂପେ ପରିଚିତ କରାଯାଏ। କିନ୍ତୁ ସେ ସବୁଠାରୁ ଉତ୍ତମ ଶିକ୍ଷା ଲାଭ କରିଥିଲେ। ସେ ତାହାର ମଧ୍ୟ ଦେଇ ଗତି କରିବାକୁ ଯେତେବେଳେ ପ୍ରସ୍ତୁତ ହୁଅନ୍ତି ସମାଜ ମଧ୍ୟକୁ ପ୍ରବେଶ କରନ୍ତି। ପ୍ରତି ପ୍ରତିଷ୍ଠା ନାମୀ ଦାମୀ ବିଭିନ୍ନ ବର୍ଗ ଲୋକମାନଙ୍କ ମଧ୍ୟକୁ ଯାଇ ସେମାନଙ୍କ ସହିତ ଗମନାଗମନ କରନ୍ତି। ପୁଣି ମିଶୁଥିଲେ, ଠିକ୍ ସେତିକିବେଳେ ମୃତ୍ୟୁ ତାଙ୍କୁ ଆକ୍ରମଣ କଲା। ହୃଦଘାତର ଏକ ବ୍ୟାଧି ତାଙ୍କୁ ଆକ୍ରମଣ କଲା। ଠିକ୍ ଯେତେବେଳେ ସେ ଏହିପରି ଭାବରେ ଚଲାବୁଲା କରୁଥିଲେ, ମିଶାମିଶି କରୁଥିଲେ, ତାଙ୍କୁ ଏକ ବ୍ୟାଧି, ହୃଦଘାତର ବ୍ୟାଧି ଆକ୍ରମଣ କଲା। ତାହିଁ ସବୁକିଛି, ଯାହାର ଅର୍ଥ ସେ କୌଣସି ଏକ ଭିନ୍ନ ସ୍ଥାନକୁ ଚାଲିଗଲେ। ଆଜିର ପ୍ରାତଃକାଳରେ ଆପଣ କେଉଁ ପଥ ଯାତ୍ରା କରୁଅଛନ୍ତି? ଆପଣ କାହା ପାଇଁ ସ୍ୱପ୍ନ ଦେଖୁଅଛନ୍ତି? ଏହା ଯେ କେଉଁ ଧରଣର ଏକ ଦଳ ଅଟେ ସେ କଥାକୁ ମୁଁ ଭୃକ୍ଷେପ କରେ ନାହିଁ। ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଏହି ଦିନମାନଙ୍କ ମଧ୍ୟରୁ ଗୋଟିଏ ଦିନ ଆପଣମାନେ ଅନନ୍ତ କାଳ ମଧ୍ୟକୁ ପ୍ରବେଶ କରିବାକୁ ଯାଉଅଛନ୍ତି। ପୁଣି ଖ୍ରୀଷ୍ଟଙ୍କ ବିନା, ପବିତ୍ର ଆତ୍ମାଙ୍କ ବିନା ଆପଣଙ୍କ ପ୍ରାଣ ହରିସାରିଛି, ତାହାକୁ ମନେ ରଖନ୍ତୁ। ପୁଣି ଖ୍ରୀଷ୍ଟଙ୍କ ବିନା, ପବିତ୍ର ଆତ୍ମାଙ୍କ ବିନା ଆପଣଙ୍କ ପ୍ରାଣ ହଜିସାରିଛି, ତାହାକୁ ମନେ ରଖନ୍ତୁ। କେବଳ ଖ୍ରୀଷ୍ଟଙ୍କୁ ସ୍ୱୀକାର କରିବା ଛଡ଼ା ଆପଣମାନେ ତାହାଙ୍କୁ କଦାପି ଭେଟିପାରନ୍ତି ନାହିଁ। ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଭେଟିପାରନ୍ତି। ସେ ଯଦି ଆପଣଙ୍କ ମଧ୍ୟରେ ବାସ କରିଅଛନ୍ତି, ସେ ତ ପରମେଶ୍ୱରଙ୍କ ଶକ୍ତି ଅଟନ୍ତି। ଏହାଙ୍କ ଦ୍ୱାରା ଜୀବିତ ରହନ୍ତୁ। ଆପଣ ମଧ୍ୟରେ ସେ ତ ପରମେଶ୍ୱର ଅଟନ୍ତି। ବାଇବଲ କହିଥିଲା ଆପଣମାନେ ତତ୍ପରେ ପରମେଶ୍ୱର ଗଣ ହୋଇଯାଆନ୍ତି। ହେ ପରମେଶ୍ୱର, ଏହା ମୋ ଉପରେ ଅଛନ୍ତି। ତତ୍ପରେ ଯୀଶୁ ସେ କଥାକୁ କହିଥିଲେ। ସେଠାରେ ଉପସ୍ଥିତ ଥିବା ଫାରୁସିଗଣ କହିଥିଲେ, ତୁମେ ନିଜକୁ ଈଶ୍ୱର ବୋଲାଉଅଛ। ସେ ପଚାରିଥିଲେ, ତୁମମାନଙ୍କର ବ୍ୟବସ୍ଥାରେ ଏହା ଲେଖା ନାହିଁ କି ତୁମମାନେ ଈଶ୍ୱରଙ୍କ ଅଟ ବୋଲି? ସେ ମୂଷାଙ୍କୁ ଫାରଙ୍କ ପାଇଁ ଈଶ୍ୱର ରୂପେ ପ୍ରସ୍ତୁତ କରିଥିଲେ। ପୁଣି ଲୋକମାନଙ୍କ ପାଇଁ ସେ ଆପଣଙ୍କୁ ଜଣେ ଈଶ୍ୱର କରିଅଛନ୍ତି, ତାହା ସତ୍ୟ କଥା ଅଟେ। ପୁଣି ଏହି ସକାଳ ବେଳା ଆପଣମାନେ ପରମେଶ୍ୱରଙ୍କ ଲିଖିତ ପତ୍ରୀଗୁଡ଼ାକ ଅଟନ୍ତି। ଆପଣମାନଙ୍କର ଜୀବନଗୁଡ଼ିକ ପରମେଶ୍ୱରଙ୍କର ଅଟେ, ଏପରିକି ସେ ପବିତ୍ର ଆତ୍ମାଙ୍କୁ ବହନ କରି ରହିଥାନ୍ତି। ବନ୍ଧୁଗଣ, ଏହିଠାକୁ ଧ୍ୟାନ ଦିଅନ୍ତୁ। ଏହାକୁ ଆପଣଙ୍କଠାରୁ କଦାପି ଦୂରେଇ ଯିବାକୁ ନ ଦିଅନ୍ତୁ। ଏହାକୁ କେବଳ ଏକ ଛୋଟକାଟ କାଳ୍ପନିକ ବିଷୟ ରୂପେ କଦାପି ଦୂରେଇ ଦେବାକୁ ଆଦୌ ଚେଷ୍ଟା ନ କରନ୍ତୁ। ପିତା, ଏହି ସକାଳ ବେଳାରେ ଆମେ ଆସିଥାଉ ଆପଣଙ୍କର ବିନମ୍ର ସନ୍ତାନ ରୂପେ ଆପଣ ନିକଟକୁ ଆସିଥାଉ। ମୁଁ ଏପରି ହୃଦୟଙ୍ଗମ କରେ ଯେ ଆମମାନେ ସର୍ବଶେଷ ଘଡ଼ିରେ ବନ୍ଦ ହୋଇଯାଉଥିବା ସମୟରେ ବସବାସ କରୁଅଛୁ। ଯେ କୌଣସି ମୁହୂର୍ତ୍ତରେ କୌଣସି ନା କୌଣସି ଘଟଣା ଘଟିଯାଇପାରେ। ନରଗଣ, ନାରୀଗଣ, ବାଳିକାଗଣ, ବାଳକଗଣ ଏଠାରେ ପରମେଶ୍ୱର ବିହୀନ ଅବସ୍ଥାରେ ଅଛନ୍ତି। ଆଉ ପିତା, ମୁଁ ଆପଣଙ୍କଠାରେ ପ୍ରାର୍ଥନା କରେ ଯେ ଆପଣ କରୁଣାମୟ ହେଉନ୍ତୁ। ଯେଉଁମାନେ ଗ୍ରହଣ କରି ସାରିଅଛନ୍ତି, ପୁଣି ଆପଣ ଯେ ସେମାନଙ୍କ ହୃଦୟର ଅତି ନିକଟରେ ଅଛନ୍ତି, ସେ କଥାକୁ ସେମାନେ ହୃଦୟଙ୍ଗମ କରିନଥାନ୍ତି, ସେମାନଙ୍କ ପ୍ରତି କରୁଣାମୟ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରେ। ପୁଣି ଯତ୍ନର ସହକାରେ ଜଗତର ସେଇ ଛୋଟ କାଟ ବିଷୟ ଗୁଡ଼ିକ ଯେ ନିଷ୍ପ୍ରଣ ହେଉଅଛି, ସେ ବିଷୟକୁ ହୃଦୟଙ୍ଗମ କରୁଛନ୍ତି। ହେ ପରମେଶ୍ୱର, ମୁଁ ଏପରି ପ୍ରାର୍ଥନା କରେ ଯେ ଏହି ସକାଳ ବେଳା ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଜଣ ଆପଣଙ୍କ ପ୍ରତି ପ୍ରକୃତରେ ପବିତ୍ରକୃତ ହେବେ। ଆସୁଥିବା ଦିନ ଗୁଡ଼ିକ ଯାହାକି ଉପସ୍ଥିତ ହେବ ସେଥିପାଇଁ ପବିତ୍ରକୃତ ହେବେ। ତତ୍ପରେ ଆପଣଙ୍କ ଆଗମନ କରୁଥିବା ବେଳା ପାଇଁ ଆମେ ଯେ କେତେ ଅଧିକ ରୂପେ ଅପେକ୍ଷା କରିବାକୁ ଯାଉଅଛୁ, ସେଥିରେ କୌଣସି ଜାୟସ ନାହିଁ। ଏହା ଯେ ଅତି ନିକଟବର୍ତ୍ତୀ ଅଛେ ସେ କଥାକୁ ମୁଁ ଜାଣେ। ଆଉ କିଛି କ୍ଷଣ ଉତ୍ତରେ ଲୋକମାନେ ପରିତ୍ରାଣ ପାଇବା ନିମନ୍ତେ ଚେଷ୍ଟା କରିବାକୁ ଯାଉଅଛନ୍ତି। ସେଦିନର ରାତ୍ରିବେଳା ବେଦୀ ନିକଟରେ ଉପସ୍ଥିତ ଥିବା ସେହି ଯୁବକ ଯୁବତୀଙ୍କ ପାଇଁ ମୁଁ ଚିନ୍ତା କରୁଅଛି। ଉଦ୍ଧାର ପାଇଯିବାକୁ ଚେଷ୍ଟା କରୁଥିଲେ, ମାତ୍ର ସୀମାରେଖାକୁ ଅତିକ୍ରମ କରିଥିଲେ। ସେମାନଙ୍କ ପାଇଁ ପରିତ୍ରାଣ ଆଦୌ ନାହିଁ, ସେମାନେ ତ ହଜି ସାରିଥିଲେ, ମୁକ୍ତି ଲାଭ କରିପାରନ୍ତି ନାହିଁ। ପିତା, ମୁଁ କେବଳ ପ୍ରାର୍ଥନା କରେ ଯେ ଆପଣ ସେମାନଙ୍କୁ ଆଶୀର୍ବାଦ କରିବେ। ଆମମାନଙ୍କ ପାଇଁ ଯେତେବେଳେ ସମୟ ତଥାପି ରହିଅଛି, ସେତେବେଳେ ପ୍ରତ୍ୟେକ ଜଣଙ୍କୁ ବ୍ୟକ୍ତିଗତ ଭାବେ ଆଶୀର୍ବାଦ କରିବେ। ପିତା, ସେମାନେ ଯେପରି ଏହାକୁ ଆଜି ଦିନ ଗ୍ରହଣ କରିନେବେ, ଯେହେତୁ ଯୀଶୁଖ୍ରୀଷ୍ଟ ନାମରେ ଆମମାନେ ଏହାକୁ ଯାଚନା କରୁଅଛୁ, ଆମେନ୍। ଆସନ୍ତୁ ଆମେ ସମସ୍ତେ ଠିଆ ହୋଇପଡ଼ିବା। କେତେଜଣ ବ୍ୟକ୍ତି ନିଜର ସମସ୍ତ ହୃଦୟ ସହିତ ତାଙ୍କୁ ସ୍ନେହ କରନ୍ତି, ତାଙ୍କର ଆଉ ଟିକିଏ ଅଧିକ ନିକଟବର୍ତ୍ତୀ ହେବାକୁ ଆପଣମାନେ ଚାହାନ୍ତି ନାହିଁ କି? ଅଧିକ କିଛି ତାଙ୍କୁ ସ୍ନେହ କରିବାକୁ ଚାହାନ୍ତି ନାହିଁ କି? ଆସନ୍ତୁ ଆମମାନେ ମୁଁ ସବୁକିଛି ସମର୍ପିତ ଦେବି ଗୀତଟିକୁ ଗାନ କରିବା। ଯେତେବେଳେ ଆଜିର ପ୍ରାତଃକାଳରେ ତାଙ୍କରି ଆଡ଼କୁ ଆମମାନେ ନିଜ ନିଜର ହସ୍ତଗୁଡ଼ିକୁ ଉଠାଉ, ଆପଣମାନେ ତାହାକୁ କରିବେ କି? ଭଉଣୀ ସେଠାରେ ଆମକୁ ଏହା ନିମନ୍ତେ ଗୀତର ଚୟନା ପ୍ରଦାନ କରନ୍ତୁ।
ସବୁ ମୁଁ ଦେବି ସମର୍ପି ଦେବି ସବୁ କିଛି ଯୀଶୁ ପାଦେ ସମର୍ପି ଦେବି।
ଆପଣମାନେ ପ୍ରକୃତରେ ଏହାକୁ ଅର୍ଥ କରି କହନ୍ତି କି?
ସବୁ ମୁଁ ଦେବି ସମର୍ପି ଦେବି ପ୍ରିୟ ଯୀଶୁ ପାଦେ ତୁମ ସମର୍ପି ଦେବି।
ହେ ପିତା, କରୁଣାମୟ ହେଉନ୍ତୁ। ପ୍ରଭୁ, ଆମେ ଆପଣଙ୍କୁ ଅତ୍ୟଧିକ ରୂପେ ସ୍ନେହ କରୁ। କୌଣସି ଏକ ଦିନ ତୁରି ଶବ୍ଦ ହେବାକୁ ଯାଉଅଛି, ଏପରି ହୋଇପାରେ ଯେ ମୁଁ ସମ୍ଭବତଃ ବାହାରେ କୌଣସି କ୍ଷେତ୍ରରେ ଥାଇପାରେ। ପ୍ରଭୁ, ସେତେବେଳେ ମୁଁ ଆରାଧନାଳୟ ନିମନ୍ତେ ଚିନ୍ତା କରୁଥିବି, ପବନର ପ୍ରଖର ପ୍ରବାହଟି ଯେତେବେଳେ ପ୍ରଚଣ୍ଡ ଶବ୍ଦ କରୁଥିବ, ପୁଣି ଏହି ଜଗତ ଦୟାମାନ ହେବାର ଲାଗିଥିବ, କେତେକ ପଚାରି କହିବେ ଘଟଣାଟି କ'ଣ, ସକଳ ଆକାଶର ବକ୍ଷ ରକ୍ତ ବର୍ଣ୍ଣରେ ପରିବର୍ତ୍ତନ ହୋଇସାରିଥିବ, ପୁଣି ବିଚାରର ସମୟ ନିକଟବର୍ତ୍ତୀ ହୋଇସାରିଥିବ। ମୁଁ ବିଚାର କରିବି, ଆରେ ହେ ଭାଇ ଗ୍ରାହମ କେଉଁଠାରେ ଅଛନ୍ତି, କେଉଁଠାରେ ଅଛନ୍ତି? ଆରେ ବା, ସେମାନେ ଗୃହରେ ଅଛନ୍ତି। ମାତ୍ର ପିତା, ତତ୍ପରେ କିଛି କ୍ଷଣ ପରେ ପୂର୍ବେ ଆମମାନେ କଦାପି ଶୁଣିନଥିବା ଏକ ଶବ୍ଦକୁ, ତୁରୀର ଶବ୍ଦକୁ ଶୁଣିବୁ। ସ୍ୱର୍ଗଦୂତ ଏକ ତୁରୀର ଶବ୍ଦକୁ କରିବାର ଧ୍ୱନିକୁ ଶୁଣିବୁ। ହେ ପରମେଶ୍ୱର, ଯେଉଁମାନେ ମୃତ୍ୟୁର କୋଠରୀ ମଧ୍ୟକୁ କାଳ ଗର୍ଭକୁ ଚାଲିଯାଇଛନ୍ତି, ସେମାନେ ଜୀବିତ ହୋଇ ଉଠିବେ। କିପରି ଭୟାନକ ଚିତ୍କାର ଚାରିଆଡ଼କୁ ବ୍ୟାପିଯିବ, ଯେ ଜଗତର ସହିତ କ'ଣ ହେଉଛି? ଆମମାନେ ଧୀର ସ୍ଥିର ହୋଇ କଦାପି ରହି ନ ପାରୁ, ପୁଣି ସେ ତ ଦୟାମାନ ହେଉଅଛି। ତତ୍ପରେ ଆମମାନେ ସମସ୍ତେ ତାଙ୍କ ସହିତ ଭେଟ କରିବାକୁ ଏକାଠି ହୋଇ ଶୂନ୍ୟ ମଣ୍ଡଳକୁ ନୀତ ହେବୁ। ହେ ପିତ, ସେହି ସମୟର ପୂର୍ବେ ମୃତ୍ୟୁ ଯଦି ଆମମାନଙ୍କୁ ଗ୍ରାସ କରେ, ଏହି ଜଗତର ପ୍ରାକୃତିକ ମୃତ୍ୟୁ ଯାହାକୁ ମୁଁ ଅର୍ଥ କରିଥାଏ ଏଠାରେ ଆମମାନଙ୍କୁ ଅଲଗା କରି ପକାଏ, ତେବେ ଦୃଢ଼ ବିଶ୍ୱାସ ସହିତ କୋଠରୀ ମଧ୍ୟକୁ ଆମମାନେ ଯେପରି ପ୍ରବେଶ କରିପାରୁ, ଏକ ଦୃଢ଼ ବିଶ୍ୱାସ ସହିତ ପବିତ୍ର ଆତ୍ମାଙ୍କ ବସ୍ତ୍ରରେ ଆଚ୍ଛାଦିତ ଥାଏ ଯେପରି ପ୍ରବେଶ କରିପାରୁ, କୌଣସି ଏକ ଦିନରେ ଆମମାନଙ୍କୁ ସେହି ସ୍ଥାନରେ ହେ ପିତ ଉପସ୍ଥିତ ରହିବାକୁ ହିଁ ଅଛି। ଆଉ ମୁଁ ହୃଦୟଙ୍ଗମ କରେ ଯେ ସେହି ମାର୍ଗରେ ମୋତେ ମଧ୍ୟ ଅବଶ୍ୟ ଯାତ୍ରା କରିବାକୁ ଅଛି। କୌଣସି ଏକ ସ୍ଥାନରେ ଏହା ଠିକ ଏହି ସମୟରେ ମୋର ସମ୍ମୁଖରେ ଅଛି। ସେହି ଘଡ଼ିଟି ରହିଅଛି ଯେତେବେଳେ ମୃତ୍ୟୁର ସେହି କୋଠରୀ ମଧ୍ୟକୁ ମୁଁ ପ୍ରବେଶ କରିବି। ମୋର ନାମଟି ଡକା ହେବାର ମୁଁ ଯେତେବେଳେ ଶୁଣିବି ସେତେବେଳେ ମୁଁ ଜଣେ ଭୟଭୀତ ଥିବା ବ୍ୟକ୍ତି ପରି ହେବାକୁ ଚାହିଁବି ନାହିଁ। ହେ ପ୍ରଭୁ, ଆପଣ ଯେପରି ଚାହାନ୍ତି ସେପରି ହୋଇଯିବାକୁ ମୁଁ ଚାହେଁ। ମୋହର ବସ୍ତ୍ରରେ ଆଚ୍ଛାଦିତ ହୋଇ ରହିବାକୁ ଚେଷ୍ଟା ନ କରି ବରଂ ଖ୍ରୀଷ୍ଟଙ୍କର ବସ୍ତ୍ରରେ, ପବିତ୍ର ଆତ୍ମାଙ୍କର ବସ୍ତ୍ରରେ ଆଚ୍ଛାଦିତ ହୋଇ ରହିବାକୁ ଚାହିଁବି, ଯେପରିକି ପାଉଲ କରିଥିଲେ। ପୁଣି ଏପରି କହିଥିଲେ, ରେ ମୃତ୍ୟୁ କାହିଁ ତୋର ଡଙ୍କ, ରେ କବର କାହିଁ ତୋର ଜୟ। ଯେଉଁମାନେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ସହିତ ସେହି କୋଠରୀ ମଧ୍ୟକୁ ପ୍ରବେଶ କଲେ, ତତ୍ପରେ ତାଙ୍କ ରବକୁ, ପ୍ରଧାନ ସ୍ୱର୍ଗଦୂତଙ୍କ ରବକୁ ସମରଣ କରିବେ। ତତ୍ପରେ ଆମମାନେ ମୃତମାନଙ୍କ ମଧ୍ୟରୁ ଆହୁତ ହେବୁ, ଆମର ପ୍ରିୟଜନମାନଙ୍କ ସହିତ ପୁନର୍ବାର ଭେଟ କରିବାକୁ ସୁଯୋଗ ଲାଭ କରିବୁ। ଆଉ ହେ ପ୍ରଭୁ, ଜୀବନରେ ଆମମାନେ ତାହାକୁ ଯଦି ହରାଇ ବସୁ ତେବେ ତ ଜୀବନଟି ଆମ ପାଇଁ ମୂଲ୍ୟହୀନ ଅଟେ। ଆମମାନେ ଅକୃତକାର୍ଯ୍ୟ ହୋଇସାରିଛୁ, ମାତ୍ର ଯିଏ ଆମମାନଙ୍କ ହୃଦୟର ସବୁଠାରୁ ମୂଲ୍ୟବାନ ବ୍ୟକ୍ତି ଅଟନ୍ତି ତାଙ୍କୁ ଯଦି ଆମମାନେ ପାଇଯାଇଥାଉ ତେବେ ତ ପରମେଶ୍ୱର ସବୁକିଛି ଉଦ୍ଦେଶ୍ୟକୁ ଆମମାନେ ପାଇସାରିଛୁ। ଆହେ, ଏହି ସକାଳରେ ଆମମାନେ ତାଙ୍କୁ କିପରି ଭାବରେ ସ୍ନେହ କରୁ। ଆଜିର ପ୍ରାତଃକାଳରେ ପ୍ରତ୍ୟେକ ଖ୍ରୀଷ୍ଟିଆନ ଯେପରି ଯଥାଶୀଘ୍ର ଦର୍ଶନଟି ଦେଖିବାକୁ ସକ୍ଷମ ହୁଅନ୍ତି, ହେ ପ୍ରଭୁ ସେ ପ୍ରକାର ହୋଇପାରୁ। ବର୍ତ୍ତମାନ ସମୟଟି ବିଳମ୍ବିତ ହେବାରେ ଲାଗିଅଛି, ପୁଣି ମୁଁ ପ୍ରାର୍ଥନା କରେ ଯେ ଆପଣ ଆମମାନଙ୍କୁ ଦର୍ଶନଟି ଦେଖିବାକୁ ଦିଅନ୍ତୁ, ପୁଣି ଆଜ ଦିନ ଜୀବନଟିର ଅଧିକାରକୁ କରାଗତ କରାନ୍ତୁ, ପୁଣି ସର୍ବଦା ପାଇଁ ଜୀବିତ ରଖନ୍ତୁ, ଯେହେତୁ ଯୀଶୁଖ୍ରୀଷ୍ଟ ନାମରେ ଆମମାନେ ଏହାକୁ ନିବେଦନ କରୁଅଛୁ, ଆମେନ୍। ଆପଣମାନେ ପରସ୍ପରକୁ ସ୍ନେହ କରନ୍ତି କି, ପଛକୁ ବୁଲି ପଡନ୍ତୁ, ପୁଣି ଏକକୁ ଆରେକର ସହିତ କରମର୍ଦ୍ଦନ କରନ୍ତୁ, କହନ୍ତୁ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଖ୍ରୀଷ୍ଟ ଆପଣଙ୍କର ସଙ୍ଗୀ ହୋଇ ରହନ୍ତୁ। ଶୁଭ ବଡ଼ଦିନର ପରିବର୍ତ୍ତେ କହନ୍ତୁ ଖ୍ରୀଷ୍ଟ ଆପଣଙ୍କର ସହବର୍ତ୍ତୀ ହୁଅନ୍ତୁ, ଯେତେବେଳେ ଆପଣମାନେ ପଛକୁ ବୁଲି ପଡନ୍ତି ଏପରି କହନ୍ତୁ। ତେଣୁ କଦାପି ବାହାରକୁ ଯାଆନ୍ତୁ ନାହିଁ, କେବଳ ପଛକୁ ବୁଲି ପଡନ୍ତୁ, ପୁଣି କହନ୍ତୁ ଖ୍ରୀଷ୍ଟ ଆପଣଙ୍କର ସହିତରେ ଥାନ୍ତୁ। ସମସ୍ତେ ସେପରି କହନ୍ତୁ, ବର୍ତ୍ତମାନ କେବଳ କ୍ଷଣଭର ନିମନ୍ତେ।
ପ୍ରିୟ ଯୀଶୁ ପାଦେ ତୁମ ସମର୍ପି ଦେବି।
କିପରି? ମୁଁ ଭାବିଲି ଏହା ବାରଟା ପରେ ହୋଇଯାଇଛି, ଏହା ଏଗାରଟା ପରେ ହୋଇଥିବା ସମୟ ଅଟେ। ପୁଣି ମୁଁ ବିଚାର କରିଥିଲି ବର୍ତ୍ତମାନ ଏହା 12:20 ସମୟ ଅଟେ। କେବଳ କଣ କହନ୍ତି, ଆମେନ୍। ସମସ୍ତେ ପ୍ରଭୁଙ୍କୁ ସ୍ନେହ କରନ୍ତି କି, କହନ୍ତୁ ପ୍ରଭୁଙ୍କର ମହିମା ହେଉ। ଆସନ୍ତୁ କିଛି ସମୟର ପାଇଁ ସାକ୍ଷାତ ସମୟକୁ ଲାଭ କରନ୍ତୁ। ଠିକ ଏହି ସମୟରେ 3 କିମ୍ବା 4 ଶବ୍ଦରେ ସାକ୍ଷାତ କରୁ, ଯେପରିକି ମୁଁ ଯୀଶୁଙ୍କୁ ସ୍ନେହ କରେ, କେବଳ ଏତିକିଟା କହନ୍ତୁ, ତହିଁରୁ ଅଧିକ କିଛି କଦାପି ନୁହେଁ। ତାହା ଯଥୋଚିତ ବିଷୟ ଅଟେ। ସେହି କେହି ଅନ୍ୟ ଜଣେ ବ୍ୟକ୍ତି କହନ୍ତୁ, ମୁଁ ତାଙ୍କୁ ସ୍ନେହ କରେ, ମୁଁ ତାଙ୍କୁ ସ୍ନେହ କରେ। ଆହେ ଯୀଶୁ, ତ୍ରାଣକର୍ତ୍ତା ଯୀଶୁ, ମାର୍ଗଦର୍ଶନ କରାନ୍ତୁ ମୋତେ ଜୀବନର ପରୀକ୍ଷମ ସାଗର ଉପରେ। ଅଜଣା ଢେଉଗୁଡ଼ିକ ମୋର ସମ୍ମୁଖରେ ଚାଲିଯାଏ, ପାଷାଣର ମଧ୍ୟ ଦେଇ କଢ଼ାଇ ନିଅନ୍ତୁ, ଆଉ ପ୍ରାଣକୁ ବଞ୍ଚାନ୍ତୁ, ନକ୍ସା ଓ କମ୍ପାସ୍ ଆସନ୍ତୁ।